ବିଚାରକର୍ତ୍ତା ଏକ ପର୍ବ ଯୁହୋଶୁଆଙ୍କର ମୃତ୍ୟୁ ଉତ୍ତାରେ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କୁ ପଚାରିଲେ, କିନାନିଆମାନଙ୍କ ପ୍ରତିକୂଳରେ ଆମ୍ଭମାନଙ୍କ ପାଇଁ ଯୁଦ୍ଧ କରିବାକୁ କିଏ ପ୍ରଥମେ ଯିବ? ତେଣୁ ସଦାପ୍ରଭୁ କହିଲେ, ଯିହୁଦା ଯିବ। ଦେଖ, ଆମ୍ଭେ ତାହା ହସ୍ତରେ ସେହି ଦେଶ ସମର୍ପଣ କରିଅଛୁ। ତହିଁରେ ଯିହୁଦା ଆପଣା ଭ୍ରାତା ସିମିଓନକୁ କହିଲା, ଗୁଲିବାଣ୍ଟ କ୍ରମେ ନିରୂପିତ ଆମ୍ଭ ଭାଗକୁ ଆସ, ଆମ୍ଭେମାନେ କିଣାନିଆମାନଙ୍କ ପ୍ରତିକୂଳରେ ଯୁଦ୍ଧ କରିବା, ପୁଣି ଆମ୍ଭେ ମଧ୍ୟ ତୁମ୍ଭ ସଙ୍ଗେ ତୁମ୍ଭ ଭାଗକୁ ଯିବା। ତହିଁରେ ସିମିଓନ ତାହା ସଙ୍ଗେ ଗଲା। ଏ ଉତ୍ତାରେ ଯିହୁଦା ଯାତ୍ରା କଲା, ପୁଣି ସଦାପ୍ରଭୁ ସେମାନଙ୍କ ହସ୍ତରେ କିଣାନିୟ ଓ ପିରିସିୟମାନଙ୍କୁ ସମର୍ପଣ କଲେ। ତହିଁରେ ସେମାନେ ବେଶକରେ ସେମାନଙ୍କର 10,000 ଲୋକଙ୍କୁ ବଦ୍ଧ କଲେ। ପୁଣି ସେମାନେ ବେଶକରେ ଅଦନିବେଶକୁ ପାଇ ପୁଣି ସଙ୍ଗେ ଯୁଦ୍ଧ କରି କିଣାନିୟ ଓ ପିରିସିୟମାନଙ୍କୁ ବଦ୍ଧ କଲେ, ମାତ୍ର ଅଦନିବେଶକ ପଳାଇଗଲା। ତହୁଁ ସେମାନେ ତାହା ପଛେ ଗୋଡ଼ାଇ ତାହାକୁ ଧରିଲେ ଓ ତାହାର ହସ୍ତପାଦର ବୃଦ୍ଧାଙ୍ଗୁଳି ଛେଦନ କଲେ। ଏଥିରେ ଅଦନିବେଶକ କହିଲା, ହସ୍ତପାଦର ଛିନ୍ନ ବୃଦ୍ଧା ଆଙ୍ଗୁଳି 3 କୋଟି 10 ରାଜା ଆମ୍ଭ ମେଜ ତଳେ ଆପଣମାନଙ୍କ ଆହାର ସାଉଁଟୁଥିଲେ। ମୁଁ ଯେପରି କଲି ପରମେଶ୍ୱର ସେପରି ମୋତେ ପ୍ରତିଫଳ ଦେଲେ। ପୁଣି ଲୋକମାନେ ତାକୁ ଜେରୁସାଲମକୁ ଆଣିଲେ ଓ ସେଠାରେ ମଲା। ଅନନ୍ତର ଯିହୁଦା ସନ୍ତାନମାନେ ଜେରୁସାଲମ ପ୍ରତିକୂଳରେ ଯୁଦ୍ଧ କରି ତାହା ହସ୍ତଗତ କଲେ ଓ ଖଡ଼ଗଧାରରେ ସମସ୍ତଙ୍କୁ ଆଘାତ କରି ଅଗ୍ନିରେ ନଗର ଦଗ୍ଧ କଲେ। ଏଉତାରେ ଯିହୁଦା ସନ୍ତାନମାନେ ପର୍ବତମୟ ଦେଶ ଓ ଦକ୍ଷିଣ ଦିଗ ଓ ତଳଭୂମିରେ ବାସକାରୀ କିଣାନିୟମାନଙ୍କ ପ୍ରତିକୂଳରେ ଯୁଦ୍ଧ କରିବାକୁ ଗଲେ। ପୁଣି ଯିହୁଦା ହିବ୍ରୋଣବାସୀ କିଣାଣିମାନଙ୍କ ବିରୁଦ୍ଧରେ ଯାଇ ସେୟରକୁ, ଅହିମାନଙ୍କୁ ଓ ତନ୍ମଲୟକୁ ବଧ କଲା। ପୂର୍ବେ ଏହି ହିବ୍ରୋଣର ନାମ କିରିୟଥବ ଥିଲା, ଆଉ ସେଠାରୁ ଦବିର ନିବାସୀମାନଙ୍କ ପ୍ରତିକୂଳରେ ଗଲା। ପୂର୍ବେ ଏହି ଦବିର ନାମ କିରିୟତ୍ ସେଫର ଥିଲା। ପୁଣି କାଲେବ କହିଲେ ଯେ, କିରିୟତ୍ ସେଫରକୁ ଆଘାତ କରି ହସ୍ତଗତ କରିବ, ମୁଁ ତାହା ସହିତ ମୋ କନ୍ୟା ଅକ୍ସାର ବିବାହ ଦେବି। ସେଥିରେ କାଲେବଙ୍କର କନିଷ୍ଠ ଭ୍ରାତା କନ୍ସର ପୁତ୍ର ଅତ୍ମିଏଲ ତାହା ହସ୍ତଗତ କରନ୍ତେ, ତାହା ସହିତ ଆପଣା କନ୍ୟାର ବିବାହ ଦେଲେ। ତେଣୁ ସେ ଗମନ କରିବା ବେଳେ ଆପଣା ପିତାକୁ ଖଣ୍ଡେ କ୍ଷେତ ମାଗିବା ପାଇଁ ସ୍ୱାମୀକି ମଣାଇଲା, ମାତ୍ର ସେ ଆପେ ଗର୍ଦ୍ଧବରୁ ଓହ୍ଲାଇ ପଡ଼ିଲା। ଏଥିରେ କାଲେବ ତାହାକୁ କହିଲେ, ତୁମେ କ'ଣ ଚାହଁ? ତେଣୁ ସେ କହିଲା, ମୋତେ ଏକ ଆଶୀର୍ବାଦ ପ୍ରଦାନ କରନ୍ତୁ, କାରଣ ଆପଣ ଦକ୍ଷିଣ ଆଡ଼ ଭୂମି ମୋତେ ଦେଇଅଛନ୍ତି, ମଧ୍ୟ ଜଳ ନିର୍ଝର ମୋତେ ଦିଅନ୍ତୁ। ତହିଁରେ କାଲେବ ଉପରିସ୍ଥ ଓ ତଳସ୍ଥ ନିର୍ଝର ତାହାକୁ ଦେଲେ। ଅନନ୍ତର ମୋସାଙ୍କର ପତ୍ନୀ ଭ୍ରାତା କେନିୟରର ସନ୍ତାନମାନେ ଯିହୁଦା ସନ୍ତାନମାନଙ୍କ ସହିତ ଖର୍ଜୁରପୁରରୁ ଅରାଦଦ ଦକ୍ଷିଣ ଦିଗସ୍ଥିତ ଯିହୁଦା ପ୍ରାନ୍ତରକୁ ଉଠିଯାଇ ସେ ସ୍ଥାନରେ ଲୋକମାନଙ୍କ ମଧ୍ୟରେ ବାସ କଲେ। ପୁଣି ଯିହୁଦା ଆପଣା ଭ୍ରାତା ସିମିଓନ ସହିତ ଗମନ କଲା ଓ ସେମାନେ ସଫାତବାସୀ କିଣାନିୟମାନଙ୍କୁ ଆଘାତ କରି ସେହି ନଗରକୁ ବର୍ଜିତ ରୂପେ ବିନାଶ କଲେ ଓ ସେହି ନଗରର ନାମ ହର୍ମା ହେଲା। ଯିହୁଦା ମଧ୍ୟ ଘସା ଓ ତହିଁର ଅଞ୍ଚଳ, ଅସ୍କ୍ୟୁଲନ୍ ଓ ତହିଁର ଅଞ୍ଚଳ, ପୁଣି ଇସ୍କ୍ରୋଣ ଓ ତହିଁର ଅଞ୍ଚଳ ହସ୍ତଗତ କଲା। ସଦାପ୍ରଭୁ ଯିହୁଦାର ସହାୟ ଥିଲେ, ଏଣୁ ସେ ସେହି ପର୍ବତମୟ ଦେଶ ନିବାସୀମାନଙ୍କୁ ତଡ଼ିଦେଲା, ମାତ୍ର ସେ ତଳଭୂମି ନିବାସୀମାନଙ୍କୁ ତଡ଼ିଦେଇପାରିଲା ନାହିଁ, କାରଣ ସେମାନଙ୍କର ଲୌହ ରଥ ଥିଲା। ପୁଣି ସେମାନେ ମୋସାଙ୍କ ଆଜ୍ଞାନୁସାରେ କାଲେବକୁ ହିବ୍ରୋଣ ଦେଲେ, ଆଉ ସେ ସ୍ଥାନରୁ ଅନାକର 3 ପୁତ୍ରଙ୍କୁ ତଡ଼ିଦେଲେ। ବିନ୍ୟାମିନ ସନ୍ତାନମାନେ ଜେରୁସାଲମ ନିବାସୀ ଜିବୁସିୟମାନଙ୍କୁ ତଡ଼ିଦେଲେ ନାହିଁ, ମାତ୍ର ଜିବୁସିୟମାନେ ଆଜି ଯାଏଁ ବିନ୍ୟାମିନ ସନ୍ତାନଗଣ ସହିତ ବାସ କରୁଛନ୍ତି। ଅନନ୍ତର ଯୋସେଫ ବଂଶ ମଧ୍ୟ ବୈଥଲ ପ୍ରତି କୂଳରେ ଗଲେ, ପୁଣି ସଦାପ୍ରଭୁ ସେମାନଙ୍କ ସଙ୍ଗେ ସଙ୍ଗେ ଥିଲେ। ସେତେବେଳେ ଯୋସେଫ ବଂଶ ବୈଥଲ ଅନୁସନ୍ଧାନ କରିବାକୁ ଲୋକ ପଠାଇଲେ। ପୂର୍ବେ ସେହି ନଗରର ନାମ ଲୁସ୍ ଥିଲା। ତହିଁରେ ସେହି ନିରୀକ୍ଷକମାନେ ସେ ନଗରରୁ ଜଣକୁ ବାହାର ଆସିବାର ଦେଖି କହିଲେ, ବିନୟ କରୁଅଛୁ, ସେହି ନଗରରେ ପ୍ରବେଶିବାର ପଥ ଆମ୍ଭମାନଙ୍କୁ ଦେଖାଅ, ତାହା କଲେ ଆମ୍ଭେମାନେ ତୁମ ପ୍ରତି ସଦୟ ବ୍ୟବହାର କରିବା। ତେଣୁ ସେମାନଙ୍କୁ ନଗରରେ ପ୍ରବେଶିବା ପଥ ଦେଖାନ୍ତେ ସେମାନେ ଖଡ଼ଗଧାରରେ ସେହି ନଗର ଆଘାତ କଲେ, ମାତ୍ର ସେହି ଲୋକକୁ ଓ ତାର ସବୁ ବଂଶକୁ ଛାଡ଼ିଦେଲେ। ଏଉତାରେ ସେ ଲୋକ ହିତୀୟମାନଙ୍କ ଦେଶକୁ ଯାଇ ଏକ ନଗର ସ୍ଥାପନ କରି ତହିଁର ନାମ ଲୁସ୍ ରଖିଲା। ତହିଁର ସେହି ନାମ ଆଜି ଯାଏ ଅଛି। ଆଉ ମନସୀ ବୈତ୍ସାନ୍ ଓ ତହିଁର ଉପନଗର, ତାନକ ଓ ତହିଁର ଉପନଗରବାସୀମାନଙ୍କୁ, ଦୋର ଓ ତହିଁର ଉପନଗରବାସୀମାନଙ୍କୁ, ଜିବ୍ଲିୟମ୍ ତହିଁର ଉପନଗରବାସୀମାନଙ୍କୁ, ମଗିଦୋ ଓ ତହିଁର ଉପନଗରବାସୀମାନଙ୍କୁ ତଡ଼ିଦେଲା ନାହିଁ। ତେଣୁ କିଣାନୀୟମାନେ ସେହି ଦେଶରେ ବାସ କରିବାକୁ ମନସ୍ଥ କଲେ। ଏ ଉତ୍ତରେ ଇସ୍ରାଏଲ ପରାକ୍ରାନ୍ତ ହୁଅନ୍ତେ, ସେହି କିଣାଣିଆମାନଙ୍କୁ ବେଠି କର୍ମରେ ରଖିଲେ, ମାତ୍ର ସମ୍ପୂର୍ଣ୍ଣ ରୂପେ ସେମାନଙ୍କୁ ତଡ଼ିଦେଲେ ନାହିଁ। ଆଉ ଇଫ୍ରେମ୍ ଗେସର ନିବାସୀ କିଣାଣିଆମାନଙ୍କୁ ତଡ଼ିଦେଲା ନାହିଁ। ତେଣୁ କିଣାଣିଆମାନେ ଗେସରରେ ବାସ କଲେ। ସବ୍ଲୁନ୍, କିଟ୍ରୋଣ ଓ ନହଲଲ ନିବାସୀମାନଙ୍କୁ ତଡ଼ିଦେଲା ନାହିଁ। ତହିଁରେ କିଣାଣିଆମାନେ ସେମାନଙ୍କ ମଧ୍ୟରେ ବାସ କରି ବେଠିକର୍ମ କଲେ। ଆସେର ଅକୋକ୍ ନିବାସୀମାନଙ୍କୁ, କିଏବା ସିଦ୍ଦୋନ୍ କି ଅହଲବ ଓ ଅକ୍ସିବ୍ କି ହିଲବା କି ଅଫିକ୍ କି ରହୋବ ନିବାସୀମାନଙ୍କୁ ତଡ଼ିଦେଲା ନାହିଁ। ମାତ୍ର ଆଶ୍ରୟମାନେ ସେହି ଦେଶ ନିବାସୀ କିଣାଣିଆମାନଙ୍କୁ ତଡ଼ି ନ ଦେବାରୁ ସେମାନଙ୍କ ମଧ୍ୟରେ ବାସ କଲେ। ନପ୍ତାଲି, ବୈତ ସେମସ୍ କି ବୈଥନାଥ ନିବାସୀମାନଙ୍କୁ ତଡ଼ିଦେଲା ନାହିଁ, ମାତ୍ର ସେ ସେହି ଦେଶ ନିବାସୀ କିଣାଣିଆମାନଙ୍କ ମଧ୍ୟରେ ବାସ କଲା। ତଥାପି ବେତ୍ ସେମସ୍ ଓ ବୈଥନାଥ ନିବାସୀମାନେ ସେମାନଙ୍କର ବେଠିକର୍ମ କଲେ। ଆଉ ଇମରିୟମାନେ ଦାନ ସନ୍ତାନଗଣକୁ ପର୍ବତମୟ ଦେଶରେ ରହିବାକୁ ବାଧ୍ୟ କଲେ, ଆଉ ତଳି ଭୂମିକି ସେମାନଙ୍କୁ ଆସିବାକୁ ଦେଲେ ନାହିଁ। ମାତ୍ର ଇମରିୟମାନେ ହେରସ୍ ପର୍ବତରେ, ଅୟାଲନ୍ରେ ଓ ସାଲବିମ୍ରେ ବାସ କରିବାକୁ ମନସ୍ଥ କଲେ। ତଥାପି ଜୋସେଫ ବଂଶର ହସ୍ତ ପ୍ରବଳ ହୁଅନ୍ତେ ସେମାନେ ବେଠିକର୍ମ କଲେ। ପୁଣି ଅକ୍ରଦିମ୍ ଘାଟି ଶୈଳଠାରୁ ଆଗକୁ ଇମରିୟମାନଙ୍କର ସୀମା ଥିଲା। ବିଚାରକର୍ତ୍ତା ଦୁଇ ପର୍ବ ଅନନ୍ତର ସଦାପ୍ରଭୁଙ୍କ ଦୂତ ଗିଲଗଲରୁ ବୋଖିମ୍କୁ ଆସିଲେ, ଆଉ ସେ କହିଲେ, ଆମ୍ଭେ ତୁମ୍ଭମାନଙ୍କୁ ମିସରରୁ ଆଣିଲୁ ଓ ଯେଉଁ ଦେଶ ଦେବା ପାଇଁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଥିଲୁ ସେଠାକୁ ତୁମ୍ଭମାନଙ୍କୁ ଆଣିଅଛୁ। ପୁଣି ଆମ୍ଭେ କହିଲୁ, ଆମ୍ଭେ ତୁମ୍ଭମାନଙ୍କ ସହିତ ଆପଣା ନିୟମ ଅନନ୍ତକାଳ ପର୍ଯ୍ୟନ୍ତ ଲଙ୍ଘନ କରିବା ନାହିଁ, ଆଉ ତୁମ୍ଭେମାନେ ଏହି ଦେଶ ନିବାସୀମାନଙ୍କ ସହିତ କୌଣସି ନିୟମ ସ୍ଥିର କରିବ ନାହିଁ। ତୁମ୍ଭେମାନେ ସେମାନଙ୍କର ଯଜ୍ଞବେଦି ସକାଳ ଭାଙ୍ଗି ପକାଇବ, ମାତ୍ର ତୁମ୍ଭେମାନେ ଆମ୍ଭ ରବ ଶୁଣିନାହଁ, କି ହେତୁ ତୁମ୍ଭେମାନେ ଏହି କର୍ମ କରିଅଛ। ଏଥିପାଇଁ ଆମେ ମଧ୍ୟ କହିଲୁ, ଆମ୍ଭେ ତୁମମାନଙ୍କ ସମ୍ମୁଖରୁ ସେମାନଙ୍କୁ ଘୋଡ଼ାଇ ଦେବା ନାହିଁ, ମାତ୍ର ସେମାନଙ୍କ ପାର୍ଶ୍ୱରେ କଣ୍ଟକ ସ୍ୱରୂପ ଓ ସେମାନଙ୍କ ଦେବତାମାନେ ତୁମମାନଙ୍କ ପ୍ରତି ଫାନ୍ଦ ସ୍ୱରୂପ ହେବେ। ଯେତେବେଳେ ସଦାପ୍ରଭୁଙ୍କ ଦୂତ ଇସ୍ରାଏଲର ସମସ୍ତ ସନ୍ତାନମାନଙ୍କୁ ଏହି କଥା କହିଲେ, ସେତେବେଳେ ଲୋକମାନେ ରବ ଉଠାଇ ରୋଦନ କଲେ। ଏ ନିମନ୍ତେ ସେମାନେ ସେହି ସ୍ଥାନର ନାମ ବୋଖିମ୍ ରୋଦନକାରୀ ରଖିଲେ। ପୁଣି ସେମାନେ ସେଠାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କଲେ। ଜୋସ ଆପଣା ନିକଟରୁ ଲୋକମାନଙ୍କୁ ବିଦାୟ କଲା ଉତ୍ତାରେ ଇସ୍ରାଏଲ ସନ୍ତାନମାନଙ୍କର ପ୍ରତ୍ୟେକ ଅଧିକାର କରିବା ନିମନ୍ତେ ଆପଣା ଆପଣା ଦେଶକୁ ଗଲେ। ଜୋସଙ୍କର ଜୀବନ ଯାଏ ଓ ଯେଉଁ ପ୍ରାଚୀନମାନେ ଇସ୍ରାଏଲ ପକ୍ଷରେ ସଦାପ୍ରଭୁଙ୍କ କୃତ ସମସ୍ତ ମହତ୍କର୍ମ ଦେଖିଥିଲେ, ସେମାନଙ୍କ ମଧ୍ୟରୁ ଯେଉଁମାନେ ଜୋସଙ୍କ ଉତ୍ତାରେ ଜୀବିତ ଥିଲେ, ସେମାନେ ଜୀବନ ଯାଏ ଲୋକମାନେ ସଦାପ୍ରଭୁଙ୍କର ସେବା କଲେ। ସଦାପ୍ରଭୁଙ୍କ ସେବକ ନୁନର ପୁତ୍ର ଜୁହସୁଅ 110 ବର୍ଷ ବୟସ୍କ ହୋଇ ମଲେ। ତେଣୁ ଲୋକମାନେ ଗାସ୍ ପର୍ବତର ଉତ୍ତର ପାର୍ଶ୍ୱରେ ଇଫ୍ରିୟମ୍ ପର୍ବତମୟ ଦେଶସ୍ଥ ନିମ୍ନତ ହେରସ୍ରେ ତାଙ୍କ ଅଧିକାର ସୀମା ମଧ୍ୟରେ ତାଙ୍କୁ କବର ଦେଲେ। ପୁଣି ସେହି କାଳର ସମସ୍ତ ଲୋକ ମଧ୍ୟ ଆପଣା ପିତୃଗଣ ନିକଟରେ ସଂଗୃହୀତ ହେଲେ, ଓ ଯେଉଁମାନେ ସଦାପ୍ରଭୁଙ୍କୁ ଜ୍ଞାତ ନହେଲେ କି ଇସ୍ରାଏଲ ପକ୍ଷରେ ସେମାନଙ୍କର କୃତକର୍ମ ଦେଖି ନଥିଲେ, ଏପରି ଲୋକେ ସେମାନଙ୍କ ଉତ୍ତାରେ ଉଠିଲେ। ଅନନ୍ତର ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ ତାହା କଲେ ଓ ବାଲ୍ ଦେବତାଗଣର ସେବା କଲେ। ପୁଣି ଯେ ସେମାନଙ୍କୁ ମିସର ଦେଶରୁ ବାହାର କରି ଆଣିଥିଲେ, ସେହି ସଦାପ୍ରଭୁ ଆପଣମାନଙ୍କର ପୈତୃକ ପରମେଶ୍ୱରଙ୍କୁ ତ୍ୟାଗ କଲେ ଓ ଅନ୍ୟ ଦେବତାଗଣର ଅର୍ଥାତ୍ ସେମାନଙ୍କର ଚତୁର୍ଦ୍ଦିଗ ସ୍ଥିତ ଲୋକମାନଙ୍କ ଦେବତାଗଣର ଅନୁଗାମୀ ହୋଇ ସେମାନଙ୍କୁ ପ୍ରଣାମ କଲେ। ଏ ରୂପେ ସେମାନେ ସଦାପ୍ରଭୁଙ୍କୁ ବିରକ୍ତ କଲେ। ଆହୁରି ସେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରି ବାଲଦେବ ଓ ଅସ୍କାରତ ଦେବୀଗଣର ସେବା କଲେ। ତହିଁରେ ଇସ୍ରାଏଲ ପ୍ରତିକୂଳରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହୁଅନ୍ତେ ସେମାନଙ୍କୁ ଲୁଟକାରୀମାନଙ୍କ ହସ୍ତରେ ସମର୍ପିଲେ, ତେଣୁ ସେମାନଙ୍କୁ ଲୁଟିଲେ। ଆହୁରି ସେମାନଙ୍କୁ ସେମାନଙ୍କ ଚତୁର୍ଦ୍ଦିଗସ୍ଥିତ ଶତ୍ରୁମାନଙ୍କ ହସ୍ତରେ ବିକ୍ରୟ କଲେ। ତୈରେ ସେମାନେ ଆପଣା ଶତ୍ରୁମାନଙ୍କ ସମ୍ମୁଖରେ ଆଉ ଠିଆ ହୋଇପାରିଲେ ନାହିଁ। ସଦାପ୍ରଭୁ ଯେ ରୂପେ କହିଥିଲେ ଓ ସଦାପ୍ରଭୁ ସେମାନଙ୍କ ନିକଟରେ ଯେ ରୂପେ ଶପଥ କରିଥିଲେ, ତଦନୁସାରେ ସେମାନେ ଯେଉଁଆଡ଼େ ଗଲେ ସେଆଡ଼େ ଅମଙ୍ଗଳ କରିବାକୁ ସଦାପ୍ରଭୁଙ୍କ ହସ୍ତ ସେମାନଙ୍କର ପ୍ରତିକୂଳ ହେଲା। ଏହି ରୂପେ ସେମାନେ ଭାରି କ୍ଲେଶରେ ପଡ଼ିଲେ। ତେଣୁ ସଦାପ୍ରଭୁ ବିଚାରକର୍ତ୍ତୃଗଣଙ୍କୁ ଉତ୍ପନ୍ନ କରି ଲୁଟକାରୀମାନଙ୍କର ହସ୍ତରୁ ସେମାନଙ୍କୁ ଉଦ୍ଧାର କଲେ। ତଥାପି ସେମାନେ ଆପଣାମାନଙ୍କ ବିଚାରକର୍ତ୍ତାମାନଙ୍କ କଥା ଶୁଣିଲେ ନାହିଁ, ମାତ୍ର ଅନ୍ୟ ଦେବତାଗଣର ଅନୁଗମନ କରି ବ୍ୟଭିଚାର କଲେ ଓ ସେମାନଙ୍କୁ ପ୍ରଣାମ କଲେ। ସେମାନଙ୍କର ପିତୃଲୋକମାନେ ସଦାପ୍ରଭୁଙ୍କ ଆଜ୍ଞା ପାଳନ କରି ଯେଉଁ ପଥରେ ଗମନ କଲେ ସେମାନେ ତଦନୁସାରେ ନ କରି ସେହି ପଥରୁ ଶୀଘ୍ର ବିମୁଖ ହେଲେ। ଆଉ ସଦାପ୍ରଭୁ ଯେତେବେଳେ ସେମାନଙ୍କ ନିମନ୍ତେ କୌଣସି ବିଚାରକର୍ତ୍ତାକୁ ଉତ୍ପନ୍ନ କଲେ, ସେତେବେଳେ ସେହି ବିଚାରକର୍ତ୍ତାର ଜୀବନ ଯାଏ ସଦାପ୍ରଭୁ ତାହାର ସଙ୍ଗେ ସଙ୍ଗେ ଥାଇ ସେମାନଙ୍କୁ ସେମାନଙ୍କ ଶତ୍ରୁଗଣ ହସ୍ତରୁ ଉଦ୍ଧାର କଲେ। କାରଣ ଉପଦ୍ରବ ଓ ତାଡ଼ନାକାରୀମାନଙ୍କ ସକାଶୁ ସେମାନେ ଯେଉଁ କାତରୋକ୍ତି କଲେ, ତହିଁ ହେତୁ ସଦାପ୍ରଭୁ ସଦୟ ହେଲେ। ମାତ୍ର ସେ ବିଚାରକର୍ତ୍ତାର ମୃତ୍ୟୁ ହୁଅନ୍ତେ, ସେମାନେ ପୁନର୍ବାର ଫେରି ସେମାନଙ୍କ ପିତୃଲୋକଙ୍କ ଅପେକ୍ଷା ଅଧିକ ଭ୍ରଷ୍ଟାଚରଣ କଲେ ଓ ଅନ୍ୟ ଦେବତାଗଣର ସେବା କରି ଓ ସେମାନଙ୍କୁ ପ୍ରଣାମ କରି ସେମାନଙ୍କର ଅନୁଗାମୀ ହେଲେ। ସେମାନେ ଆପଣା ଆପଣା କ୍ରିୟାରୁ ଓ ଅବାଧ୍ୟତାରୁ ମାର୍ଗରୁ କ୍ଷାନ୍ତ ହେଲେ ନାହିଁ। ଏହେତୁ ଇସ୍ରାଏଲ ପ୍ରତିକୂଳରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା। ପୁଣି ସେ କହିଲେ, ଆମ୍ଭେ ଏହି ଲୋକମାନଙ୍କ ପୂର୍ବପୁରୁଷଗଣକୁ ଯେଉଁ ନିୟମ ଆଜ୍ଞା କରିଥିଲୁ ତାହା ଏମାନେ ଲଙ୍ଘନ କରିଅଛନ୍ତି ଓ ଆମ୍ଭର ରବ ଶୁଣୁନାହାନ୍ତି। ଏହେତୁ ଯିହୋଶୁଆ ମରଣ କାଳରେ ଯେଉଁ ଗୋଷ୍ଠୀମାନଙ୍କୁ ଅବଶିଷ୍ଟ ରଖିଲା, ଆମ୍ଭେ ମଧ୍ୟ ସେମାନଙ୍କୁ ଏମାନଙ୍କ ସମ୍ମୁଖରୁ ଅଦ୍ୟାବଧି ଆଉ ତଡ଼ିଦେବା ନାହିଁ, ଯେପରି ଏମାନଙ୍କ ପିତୃଲୋକମାନେ ସଦାପ୍ରଭୁଙ୍କ ମାର୍ଗ ରକ୍ଷା କରିଥିଲେ, ସେପରି ଏମାନେ ତହିଁରେ ଗମନ କରି ତାହା ରକ୍ଷା କରିବେ କି ନାହିଁ, ଏ ବିଷୟରେ ସେହି ଗୋଷ୍ଠୀମାନଙ୍କ ଦ୍ୱାରା ଆମ୍ଭେ ଇସ୍ରାଏଲକୁ ପରୀକ୍ଷା କରିବା। ଏଥିପାଇଁ ସଦାପ୍ରଭୁ ସେହି ଗୋଷ୍ଠୀ ଲୋକମାନଙ୍କୁ ଶୀଘ୍ର ତଡ଼ି ନ ଦେଇ ଅବା ଯୁହୋଶୁଆଙ୍କ ହସ୍ତରେ ସେମାନଙ୍କୁ ସମର୍ପଣ ନ କରି ଅବଶିଷ୍ଟ ରଖିଲେ। ବିଚାରକର୍ତ୍ତା ତିନି ପର୍ବ। ଇସ୍ରାଏଲ ମଧ୍ୟରେ ଯେଉଁମାନେ କିଣାନୀୟ ଦେଶୀୟ ଯୁଦ୍ଧ ସକଳ ଜାଣିନଥିଲେ, ସେହି ଲୋକମାନଙ୍କୁ ପରୀକ୍ଷା କରିବା ନିମନ୍ତେ ଓ ଇସ୍ରାଏଲ ସନ୍ତାନଗଣର ପୁରୁଷ ପରମ୍ପରାକୁ ଶିକ୍ଷା ଦେବା ନିମନ୍ତେ, ଅର୍ଥାତ୍ ଯେଉଁମାନେ ଆଗେ ଯୁଦ୍ଧ ଜାଣିନଥିଲେ ସେମାନଙ୍କୁ ତାହା ଶିଖାଇବା ପାଇଁ ସଦାପ୍ରଭୁ ଏହି ଗୋଷ୍ଠୀ ଲୋକମାନଙ୍କୁ ଅବଶିଷ୍ଟ ରଖିଲେ, ଯଥା ପଲେଷ୍ଟିୟମାନଙ୍କ ପାଞ୍ଚ ଅଧିପତି, ପୁଣି ବାଲ ହର୍ମୋନ ପର୍ବତଠାରୁ ହମାତରେ ପ୍ରବେଶିବା ପଥ ପର୍ଯ୍ୟନ୍ତ ଲିବାନନ୍ ପର୍ବତ ନିବାସୀ ସମସ୍ତ କିଣାଣୀୟ ଓ ସିଦିଓନୀୟ ଓ ହିଦୀୟ ଲୋକ, ଏମାନଙ୍କ ଦ୍ୱାରା ଇସ୍ରାଏଲକୁ ପରୀକ୍ଷା କରିବା ନିମନ୍ତେ, ଅର୍ଥାତ୍ ସଦାପ୍ରଭୁ ସେମାନଙ୍କ ପିତୃଲୋକଙ୍କୁ ମୋଷାଙ୍କ ଦ୍ୱାରା ଯେ ଯେ ଆଦେଶ କରିଥିଲେ ତାହା ସବୁ ସେମାନେ ଶୁଣିବେ କି ନାହିଁ ଏହା ଜାଣିବା ନିମନ୍ତେ ଅବଶିଷ୍ଟ ରଖାଗଲେ। ଏଉତାରେ ଇସ୍ରାଏଲ ସନ୍ତାନଗଣ ହିତୀୟ ଓ ଇମରୀୟ ଓ ପିରିସୀୟ ଓ ହିଦୀୟ ଓ ଜିବୁସୀୟ ଓ କିଣାନୀୟ ଲୋକମାନଙ୍କ ମଧ୍ୟରେ ବାସ କଲେ। ପୁଣି ସେମାନେ ସେମାନଙ୍କ କନ୍ୟାଗଣକୁ ଆପଣାମାନଙ୍କ ଭାର୍ଯ୍ୟା ରୂପେ ଗ୍ରହଣ କଲେ ଓ ଆପଣା ଆପଣା କନ୍ୟାମାନଙ୍କୁ ସେମାନଙ୍କ ପୁତ୍ରଗଣକୁ ଦେଲେ, ଆଉ ସେମାନଙ୍କ ଦେବତାମାନଙ୍କର ସେବା କଲେ। ଅନନ୍ତର ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ ତାହା କଲେ, ଓ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କୁ ପାର୍ଶ୍ୱରୀ ବାଲ ଦେବତାଗଣର ଓ ଆଶାରା ଦେବୀଗଣର ସେବା କଲେ। ତହିଁରେ ଇସ୍ରାଏଲ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହୁଅନ୍ତେ ସେ ଅରାମ ନହରିୟମ ରାଜା କୁସନ ରିସିୟାଥିମ୍ର ହସ୍ତରେ ସେମାନଙ୍କୁ ବିକ୍ରୟ କଲେ। ତେଣୁ ଇସ୍ରାଏଲ ସନ୍ତାନଗଣ ଆଠ ବର୍ଷ ପର୍ଯ୍ୟନ୍ତ ସେହି କୁସନ ରିସିୟାଥିୟମ ସେବା କଲେ। ଏଉତାରେ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରନ୍ତେ। ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣ ପାଇଁ କାଲେବଙ୍କର କନିଷ୍ଠ ଭ୍ରାତା କନସର ପୁତ୍ର ଅତ୍ମିୟଲକୁ ଉଦ୍ଧାରକର୍ତ୍ତା ରୂପେ ଉତ୍ପନ୍ନ କଲେ ଓ ସେ ସେମାନଙ୍କୁ ଉଦ୍ଧାର କଲେ। ପୁଣି ସଦାପ୍ରଭୁଙ୍କ ଆତ୍ମା ତାଙ୍କଠାରେ ଅଧିଷ୍ଠିତ ହୁଅନ୍ତେ ସେ ଇସ୍ରାଏଲର ବିଚାର କଲେ ଓ ସେ ଯୁଦ୍ଧ କରିବା ନିମନ୍ତେ ବାହାରିଲେ। ଆଉ ସଦାପ୍ରଭୁ ସେହି ଅରାମୀୟ ରାଜା କୁସନ ରିସିୟାଥିମ୍କୁ ତାହା ହସ୍ତରେ ସମର୍ପଣ କଲେ। ପୁଣି କୁସନ ରିସିୟାଥିମ୍ ଉପରେ ତାହାର ହସ୍ତ ପ୍ରବଳ ହେଲା। ତହିଁରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ଦେଶ ବିଶ୍ରାମ ପାଇଲା। ଏଉତାରେ କନସର ପୁତ୍ର ଅତ୍ମିୟଲ ମଲା। ଅନନ୍ତର ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ ତାହା ପୁନର୍ବାର କଲେ। ଏହେତୁ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ ତାହା ସେମାନେ କରିବାରୁ ସଦାପ୍ରଭୁ ଇସ୍ରାଏଲ ପ୍ରତିକୂଳରେ ମୋୟାବର ରାଜା ଇଗ୍ଲୋନ୍କୁ ସବଳ କଲେ। ତେଣୁ ସେ ଅମ୍ମନ ଓ ଅମାଲେକ ସନ୍ତାନଗଣକୁ ଆପଣା ନିକଟରେ ଏକତ୍ର କଲା ଓ ସେ ଯାଇ ଇସ୍ରାଏଲକୁ ଆଘାତ କରି ଖର୍ଜୁରପୁରରୁ ଅଧିକାର କଲା। ତେଣୁ ଇସ୍ରାଏଲ ସନ୍ତାନଗଣ 18 ବର୍ଷ ପର୍ଯ୍ୟନ୍ତ ମୋୟାବୀୟ ରାଜା ଇଗ୍ଲୋନର ସେବା କଲେ। ତେଣୁ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରନ୍ତେ, ସଦାପ୍ରଭୁ ସେମାନଙ୍କ ପାଇଁ ଉଦ୍ଧାରକର୍ତ୍ତା ରୂପେ ବିନ୍ୟାମିନ ବଂଶୀୟ ରୋଗର ପୁତ୍ର ଇହୁଦକୁ ଉତ୍ପନ୍ନ କଲେ। ସେ ବାହାହାତିଆ ଥିଲେ, ପୁଣି ଇସ୍ରାଏଲ ସନ୍ତାନଗଣ ଦ୍ୱାରା ତାହା ମୋଆବୀୟ ରାଜା ଇଗ୍ଲୋନ ନିକଟକୁ ଭେଟି ପଠାଇଲେ। ତହିଁରେ ଏହୁଦ ଆପଣା ନିମନ୍ତେ ଏକ ହସ୍ତ ଦୀର୍ଘ ଦ୍ୱିଧାର ଖଡ଼ଗ ନିର୍ମାଣ କରାଇ ଆପଣା ଦକ୍ଷିଣ ଜଙ୍ଘରେ ବସ୍ତ୍ର ଭିତରେ ବାନ୍ଧିଲେ। ତେଣୁ ସେ ମୋରାବୀୟ ରାଜା ଇଗ୍ଲୋନ ନିକଟକୁ ସେ ଭେଟି ନେଲେ। ସେ ଇଗ୍ଲୋନ ଏକ ମୋଟା ଲୋକ ଥିଲା, ଆଉ ସେ ଭେଟି ଦେଇସାରିବା ଉତ୍ତାରେ ଭେଟି ଦ୍ରବ୍ୟବାହକ ଲୋକମାନଙ୍କୁ ପଠାଇଦେଲେ। ମାତ୍ର ସେ ଆପେ ଗିଲଗଲସ୍ଥ ପଥର ଖଣିଠାରୁ ବାହୁଡ଼ି ଆସି କହିଲେ, ହେ ରାଜନ, ଆପଣଙ୍କ ନିକଟରେ ମୋହର ଏକ ଗୁପ୍ତ କଥା ଅଛି। ତେବେ ରାଜା କହିଲା, ତୁନି ହୋଇଥାଅ। ତେଣୁ ତାହା ନିକଟରେ ଠିଆ ହେବାର ସମସ୍ତ ଲୋକ ତାହା ଛାମୁରୁ ବାହାରିଗଲେ। ଏଥିରେ ଏହୁଦ ତାହା ନିକଟକୁ ଗଲେ। ସେତେବେଳେ ସେ ଆପଣା ଗ୍ରୀଷ୍ମକାଳୀନ ଉପରେ ଉପର ମହଲାରେ ଏକାକୀ ବସିଥିଲା। ତହିଁରେ ଏହୁଦ କହିଲେ, ଆପଣଙ୍କ ପାଇଁ ପରମେଶ୍ୱରଙ୍କଠାରୁ ଆମ୍ଭର ଏକ କଥା ଅଛି। ତେଣୁ ସେ ଆପଣା ଆସନରୁ ଉଠିଲା। ତେବେ ଏହୁଦ ଆପଣା ବାମହସ୍ତ ବଢ଼ାଇ ଦକ୍ଷିଣ ଜଙ୍ଘରୁ ଖଡ଼ଗ ନେଇ ତା ପେଟ ଭୁସିଲେ। ତହିଁରେ ଖଡ଼ଗ ସହିତ ମୁଠା ମଧ୍ୟ ପଶିଗଲା, ଆଉ ଖଡ଼ଗ ଚଟିରେ ଲାଖି ରହିବାରୁ ସେ ତା ପେଟରୁ ବାହାର କଲେ ନାହିଁ ଓ ଖଡ଼ଗ ପଛଭାଗରେ ବାହାରିଲା। ଏଉତରେ ଏହୁଦ ତାହାକୁ ରୁଦ୍ଧ କରଣାର୍ଥେ ସେହି ଉପର ମହଲାର କବାଟ ବନ୍ଦ କରି ଅର୍ଗଳ ଲଗାଇ ପାବଚ୍ଛ ପଥ ଆଡ଼କୁ ବାହାରିଗଲେ। ସେ ବାହାରିଗଲା ଉତ୍ତାରେ ରାଜାର ଦାସମାନେ ଆସିଲେ ଓ ସେମାନେ ଦେଖିଲେ ଯେ, ଦେଖ, ସେହି ଉପର ମହଲାର କବାଟ ଅର୍ଗଳ ବଦ୍ଧ ହୋଇଅଛି। ଏଥିରେ ସେମାନେ କହିଲେ, ସେ ଅବଶ୍ୟ ଆପଣା ଗ୍ରୀଷ୍ମକାଳୀନ ଭିତର କୋଠରୀରେ ଆପଣା ପାଦ ଢାଙ୍କୁଅଛନ୍ତି। ତେଣୁ ସେମାନେ ଲଜ୍ଜିତ ହେବା ପର୍ଯ୍ୟନ୍ତ ଅପେକ୍ଷା କଲେ, ମାତ୍ର ଦେଖ, ସେ ଉପର ମହଲାର କବାଟ ଫିଟାଇଲା ନାହିଁ। ଏହେତୁ ସେମାନେ କଞ୍ଚି କାଠି ନେଇ କବାଟ ଫିଟାଇଲେ। ତହିଁରେ ଦେଖ, ସେମାନଙ୍କର ପ୍ରଭୁ ମରି ଭୂମିରେ ପଡ଼ିଅଛି। ମାତ୍ର ସେମାନେ ବିଳମ୍ବ କରି ରହିବା ବେଳେ ଏହୁଦ ପଳାଇ ସେହି ପଥର ଖଣି ପାର ହୋଇ ସିରିଆକୁ ଚାଲିଆସିଲେ। ପୁଣି ସେ ସ୍ଥାନରେ ପହଞ୍ଚି ଇଫ୍ରିୟମ୍ ପର୍ବତମୟ ଦେଶରେ ତୁରି ବଜାଇଲେ। ତହିଁରେ ଇସ୍ରାଏଲ ସନ୍ତାନଗଣ ତାଙ୍କ ସହିତ ପର୍ବତମୟ ଦେଶରୁ ଆସନ୍ତେ, ସେମାନଙ୍କର ଅଗ୍ରଗାମୀ ହୋଇ ଚାଲିଲେ। ପୁଣି ସେମାନଙ୍କୁ କହିଲେ, ମୋ ପଛେ ପଛେ ଆସ, କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ଶତ୍ରୁ ମୋଆବୀୟମାନଙ୍କୁ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି। ତେଣୁ ସେମାନେ ତାଙ୍କ ପଛେ ପଛେ ଚାଲି ମୋଆବୀୟମାନଙ୍କ ପ୍ରତିକୂଳରେ ଜର୍ଦ୍ଦନ ଘାଟମାନ ହସ୍ତଗତ କରି କୌଣସି ଲୋକକୁ ପାର ହେବାକୁ ଦେଲେ ନାହିଁ। ସେତେବେଳେ ସେମାନେ ମୋଆବର 99,000 ଲୋକଙ୍କୁ ବଧ କଲେ। ପ୍ରତ୍ୟେକ ବୃହତ୍କାୟ ଓ ବିକ୍ରମଶାଳୀ ଲୋକ ଥିଲା, କେହି ପଳାଇ ପାରିଲା ନାହିଁ। ଏହି ରୂପେ ମୋଆବ ସେହିଦିନ ଇସ୍ରାଏଲ ହସ୍ତାଧୀନରେ ବସିଭୂତ ହେଲା। ତେଣୁ ଦେଶ 80 ବର୍ଷ ପର୍ଯ୍ୟନ୍ତ ବିଶ୍ରାମ ପାଇଲା, ଆଉ ତାହାର ଉତ୍ତାରେ ଅନାଥର ପୁତ୍ର ସମଗର ବିଚାରକର୍ତ୍ତା ହେଲେ। ସେ ପଲେଷ୍ଟିୟ 600 ଲୋକଙ୍କୁ ଗୋକଣ୍ଟକ ପାଞ୍ଚଣ ଦ୍ୱାରା ବଧ କଲେ। ସେ ମଧ୍ୟ ଇସ୍ରାଏଲର ଏକ ଉଦ୍ଧାରକର୍ତ୍ତା ଥିଲେ। ବିଚାରକର୍ତ୍ତା 4 ପର୍ବ। ଅନନ୍ତର ଏହୁଦଙ୍କର ମୃତ୍ୟୁ ଉତ୍ତାରେ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ ତାହା ପୁନର୍ବାର କଲେ। ତହିଁରେ ସଦାପ୍ରଭୁ ହାତସରରେ ରାଜତ୍ୱକାରୀ କିନାନୀୟ ରାଜା ଜାବିନ୍ର ହସ୍ତରେ ସେମାନଙ୍କୁ ବିକ୍ରୟ କଲେ। ଅନ୍ୟ ଦେଶୀୟମାନଙ୍କ ହାରଡ଼ସତ୍ ନିବାସୀ ସିସରା ତାହାର ସେନାପତି ଥିଲା। ଏଥିରେ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ, କାରଣ ତାହାର 900 ଲୌହ ରଥ ଥିଲା। ପୁଣି ସେ 20 ବର୍ଷ ପର୍ଯ୍ୟନ୍ତ ଇସ୍ରାଏଲ ସନ୍ତାନଗଣ ପ୍ରତି କୋଠର ଦୌରାତ୍ମ୍ୟ କଲା। ସେ ସମୟରେ ଲିପିଦୋର ଭାର୍ଯ୍ୟା ଦୋବୋରା ଭବିଷ୍ୟତ ବକ୍ତ୍ରୀ ଇସ୍ରାଏଲର ବିଚାର କଲେ। ସେ ଇଫ୍ରିୟମର ପର୍ବତମୟ ଦେଶସ୍ଥିତ ରାମା ଓ ବୈଥେଲ ମଧ୍ୟରେ ଥିବା ଦୋବୋରା ନାମକ ଖର୍ଜୁର ବୃକ୍ଷ ମୂଳେ ବାସ କଲେ। ପୁଣି ଇସ୍ରାଏଲ ସନ୍ତାନଗଣ ବିଚାରାର୍ଥେ ତାହା ନିକଟକୁ ଗଲେ। ଆଉ ସେ ଲୋକ ପଠାଇ କେଦସ ନପ୍ତାଲିରୁ ଅବିନୋନ୍ମିୟର ପୁତ୍ର ବାରକକୁ ଡକାଇ କହିଲେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କିଏ ଆଜ୍ଞା ଦେଇ କହିନାହାନ୍ତି ଯେ ତାବୋର ପର୍ବତକୁ ଯାଅ, ପୁଣି ଆପଣା ସଙ୍ଗେ ନପ୍ତାଲି ସନ୍ତାନ ଓ ସବ୍ଲୁନ୍ ସନ୍ତାନଗଣର 10,000 ଲୋକଙ୍କୁ କଢ଼ାଇ ନିଅ। ତହିଁରେ ଆମେ ଜାବିନ୍ର ସେନାପତି ସିରିଆସ୍କୁ ଓ ତାହାର ରଥ ଓ ଜନତାକୁ କିଶନ୍ ନଦୀ କତିକି ତୁମ୍ଭ ନିକଟକୁ କଢ଼ାଇ ଆଣିବା ଓ ଆମ୍ଭେ ତାହାକୁ ତୁମ୍ଭ ହସ୍ତରେ ସମର୍ପଣ କରିବା। ତୁମ ବାରକ ତାହାଙ୍କୁ କହିଲା, ତୁମ୍ଭେ ଯେବେ ମୋ ସଙ୍ଗେ ଯିବ ତେବେ ମୁଁ ଯିବି, ମାତ୍ର ତୁମ୍ଭେ ମୋ ସଙ୍ଗେ ନ ଗଲେ ମୁଁ ଯିବି ନାହିଁ। ଏଥିରେ ସେ କହିଲେ, ମୁଁ ନିଶ୍ଚୟ ତୁମ୍ଭ ସଙ୍ଗେ ଯିବି, ତଥାପି ଏହି ଯାତ୍ରାରେ ତୁମର ଯଶ ହେବ ନାହିଁ, କାରଣ ସଦାପ୍ରଭୁ ସିରାସ୍କୁ ଏକ ସ୍ତ୍ରୀ ହସ୍ତରେ ବିକ୍ରୟ କରିବେ। ଏ ଉତ୍ତରେ ଦୋବୋରା ଉଠି ବାରକ ସଙ୍ଗରେ କେଦସ୍କୁ ଗଲେ, ପୁଣି ବାରକ ସବ୍ଲୁନ୍ ଓ ନପ୍ତାଲିକି ଏକତ୍ରରେ କେଦସ୍କୁ ଡକାଇଲା। ଏ ରୂପେ ସେ 10,000 ପଦାତିକ ସୈନ୍ୟ ସଙ୍ଗେ ଘେନି ଯାତ୍ରା କଲା ଓ ଦୋବୋରା ତା ସଙ୍ଗେ ଗଲେ। ସେ ସମୟରେ କେନିୟ ହେବର କେନିୟମାନଙ୍କଠାରୁ ଅର୍ଥାତ୍ ମୋସାଙ୍କ ପତ୍ନୀ ଭ୍ରାତା ହେବର ସନ୍ତାନମାନଙ୍କଠାରୁ ପୃଥକ ହୋଇ କେଦେଶ ନିକଟବର୍ତ୍ତୀ ସାନନ୍ରେ ଥିବା ଅଲନ୍ ବୃକ୍ଷ ପର୍ଯ୍ୟନ୍ତ ତମ୍ବୁ ସ୍ଥାପନ କରିଥିଲା। ଲୋକମାନେ ସିରାସ୍କୁ କହିଲେ ଯେ ବାରକ ତାବର ପର୍ବତ ଉପରକୁ ଯାଇଅଛି। ତେଣୁ ସିରାସ୍ ଆପଣା 900 ଲୌହ ରଥଯାକ ଓ ଅନ୍ୟ ଦେଶୀୟମାନଙ୍କ ହାରସତ୍ଠାରୁ କିଶନ୍ ନଦୀ ପର୍ଯ୍ୟନ୍ତ ଆପଣା ସଙ୍ଗୀ ସମସ୍ତ ଲୋକଙ୍କୁ ଏକତ୍ର କଲା। ସେତେବେଳେ ଦୋବୋରା ବାରକକୁ କହିଲେ, ଉଠ, କାରଣ ଆଜି ସଦାପ୍ରଭୁ ସିରାସ୍କୁ ତୁମ ହସ୍ତରେ ସମର୍ପଣ କରିବାର ଦିନ। ସଦାପ୍ରଭୁ କି ତୁମର ଅଗ୍ରଗାମୀ ହୋଇଯାଇନାହାନ୍ତି? ତେଣୁ ବାରକ ଓ ତାହା ପଛେ ପଛେ 10,000 ଲୋକ ତାବର ପର୍ବତରୁ ଓହ୍ଲାଇଗଲେ। ତେଣୁ ସଦାପ୍ରଭୁ ବାରକ ସମ୍ମୁଖରେ ସିସରକୁ ଓ ତାହାର ସମସ୍ତ ରଥ ଓ ତାହାର ସୈନ୍ୟ ସମୂହକୁ ଖଡ଼ଗମୁଖରେ ଅସ୍ତବ୍ୟସ୍ତ କଲେ। ଏଥିରେ ସିସରା ରଥରୁ ଓହ୍ଲାଇ ପାଦଗତିରେ ପଳାଇଲା, ମାତ୍ର ବାରକ ଅନ୍ୟ ଦେଶୀୟମାନଙ୍କ ହର୍ଷତ୍ ପର୍ଯ୍ୟନ୍ତ ସମସ୍ତ ରଥ ଓ ସୈନ୍ୟ ପଛେ ପଛେ ଗୋଡ଼ାଇଲା। ତେଣୁ ସିସରାର ସମସ୍ତ ସୈନ୍ୟ ଖଡ଼ଗର ମୁଖରେ ପତିତ ହେଲେ, ଜଣେ ଅବଶିଷ୍ଟ ରହିଲା ନାହିଁ। ତଥାପି ସିସରା ପାଦଗତିରେ ପଳାଇ ସେହି କେନିୟ ହେବରର ଭାର୍ଯ୍ୟା ଜାଏଲର ତମ୍ବୁ ଆଡ଼କୁ ଗଲା, କାରଣ ସେ ସମୟରେ ହାର୍ସରର ରାଜା ଜାବିନ୍ ଓ କେନିୟ ହେବର ବଂଶ ମଧ୍ୟରେ ଐକ୍ୟ ଥିଲା। ଏଥିରେ ଜାଏଲ ସିସରାକୁ ଭେଟି ବାହାରେ ଯାଇ ତାହାକୁ କହିଲା, ହେ ମୋହର ପ୍ରଭୁ, ଭିତରକୁ ଆସନ୍ତୁ, ମୋ କତିକି ଆସନ୍ତୁ, ଭୟ ନ କରନ୍ତୁ। ତେଣୁ ସେ ତା ଆଡ଼କୁ ଫେରି ତମ୍ବୁ ଭିତରକୁ ଯାଆନ୍ତେ ସେ ଏକ କମ୍ବଳରେ ତାହାକୁ ଘୋଡ଼ାଇ ରଖିଲା। ସେତେବେଳେ ସିସରା ତାହାକୁ କହିଲା, ମୋତେ ଟିକିଏ ଜଳ ପିଆ ନା, ମୁଁ ତୃଷିତ ଅଟେ। ତେଣୁ ସେ ଦୁଗ୍ଧ କୁମ୍ପା ଫିଟାଇ ପାନ କରିବାକୁ ଦେଇ ତାକୁ ଘୋଡ଼ାଇ ରଖିଲା। ଏଥିରେ ସିସରା ତାହାକୁ କହିଲା, ତୁମ୍ଭେ ତମ୍ବୁ ଦ୍ୱାରରେ ଛିଡ଼ା ହୋଇଥାଅ, ଯେବେ କେହି ଆସି ତୁମ୍ଭକୁ ପଚାରି କହେ, ଏଠାରେ କୌଣସି ମନୁଷ୍ୟ ଅଛି କି, ତେବେ ତୁମ୍ଭେ କହିବ, କେହି ନାହିଁ। ଅନନ୍ତର ହେବରର ଭାଜା ଜାଏଲ ତମ୍ବୁର ଗୋଟିଏ ମେଖ ଓ ହାତୁଡ଼ି ହାତରେ ନେଇ ଧୀରେ ଧୀରେ ତାହା ପାଖକୁ ଯାଇ ତାହାର କର୍ଣ୍ଣମୂଳରେ ସେ ମେଖ ମାରନ୍ତେ ତାହା ଫୁଟି ଭୂମିକି ଗଲା, କାରଣ ସେ ଘୋର ନିଦ୍ରାରେ ଥିଲା, ତେଣୁ ସେ ମୂର୍ଚ୍ଛିତ ହୋଇ ମଲା। ଆଉ ଦେଖ, ବାରାକ ସିରାସର ପଛେ ପଛେ ଗୋଡ଼ାଉ ଗୋଡ଼ାଉ ଜାଏଲ ତାହାକୁ ଭେଟିବା ପାଇଁ ବାହାରକୁ ଯାଇ କହିଲା, ଆସ, ତୁମେ ଯାହାକୁ ଖୋଜୁଅଛ ମୁଁ ସେହି ମନୁଷ୍ୟକୁ ଦେଖାଇବି। ତହିଁରେ ସେ ତାହା ନିକଟକୁ ଆସିଲା, ଆଉ ଦେଖ, ସିସରା ମୃତ ହୋଇ ପଡ଼ିଅଛି, ଆଉ ତାହାର କର୍ଣ୍ଣମୂଳ ଭିତରେ ତମ୍ବୁ ମେଖ ରହିଅଛି। ଏହି ରୂପେ ପରମେଶ୍ୱର ସେହିଦିନ କିଣାଣୀୟ ରାଜା ଜାବିନ୍କୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରେ ନତ କଲେ। ଏ ଉତ୍ତାରେ ଇସ୍ରାଏଲ ସନ୍ତାନଗଣ କିଣାଣୀୟମାନଙ୍କ ରାଜା ଜାବିନ୍କୁ ସଂହାର କରିବା ପର୍ଯ୍ୟନ୍ତ ସେ କିଣାଣୀୟ ରାଜା ଜାବିନ୍ ବିରୁଦ୍ଧରେ ସେମାନଙ୍କ ହସ୍ତ ଆହୁରି ପ୍ରବଳ ହେଲା। ବିଚାରକର୍ତ୍ତା 5 ପର୍ବ। ସେହିଦିନ ଦୋବୋରା ଅବିନୟମର ପୁତ୍ର ବାରକ ଗାୟନ କରି କହିଲେ, ଇସ୍ରାଏଲ ମଧ୍ୟରେ ଅଗ୍ରଗାମୀମାନେ ଅଗ୍ରସର ହେଲେ, ଲୋକମାନେ ସ୍ୱଚ୍ଛନ୍ଦରେ ଆପଣା ଆପଣାକୁ ଉତ୍ସର୍ଗ କଲେ, ଏଥିପାଇଁ ତୁମେ ସଦାପ୍ରଭୁଙ୍କର ଧନ୍ୟବାଦ କର। ହେ ରାଜଗଣ ଶୁଣ, ହେ ଭୂପତିଗଣ କର୍ଣ୍ଣଡେର, ମୁଁ ହିଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି, ମୁଁ ସଦାପ୍ରଭୁ ଇସ୍ରାଏଲ ପରମେଶ୍ୱରଙ୍କ ପ୍ରଶଂସା ଗାନ କରିବି। ହେ ସଦାପ୍ରଭୁ, ତୁମ୍ଭେ ସେଇରୁ ବାହାରିବା ବେଳେ ତୁମେ ଇଦମ୍ କ୍ଷେତ୍ରରୁ ଯାତ୍ରା କରିବା ବେଳେ ପୃଥିବୀ କମ୍ପିଲା, ଆକାଶ ମଧ୍ୟ ବିନ୍ଦୁପାତ କଲା, ହଁ ମେଘମାଳା ଜଳପାତ କଲା, ସଦାପ୍ରଭୁଙ୍କ ସମ୍ମୁଖରେ ପର୍ବତମାନ କମ୍ପମାନ ହେଲେ, ସଦାପ୍ରଭୁ ଇସ୍ରାଏଲ ପରମେଶ୍ୱରଙ୍କ ସମ୍ମୁଖରେ ସିନୟ ମଧ୍ୟ କମ୍ପମାନ ହେଲା, ଅନାଥର ପୁତ୍ର ସମଗର ସମୟରେ, ଜାଏଲ ସମୟରେ ରାଜପଥ ସକଳ ଶୂନ୍ୟ ଥିଲା ଓ ପଥିକମାନେ ବକ୍ର ଉପପଥ ଦେଇ ଗମନ କଲେ, ଇସ୍ରାଏଲ ମଧ୍ୟରେ ଶାସନକର୍ତ୍ତାଗଣ ଶୂନ୍ୟ ଥିଲେ। ମୁଁ ଦବରା ଉତ୍ପନ୍ନ ହେବା ପର୍ଯ୍ୟନ୍ତ, ମୁଁ ଇସ୍ରାଏଲ ମଧ୍ୟରେ ମାତୃତୁଲ୍ୟ ଉତ୍ପନ୍ନ ହେବା ପର୍ଯ୍ୟନ୍ତ ସେମାନେ ଶୂନ୍ୟ ଥିଲେ। ସେମାନେ ନୂତନ ଦେବତାମାନଙ୍କୁ ମନୋନୀତ କଲେ, ତେଣୁ ନଗର ଦ୍ୱାର ସବୁରେ ଯୁଦ୍ଧ ହେଲା। ଇସ୍ରାଏଲ ମଧ୍ୟରେ 40,000 ଲୋକମାନଙ୍କ ମଧ୍ୟରେ କି ଗୋଟିଏ ଢାଲ ଅବା ବର୍ଚ୍ଛା ଦେଖାଗଲା। ଲୋକମାନଙ୍କ ମଧ୍ୟରେ ଲୋକମାନଙ୍କୁ ସ୍ୱଚ୍ଛନ୍ଦରେ ଉତ୍ସର୍ଗକାରୀ ଇସ୍ରାଏଲ ଶାସନକର୍ତ୍ତାମାନଙ୍କ ଆଡ଼େ ମୋର ହୃଦୟ ଅଛି, ତୁମେମାନେ ସଦାପ୍ରଭୁଙ୍କ ଧନ୍ୟବାଦ କର। ଏ ସତ ଗର୍ଦ୍ଧବୀ ଆରୋହୀମାନେ, ଏ ଗାଲିଚାରେ ବସିବା ଲୋକମାନେ ଓ ପଥରେ ଗମନକାରୀମାନେ, ତୁମ୍ଭେମାନେ ଗାନ କର। ଧନୁର୍ଦ୍ଧରମାନଙ୍କର ଶବ୍ଦରୁ ଦୂରରେ ଜଳଗଡ଼ା ସ୍ଥଳମାନରେ ଲୋକମାନେ ସଦାପ୍ରଭୁଙ୍କ ଧର୍ମକ୍ରିୟା ଓ ଇସ୍ରାଏଲ ମଧ୍ୟରେ ତାହାଙ୍କ ଶାସନ ସମ୍ବନ୍ଧୀୟ ଧର୍ମକ୍ରିୟା ସଂକୀର୍ତ୍ତନ କରିବେ। ସେ ସମୟରେ ସଦାପ୍ରଭୁଙ୍କ ଲୋକମାନେ ନଗର ଦ୍ୱାରକୁ ଓହ୍ଲାଇ ଆସିଲେ, ହେ ଦେବୋରରେ ଜାଗ 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 ଗୀତଗାନ କର, ହେ ବାରକ ଉଠ, ହେ ଅବିନୋମ ପୁତ୍ର ଆପଣା ବନ୍ଦୀଗଣକୁ ବନ୍ଦୀ ସ୍ଥାନକୁ ନେଇଯାଅ। ତେବେ ପ୍ରଧାନମାନଙ୍କ ମଧ୍ୟରୁ ଅବଶିଷ୍ଟ ଥୋକାଏ ଓ ଲୋକମାନେ ଓହ୍ଲାଇ ଆସିଲେ, ସଦାପ୍ରଭୁ ଆମ୍ଭର ସପକ୍ଷ ହୋଇ ସେହି ବୀରମାନଙ୍କ ପ୍ରତିକୂଳରେ ଓହ୍ଲାଇ ଆସିଲେ। ଅମାଲେକ ଦେଶରେ ଯେଉଁମାନଙ୍କର ମୂଳ ଥିଲା ସେମାନେ ଇଫ୍ରେମରୁ ଆସିଲେ, ତୁମ୍ଭ ପଛେ ପଛେ ବିନ୍ୟାମିନ ତୁମ୍ଭ ଲୋକମାନଙ୍କ ମଧ୍ୟରେ ଥିଲା, ମାଖେତଠାରୁ ଶାସନକର୍ତ୍ତାମାନେ ଓ ସବଲୁନ୍ଠାରୁ ସୈନ୍ୟଗଣକାରୀ ଦଣ୍ଡଧରମାନେ ଓହ୍ଲାଇ ଆସିଲେ। ପୁଣି ଇସାଖରର ଅଧିପତିମାନେ ଦବରା ସଙ୍ଗେ ଥିଲେ, ଯେପରି ଇସାଖର ସେପରି ବାରାକ ଥିଲା। ସେମାନେ ତଳଭୂମିରେ ତାହାର ଗୋଡ଼େ ଗୋଡ଼େ ମାଡ଼ିଗଲେ। ରୁବେନର ସ୍ରୋତ ସମୂହ ନିକଟରେ ଗୁରୁତ୍ୱର ମନୋଭାବନା ହେଲା, ତୁମେ କାହିଁକି ମେଷଶାଳ ମଧ୍ୟରେ ବସିଲ କି ମେଷପଲ ନିକଟରେ ବଂଶୀନାଦ କରିବାକୁ? ରୁବେନର ସ୍ରୋତ ସମୂହ ନିକଟରେ ଗୁରୁତ୍ୱର ମନୋଭାବନା ହେଲା। ଗିଲିୟଦ ଜର୍ଦ୍ଦନ ସେପାରିରେ ବାସ କଲା, ଆଉ ଦାନ କାହିଁକି ଜାହାଜରେ ରହିଲା? ଆସେର ସମୁଦ୍ର ତୀରରେ ବସି ରହିଲା ଓ ଆପଣା ବନ୍ଦର ନିକଟରେ ବାସ କଲା। ସବଲୁନ୍ ମରଣ ପର୍ଯ୍ୟନ୍ତ ପ୍ରାଣପଣକାରୀ ଲୋକ ହେଲା, ଆଉ ନପ୍ତାଲି ଯୁଦ୍ଧକ୍ଷେତ୍ରରେ ଉଚ୍ଚସ୍ଥାନ ଉପରେ ପ୍ରାଣପଣ କଲା। ରାଜାମାନେ ଆସି ଯୁଦ୍ଧ କଲେ, ତ କିଣାନର ରାଜଗଣ ମଗିଦୋର ଜଳତୀରସ୍ଥ ନାକରରେ ଯୁଦ୍ଧ କଲେ, ସେମାନେ କିଛି ରୂପା ଲାଭ କଲେ ନାହିଁ। ତାରାଗଣ ଆକାଶରୁ ଯୁଦ୍ଧ କଲେ, ସେମାନେ ଆପଣା ଆପଣା ପଥରେ ସିସରାର ବିରୁଦ୍ଧରେ ଯୁଦ୍ଧ କଲେ। କିଶନ ନଦୀ, ସେ ପୁରାତନ ନଦୀ, ସେ କିଶନ ନଦୀ ସେମାନଙ୍କୁ ଭସାଇ ନେଲା। ହେ ମୋହର ପ୍ରାଣ, ତୁମ୍ଭେ ବଳରେ ଅଗ୍ରସର ହୁଅ। ସେତେବେଳେ ଅଶ୍ୱମାନଙ୍କର ଖୁରା ଭୂମି ମନ୍ଥି ପକାଇଲା, ଯେହେତୁ ସେମାନେ କୁଦା ମାରିଲେ, ସେମାନଙ୍କ ବଳିଷ୍ଠମାନେ କୁଦା ମାରିଲେ। ସଦାପ୍ରଭୁଙ୍କ ଦୂତ କହିଲେ, ତୁମ୍ଭେମାନେ ମେରାଜକୁ ଶାପ ଦିଅ, ତୁମ୍ଭେମାନେ କହି ନିବାସୀମାନଙ୍କୁ ଦାରୁଣ ଶାପ ଦିଅ, କାରଣ ସେମାନେ ସଦାପ୍ରଭୁଙ୍କ ସାହାଯ୍ୟକୁ ବୀରମାନଙ୍କ ବିରୁଦ୍ଧରେ ସଦାପ୍ରଭୁଙ୍କ ସାହାଯ୍ୟକୁ ଆସିଲେ ନାହିଁ। ସ୍ତ୍ରୀମାନଙ୍କ ମଧ୍ୟରେ କେନିୟ ହେବରର ଭାର୍ଯ୍ୟା ଜାଏଲ ଧନ୍ୟ ହେବ, ତମ୍ବୁ ନିବାସୀ ସ୍ତ୍ରୀମାନଙ୍କ ମଧ୍ୟରେ ସେ ଧନ୍ୟ ହେବ। ସିସରା ଜଳ ମାଗନ୍ତେ ସେ ତାହାକୁ ଦୁଗ୍ଧ ଦେଲା, ସେ ରାଜପଯୁକ୍ତ ପାତ୍ରରେ ଦଧି ଆଣି ତାହାକୁ ଦେଲା। ସେ ମେଘ ଧରିବାକୁ ଆପଣା ହସ୍ତ ଓ କାରିଗର ପିଟଣା ଧରିବାକୁ ଆପଣା ଦକ୍ଷିଣ ହସ୍ତ ବଢ଼ାଇଲା। ସେ ସିସରାକୁ ପିଟିଲା, ସେ ତାହାର ମସ୍ତକ ବିନ୍ଧି ପକାଇଲା, ହଁ ସେ ତାହାର କର୍ଣ୍ଣମୂଳ ଫୋଡ଼ି ଭେଦ କଲା। ତାର ପାଦ ତଳେ ସେ ନଇଁଲା, ସେ ପଡ଼ିଲା, ସେ ଶୋଇଲା। ତାର ପାଦ ତଳେ ସେ ନଇଁଲା, ସେ ପଡ଼ିଲା, ଯେଉଁଠାରେ ସେ ନଇଁଲା ସେହିଠାରେ ସେ ହତ ହୋଇ ପଡ଼ିଲା। ସିସରାର ମାତା ଝରକା ଦେଇ ଚାହିଁ ଚାହିଁ ଡାକି କହିଲା, ସେ ଜାଲି ପରଦା ଦେଇ ଡାକି କହିଲା, ତାହାର ରଥ ଆସିବାକୁ କାହିଁକି ଏତେ ବିଳମ୍ବ କରୁଛି? ତାହାର ରଥଚକ୍ର କାହିଁକି ପଛେ ପଡ଼ୁଅଛି? ତାର ଜ୍ଞାନବତୀ ସହଚରୀମାନେ ତାହାକୁ ଉତ୍ତର ଦେଲେ, ହଁ ସେ ମଧ୍ୟ ଆପେ ଆପଣାକୁ ଉତ୍ତର ଦେଇ କହିଲା, ସେମାନେ କି ଲୁଟ୍ ପାଇନାହାନ୍ତି? ସେମାନେ କି ବିଭାଗ କରିନାହାନ୍ତି? ପ୍ରତ୍ୟେକ ପୁରୁଷ ପାଇଁ ଏକ କାମିନୀ କିମ୍ବା ଦୁଇ କାମିନୀ, ସିସରା ପାଇଁ ନାନାବର୍ଣ୍ଣର ଲୁଟ୍, ନାନାବର୍ଣ୍ଣର ସୂଚୀକର୍ମ ନିର୍ମିତ ଚିତ୍ରିତ ବସ୍ତ୍ରର ଲୁଟ୍, ଲୁଟିତାମାନଙ୍କ କଣ୍ଠରୁ ଦୁଇ ପାଖରେ ସୂଚିତ କର୍ମ ନିର୍ମିତ ନାନା ରଙ୍ଗର ଚିତ୍ରିତ ବସ୍ତ୍ର। ହେ ସଦାପ୍ରଭୁ, ତୁମର ସମସ୍ତ ଶତ୍ରୁ ଏ ରୂପେ ବିନଷ୍ଟ ହେଉନ୍ତୁ, ମାତ୍ର ତାହାଙ୍କ ପ୍ରେମକାରୀମାନେ ସୋ ପରାକ୍ରମରେ ଗତିକାରୀ ସୂର୍ଯ୍ୟତୁଲ୍ୟ ହେଉନ୍ତୁ। ଏ ଉତ୍ତାରେ 40 ବର୍ଷ ପର୍ଯ୍ୟନ୍ତ ଦେଶ ବିଶ୍ରାମ ପାଇଲା। ବିଚାରକର୍ତ୍ତା 6 ପର୍ବ। ଅନନ୍ତର ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ ଇସ୍ରାଏଲ ସନ୍ତାନଗଣ ତାହା କଲେ। ତେଣୁ ସଦାପ୍ରଭୁ ସେମାନଙ୍କୁ 7 ବର୍ଷ ପର୍ଯ୍ୟନ୍ତ ମିଦିନୀୟମାନଙ୍କର ହସ୍ତରେ ସମର୍ପଣ କଲେ। ତେଣୁ ମିଦିଆନୀୟମାନଙ୍କର ହସ୍ତ ଇସ୍ରାଏଲ ବିରୁଦ୍ଧରେ ପ୍ରବଳ ହେଲା। ପୁଣି ମିଦିଆନୀୟମାନଙ୍କର ସକାଶୁ ଇସ୍ରାଏଲ ସନ୍ତାନଗଣ ପର୍ବତସ୍ଥ ଗୋହିରି ଓ ଗୁମ୍ଫା ଓ ଦୁର୍ଗମ ସ୍ଥାନମାନଙ୍କରେ ବସା କଲେ। ତେଣୁ ଏହିପରି ହେଲା ଯେ ଇସ୍ରାଏଲୀୟମାନେ ବୀଜ ବୁଣିଲେ, ମିଦିଆନୀୟ ଓ ଅମାଲେକୀୟ ଓ ପୂର୍ବଦେଶୀୟ ଲୋକମାନେ ସେମାନଙ୍କ ବିରୁଦ୍ଧରେ ଚଢ଼ି ଆସନ୍ତି। ସେମାନେ ସେମାନଙ୍କ ବିରୁଦ୍ଧରେ ଚଢ଼ି ଆସି ସେମାନଙ୍କ ସମ୍ମୁଖରେ ଛାଉଣି କରି ଘଷା ପର୍ଯ୍ୟନ୍ତ ଭୂମିଜାତ ଶସ୍ୟାଦି ବିନାଶ କରନ୍ତି। ପୁଣି ଇସ୍ରାଏଲଙ୍କ ମଧ୍ୟରେ ପ୍ରାଣ ବଞ୍ଚିବାର କୌଣସି ଉପାୟ କି ମେଷ କି ଗୋରୁ କି ଗଧ କିଛି ରଖନ୍ତି ନାହିଁ, କାରଣ ସେମାନେ ଆପଣା ଆପଣା ପଶୁ ଓ ତମ୍ବୁ ଘେନି ଚଢ଼ି ଆସନ୍ତି। ସେମାନେ ପଙ୍ଗପାଳ ପରି ବହୁସଂଖ୍ୟକ ହୋଇଆସନ୍ତି। ସେମାନେ ଓ ସେମାନଙ୍କ ଓଟ ଉଭୟ ଅସଂଖ୍ୟ, ଆଉ ସେମାନେ ଦେଶକୁ ଉଚ୍ଛିନ୍ନ କରିବାକୁ ଆସନ୍ତି। ଏଣୁ ଇସ୍ରାଏଲ ମିଦିଆନ ସମ୍ମୁଖରେ ଅତି କ୍ଷୀଣ ହେଲେ। ପୁଣି ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ। ଏଥିରେ ଇସ୍ରାଏଲ ସନ୍ତାନଗଣ ମିଦିଆନ ସକାଶୁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରନ୍ତେ, ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣ ନିକଟକୁ ଏକ ଭବିଷ୍ୟତ ବକ୍ତା ପ୍ରେରଣ କଲେ। ତେଣୁ ସେ ସେମାନଙ୍କୁ କହିଲେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଆମ୍ଭେ ତୁମ୍ଭମାନଙ୍କୁ ମିସରରୁ ଆଣିଲୁ ଓ ଦାସଗୃହରୁ ତୁମ୍ଭମାନଙ୍କୁ ବାହାର କରି ଆଣିଲୁ। ପୁଣି ଆମ୍ଭେ ତୁମ୍ଭମାନଙ୍କୁ ମିସ୍ରିୟମାନଙ୍କ ହସ୍ତରୁ ଓ ଯେଉଁମାନେ ତୁମ୍ଭମାନଙ୍କୁ ଉପଦ୍ରବ କଲେ ସେ ସମସ୍ତଙ୍କ ହସ୍ତରୁ ତୁମ୍ଭମାନଙ୍କୁ ଉଦ୍ଧାର କଲୁ ଓ ତୁମ୍ଭମାନଙ୍କ ସମ୍ମୁଖରୁ ସେମାନଙ୍କୁ ଘଉଡ଼ାଇ ଦେଲୁ, ଆଉ ସେମାନଙ୍କ ଦେଶ ତୁମ୍ଭମାନଙ୍କୁ ଦେଲୁ। ପୁଣି ଆମ୍ଭେ ତୁମ୍ଭମାନଙ୍କୁ କହିଲୁ, ଆମ୍ଭେ ହି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର। ତୁମେମାନେ ଯେଉଁ ଇମୋରିୟମାନଙ୍କ ଦେଶରେ ବାସ କରୁଅଛ ସେମାନଙ୍କ ଦେବତାଗଣକୁ ଭୟ କରିବ ନାହିଁ, ମାତ୍ର ତୁମେମାନେ ଆମ୍ଭରବ ଶୁଣିନାହ। ଅନନ୍ତର ସଦାପ୍ରଭୁଙ୍କ ଦୂତ ଆସି ଅବିଏସ୍ରିୟ ଜୟାସର ଅଧିକାରସ୍ଥିତ ଅଫ୍ରାରେ ଅଲନ୍ ବୃକ୍ଷ ମୂଳରେ ବସିଲେ। ତତ୍କାଳେ ତାହାର ପୁତ୍ର ଗିଦିଓନ୍ ମିଦିଆନମାନଙ୍କଠାରୁ ଗହମ ଲୁଚାଇବା ପାଇଁ ଦ୍ରାକ୍ଷାରସ କୁଣ୍ଡ ମଧ୍ୟରେ ତାହା ମଳୁଥିଲେ। ତେବେ ସଦାପ୍ରଭୁଙ୍କ ଦୂତ ତାହାକୁ ଦର୍ଶନ ଦେଇ କହିଲେ, ହେ ମହାବିକ୍ରମଶାଳୀ ଲୋକ, ସଦାପ୍ରଭୁ ତୁମ୍ଭ ସଙ୍ଗେ ଅଛନ୍ତି। ଏଥିରେ ଗିଦିଓନ୍ ତାହାଙ୍କୁ କହିଲେ, ହେ ମୋହର ପ୍ରଭୁ, ଯେବେ ସଦାପ୍ରଭୁ ଆମ୍ଭମାନଙ୍କ ସଙ୍ଗେ ଥାଆନ୍ତି ତେବେ ଆମ୍ଭମାନଙ୍କ ପ୍ରତି ଏସବୁ ଘଟିଅଛି କାହିଁକି? ପୁଣି ସଦାପ୍ରଭୁ ଆମ୍ଭମାନଙ୍କୁ କି ମିସରରୁ ଆଣିନାହାନ୍ତି? ଏହା କହି ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଆମ୍ଭମାନଙ୍କ ଆଗରେ ତାହାଙ୍କର ଯେସବୁ ଆଶ୍ଚର୍ଯ୍ୟକ୍ରିୟାର କୀର୍ତ୍ତନ କରିଥିଲେ ସେସବୁ କାହିଁ? ମାତ୍ର ଏବେ ସଦାପ୍ରଭୁ ଆମ୍ଭମାନଙ୍କୁ ତ୍ୟାଗ କରିଅଛନ୍ତି ଓ ଆମ୍ଭମାନଙ୍କୁ ମିଦିଆନର ହସ୍ତରେ ସମର୍ପଣ କରିଅଛନ୍ତି। ସେତେବେଳେ ସଦାପ୍ରଭୁ ତାହାଙ୍କୁ ଅନାଇ କହିଲେ, ତୁମ୍ଭେ ଆପଣା ଏହି ବଳରେ ଯାଇ ମିଦିଆନ ହସ୍ତରୁ ଇସ୍ରାଏଲକୁ ଉଦ୍ଧାର କର, ଆମ୍ଭେ କି ତୁମ୍ଭକୁ ପଠାଇନାହୁଁ? ତେଣୁ ସେ ତାହାଙ୍କୁ କହିଲେ, ହେ ପ୍ରଭୁ, ମୁଁ କାହିଁକି ଇସ୍ରାଏଲକୁ ଉଦ୍ଧାର କରିବି? ଦେଖ, ମନସି ବଂଶ ମଧ୍ୟରେ ମୋର ପରିବାର ସବୁଠାରୁ କ୍ଷୀଣ, ପୁଣି ମୋର ପିତୃଗୃହ ମଧ୍ୟରେ ମୁଁ ସବୁଠୁ କନିଷ୍ଠ। ତେବେ ସଦାପ୍ରଭୁ ତାହାଙ୍କୁ କହିଲେ, ଆମ୍ଭେ ନିଶ୍ଚୟ ତୁମ୍ଭେ ସଙ୍ଗେ କଥା ହେବା, ତହିଁରେ ତୁମ୍ଭେ ମିଦିଆନମାନଙ୍କୁ ଏକଜଣ ପରି ସଂହାର କରିବ। ତେଣୁ ସେ ତାହାଙ୍କୁ କହିଲେ, ଯେବେ ମୁଁ ଆପଣଙ୍କ ଦୃଷ୍ଟିରେ ଏବେ ଅନୁଗ୍ରହ ପାଇଲି, ତେବେ ଆପଣ ଯେ ମୋ ସଙ୍ଗରେ କଥା କହୁଅଛନ୍ତି ତହିଁର ଏକ ଚିହ୍ନ ମୋତେ ଦେଖାନ୍ତୁ। ବିନୟ କରୁଅଛି, ମୁଁ ଆପଣା ଭେଟି ଘେନି ଆସି ଆପଣଙ୍କ ସମ୍ମୁଖରେ ଥୋଇବା ପର୍ଯ୍ୟନ୍ତ ଏ ସ୍ଥାନରୁ ପ୍ରସ୍ଥାନ ନ କରନ୍ତୁ। ତହିଁରେ ସେ କହିଲେ, ତୁମ୍ଭେ ଫେରିଆସିବା ଯାଏ ଆମ୍ଭେ ରହିବା। ତେଣୁ ଗିଦିଓନ ଭିତରକୁ ଯାଇ ଏକ ଛାଗ ବତ୍ସ୍ୟ ଓ ଏକ ଅୟଫା ମଇଦାର ତାଡ଼ିଶୂନ୍ୟ ପିଠା ପ୍ରସ୍ତୁତ କଲେ, ମାଂସ ଗୋଟିଏ ଡାଲାରେ ଓ ଝୋଳ ଗୋଟିଏ କହାଇରେ ରଖି ବାହାରେ ତାହାଙ୍କ ନିକଟକୁ ଆଣି ଅଲନ୍ ବୃକ୍ଷ ମୂଳେ ଥୋଇଲେ। ତେଣୁ ପରମେଶ୍ୱରଙ୍କ ଦୂତ ତାହାଙ୍କୁ କହିଲେ, ଏହି ମାଂସ ଓ ତାଡ଼ିଶୂନ୍ୟ ପିଠା ସବୁ ନେଇ ଏହି ଶୈଳ ଉପରେ ରଖ ଓ ତହିଁ ଉପରେ ଝୋଳ ଢାଳ। ତେଣୁ ସେ ସେପରି କଲେ। ତେବେ ସଦାପ୍ରଭୁଙ୍କ ଦୂତ ଆପଣା ହସ୍ତସ୍ଥିତ ଯଷ୍ଟିର ଅଗ୍ର ବଢ଼ାଇ ସେ ମାଂସ ଓ ତାଡ଼ିଶୂନ୍ୟ ପିଠା ସ୍ପର୍ଶ କଲେ। ଏଥିରେ ସେ ଶୈଳରୁ ଅଗ୍ନି ବାହାରି ଏହି ମାଂସ ଓ ତାଡ଼ିଶୂନ୍ୟ ପିଠା ଦଗ୍ଧ କଲା। ତେଣୁ ସଦାପ୍ରଭୁଙ୍କ ଦୂତ ତାହାର ଦୃଷ୍ଟିଗୋଚରରୁ ପ୍ରସ୍ଥାନ କଲେ। ତହିଁରେ ସେ ଯେ ସଦାପ୍ରଭୁଙ୍କ ଦୂତ ଏହା ଗିଦିଓନ୍ ବୁଝିଲେ। ପୁଣି ଗିଦିଓନ୍ କହିଲେ, ହାୟ ହାୟ, ହେ ପ୍ରଭୁ ସଦାପ୍ରଭୁ, ମୁଁ ସମ୍ମୁଖ ସମ୍ମୁଖୀ ହୋଇ ସଦାପ୍ରଭୁଙ୍କ ଦୂତଙ୍କୁ ଦେଖିଲି। ତହିଁରେ ସଦାପ୍ରଭୁ ତାହାଙ୍କୁ କହିଲେ, ତୁମ୍ଭର ମଙ୍ଗଳ ହେଉ, ଭୟ ନ କର, ତୁମ୍ଭେ ମରିବ ନାହିଁ। ତେଣୁ ଗିଦିଓନ୍ ସେଠାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦୀ ନିର୍ମାଣ କଲେ। ତହିଁର ନାମ ଜିହୋବା ସାଲେମ, ସଦାପ୍ରଭୁ ମଙ୍ଗଳ ସ୍ୱରୂପ ରଖିଲେ। ତା ଅବ୍ରି ଆଉ ଏସ୍ରିୟମାନଙ୍କର ଅଫ୍ରାରେ ଆଜି ପର୍ଯ୍ୟନ୍ତ ଅଛି। ଅନନ୍ତର ସେହି ରାତ୍ରିରେ ସଦାପ୍ରଭୁ ତାହାଙ୍କୁ କହିଲେ, ତୁମ୍ଭେ ଆପଣା ପିତାର ଯୁବା ଗୋରୁକୁ ଅର୍ଥାତ୍ ସାତ ବର୍ଷର ଦ୍ୱିତୀୟ ଗୋବତ୍ସକୁ ନିଅ। ତୁମ୍ଭ ପିତାର ଥିବା ବାଲ୍ ଦେବତାର ଯଜ୍ଞବେଦୀ ଭାଙ୍ଗି ପକାଅ ଓ ତନ୍ନି ନିକଟସ୍ଥ ଆଶେରାର ମୂର୍ତ୍ତି କାଟି ପକାଅ। ପୁଣି ଏହି ଗଡ଼ ଉପରେ ରୀତିମତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦୀ ନିର୍ମାଣ କର। ଆଉ ତୁମେ ଯେଉଁ ଆଶେରାର ମୂର୍ତ୍ତି ଛେଦନ କରିବ, ତହିଁର କାଷ୍ଠ ନେଇ ସେହି ଦ୍ୱିତୀୟ ଗୋବତ୍ସକୁ ହୋମବଳି ରୂପେ ଉତ୍ସର୍ଗ କର। ତେଣୁ ଗିଦିଓନ୍ ଆପଣା ଦାସମାନଙ୍କ ମଧ୍ୟରୁ ଦଶ ଜଣଙ୍କୁ ସଙ୍ଗରେ ନେଲେ ଓ ସଦାପ୍ରଭୁ ଯେପରି କହିଥିଲେ ସେପରି କଲେ। ମାତ୍ର ଆପଣା ପିତୃ ପରିବାର ଓ ନଗରସ୍ଥ ଲୋକମାନଙ୍କୁ ଭୟ କରିବାରୁ ସେ ଦିନବେଳେ ତାହା କରି ନ ପାରି ରାତ୍ରିବେଳେ ତାହା କଲେ। ତ ନଗରସ୍ଥ ଲୋକମାନେ ପ୍ରଭାତରେ ଉଠନ୍ତେ, ଦେଖ ବାଲ୍ର ଯଜ୍ଞବେଦୀ ଭଙ୍ଗା ଓ ତନ୍ନି ନିକଟସ୍ଥ ଆଶେରା ମୂର୍ତ୍ତି କଟା, ପୁଣି ନିର୍ମିତ ଯଜ୍ଞବେଦୀ ଉପରେ ସେହି ଦ୍ୱିତୀୟ ଗୋବତ୍ସର ଉତ୍ସର୍ଗ ହୋଇଅଛି। ତେଣୁ ସେମାନେ ପରସ୍ପର କହିଲେ, ଏକଥା କିଏ କରିଅଛି? ପୁଣି ସେମାନେ ପଚାରି ବୁଝି କହିଲେ, ଜୟାସର ପୁତ୍ର ଗିଦିଓନ୍ ଏକଥା କରିଅଛି। ତେବେ ନଗରସ୍ଥ ଲୋକମାନେ ଜୟାସକୁ ଡାକିଲେ ଓ କହିଲେ, ତୁମ୍ଭ ପୁତ୍ରକୁ ବାହାର କରି ଆଣ, ସେ ହତ ହେବ, କାରଣ ସେ ବାଲ୍ର ଯଜ୍ଞବେଦୀ ଭାଙ୍ଗିଅଛି ଓ ତନି ନିକଟସ୍ଥ ଆଶେରା ମୂର୍ତ୍ତି କାଟି ପକାଇଛି। ତହିଁରେ ଜୟାସ ଆପଣା ପ୍ରତିକୂଳରେ ଠିଆ ହେବା ସମସ୍ତଙ୍କୁ କହିଲା, ତୁମେମାନେ କି ବାଲ୍ ପକ୍ଷରେ ବିବାଦ କରିବ? ଅବା ତୁମେମାନେ କି ତାହାକୁ ଉଦ୍ଧାର କରିବ? ଯେ ତାହାର ପକ୍ଷରେ ବିବାଦ କରିବ, ସେ ସକାଳ ଥାଉ ଥାଉ ତାହାର ପ୍ରାଣଦଣ୍ଡ ହେଉ। ଯେବେ ସେ ଏ ଦେବତା, ତେବେ ସେ ଆପଣା ପକ୍ଷରେ ଆପେ ବିବାଦ କରୁ, କାରଣ କେହି ତାହାର ଯଜ୍ଞବେଦୀ ଭାଙ୍ଗିଅଛି। ଏହେତୁ ସେ ବାଲ୍ର ଯଜ୍ଞବେଦୀ ଭାଙ୍ଗିବାରୁ ସେ ତା ପ୍ରତିକୂଳରେ ବିବାଦ କରୁ। ଏହା କହି ସେ ସେହି ଦିନ ଗିଦିଓନ୍ମାନଙ୍କ ନାମ ଜିରୁଦାଲ ବାଲ୍ ବିବାଦ କରୁ ରଖିଲା। ସେ ସମୟରେ ସମସ୍ତ ମିଦିଓନୀୟ ଓ ଅମାଲିକୀୟ ଓ ପୂର୍ବଦେଶୀୟ ଲୋକମାନେ ଆପଣମାନଙ୍କୁ ଏକତ୍ର କଲେ। ପୁଣି ସେମାନେ ପାର ହୋଇ ଜିସ୍ରିଏଲ୍ର ତଳଭୂମିରେ ଛାଉଣି କଲେ। ମାତ୍ର ସଦାପ୍ରଭୁଙ୍କ ଆତ୍ମା ଗିଦିଓନ୍ଙ୍କ ଉପରେ ଅଧିଷ୍ଠାନ କରନ୍ତେ ସେ ତୁରି ବଜାଇଲେ। ତହିଁରେ ଅବ୍ରିୟେସୀୟ ବଂଶ ତାଙ୍କ ପଛେ ଏକତ୍ର ହେଲେ। ପୁଣି ସେ ମନସୀ ଦେଶର ସର୍ବତ୍ର ଦୂତ ପଠାନ୍ତେ, ସେମାନେ ମଧ୍ୟ ତାହାର ପଛେ ପଛେ ଏକତ୍ର ହେଲେ। ତେଣୁ ସେ ଆଶେର ଓ ସବ୍ଲୁନ୍ ଓ ନପ୍ତାଲି ବଂଶ ନିକଟକୁ ଦୂତ ପଠାନ୍ତେ, ସେମାନେ ସେମାନଙ୍କ ସଙ୍ଗେ ମିଳିବାକୁ ଆସିଲେ। ଏଉତରେ ଗିଦିଓନ୍ ପରମେଶ୍ୱରଙ୍କୁ କହିଲେ, ଯେବେ ତୁମେ ଆପଣା ବାକ୍ୟ ପ୍ରମାଣେ ମୋ ହସ୍ତ ଦ୍ୱାରା ଇସ୍ରାଏଲ୍କୁ ଉଦ୍ଧାର କରିବ, ତେବେ ଦେଖ ମୁଁ ଖଳାରେ ଗଦାଏ ମେସଲୋମ ରଖିବି, ଯେବେ କେବଳ ସେହି ଲୋମ ଗଦା ଉପରେ କାକର ପଡ଼େ ଓ ସମସ୍ତ ଭୂମି ଶୁଷ୍କ ରହେ, ତେବେ ତୁମେ ଆପଣା ବାକ୍ୟାନୁସାରେ ମୋ ହସ୍ତ ଦ୍ୱାରା ଇସ୍ରାଏଲ୍କୁ ଉଦ୍ଧାର କରିବ ବୋଲି ମୁଁ ଜାଣିବି। ତହିଁରେ ସେରୂପେ ହେଲା। ସେ ପରଦିନ ପ୍ରଭାତରେ ଉଠି ସେହି ଲୋମ ଏକତ୍ର ଚିପି କାକରର ଚିପୁଡ଼ନ୍ତେ ଲୋମରୁ ପୂର୍ଣ୍ଣ ଏକ ପାତ୍ର ଜଳ ବାହାରିଲା। ସେତେବେଳେ ଗିଦିଓନ୍ ପରମେଶ୍ୱରଙ୍କୁ କହିଲେ, ମୋ ପ୍ରତିକୂଳରେ ତୁମ୍ଭର କ୍ରୋଧ ପ୍ରଜ୍ୱଳିତ ନ ହେଉ, ମୁଁ ଏଥରକ ମାତ୍ର କହିବି, ବିନୟ କରୁଅଛି, ଏହି ଲୋମ ଦ୍ୱାରା ମୋତେ ଏହି ଥରକ ମାତ୍ର ପରୀକ୍ଷା ନେବାକୁ ଦିଅ, ବିନୟ କରୁଅଛି, କେବଳ ଲୋମ ଉପରେ ଶୁଷ୍କତା ହେଉ ଓ ସମସ୍ତ ଭୂମି ଉପରେ କାକର ପଡ଼ୁ। ତେଣୁ ପରମେଶ୍ୱର ସେହି ରାତ୍ରି ସେହି ରୂପେ କଲେ, କେବଳ ଲୋମ ଉପରେ ଶୁଷ୍କତା ହେଲା ଓ ସମସ୍ତ ଭୂମିରେ କାକର ପଡ଼ିଲା। ବିଚାରକର୍ତ୍ତା ସାତ ପର୍ବ। ଅନନ୍ତର ଜିରୁଦାଲ ଅର୍ଥାତ୍ ଗିଦିଓନ୍ ତାଙ୍କର ସଙ୍ଗୀ ସମସ୍ତ ଲୋକ ପ୍ରଭାତରେ ଉଠି ହାରଦ ନିର୍ଝର ନିକଟରେ ଛାଉଣି କଲେ। ସେ ସମୟରେ ମିଦିଓନ୍ର ଛାଉଣି ସେମାନଙ୍କ ଉତ୍ତର ଆଡ଼େ ମୋରି ପର୍ବତ ନିକଟସ୍ଥ ତଳଭୂମିରେ ଥିଲା। ଏଉତାରେ ସଦାପ୍ରଭୁ ଗିଦିଓନ୍କୁ କହିଲେ, ତୁମ୍ଭ ସଙ୍ଗୀ ଲୋକମାନେ ଏତେ ଅଧିକ ଯେ ଆମେ ମିଦିଓନୀୟ ଲୋକମାନଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କରି ନ ପାରୁ, କଲେ ଆମ ନିଜ ହସ୍ତ ଆମ୍ଭକୁ ଉଦ୍ଧାର କରିଅଛି, ଏହା କହି ଇସ୍ରାଏଲ ଅବା ଆମ୍ଭ ପ୍ରତିକୂଳରେ ଦର୍ପ କରିବ। ଏଣୁ ଏବେ ଏହା କର ଯେ କେହି ଭୟାର୍ତ୍ତ ଓ କମ୍ପିତ ସେ ଫେରି ଗିଲିୟଦ ପର୍ବତକୁ ଚାଲିଯାଉ। ଏହା କହି ଲୋକମାନଙ୍କ କର୍ଣ୍ଣରେ ଘୋଷଣା କର। ତହିଁରେ ଲୋକମାନଙ୍କ ମଧ୍ୟରୁ 22,000 ଲୋକ ଫେରିଗଲେ ଓ 10,000 ଲୋକ ରହିଲେ। ତେଣୁ ସଦାପ୍ରଭୁ ଗିଦିଅନକୁ କହିଲେ, ତଥାପି ବହୁତ ଲୋକ ଅଛନ୍ତି, ସେମାନଙ୍କୁ ଜଳ ନିକଟକୁ ଆଣ, ସେଠାରେ ଆମ୍ଭେ ତୁମ ନିମନ୍ତେ ସେମାନଙ୍କୁ ପରୀକ୍ଷା କରିବା। ତହିଁରେ ଆମ୍ଭେ ଯାହା ବିଷୟରେ ତୁମ୍ଭକୁ କହିବା ଏ ତୁମ୍ଭ ସଙ୍ଗେ ଯିବ, ସେ ତୁମ୍ଭ ସଙ୍ଗେ ଯିବ, ପୁଣି ଯାହା ବିଷୟରେ ଆମ୍ଭେ ତୁମକୁ କହିବା ଏ ତୁମ୍ଭ ସଙ୍ଗେ ଯିବ ନାହିଁ, ସେ ଯିବ ନାହିଁ। ତେଣୁ ସେ ଲୋକମାନଙ୍କୁ ଜଳ ନିକଟକୁ ଆଣିଲେ। ତହିଁରେ ସଦାପ୍ରଭୁ ଗିଦିଅନଙ୍କୁ କହିଲେ, କୁକୁର ପରି ଆପଣା ଜିହ୍ୱାରେ ଚାକୁ ଚାକୁ କରି ଜଳ ଖାଇବା ପ୍ରତ୍ୟେକ ଲୋକକୁ, ସେହିପରି ପାନ କରିବାକୁ ଆଣ୍ଠୁ ଉପରେ ନଇ ପଡ଼ିବା ପ୍ରତ୍ୟେକ ଲୋକକୁ ପୃଥକ କର। ତହିଁରେ ଯେଉଁମାନେ ଆପଣ ଆପଣା ମୁଖରେ ହାତ ଦେଇ ଚାକୁ ଚାକୁ କରି ଜଳ ଖାଇଲେ ସେମାନେ ସଂଖ୍ୟାରେ 300 ଲୋକ ହେଲେ, ମାତ୍ର ଅବଶିଷ୍ଟ ଲୋକ ସମସ୍ତେ ଜଳପାନ କରିବାକୁ ଆଣ୍ଠୁ ଉପରେ ନଇ ପଡ଼ିଲେ। ତ ସଦାପ୍ରଭୁ ଗିଦିଅନଙ୍କୁ କହିଲେ, ଯେଉଁ 300 ଲୋକ ଚାକୁ ଚାକୁ କରି ଜଳ ଖାଇଲେ ସେମାନଙ୍କ ଦ୍ୱାରା ଆମ୍ଭେ ତୁମ୍ଭମାନଙ୍କୁ ଉଦ୍ଧାର କରିବା ଓ ମିଦିଅନୀୟମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା, ଆଉ ସମସ୍ତ ଲୋକ ଆପଣା ଆପଣା ସ୍ଥାନକୁ ଚାଲିଯାଆନ୍ତୁ। ଏଥିରେ ଲୋକମାନେ ଆପଣା ଆପଣା ହସ୍ତରେ ଖାଦ୍ୟଦ୍ରବ୍ୟ ଓ ତୁରି ଘେନିଲେ। ପୁଣି ସେ ଇସ୍ରାଏଲର ସମସ୍ତ ଲୋକଙ୍କୁ ଆପଣା ଆପଣା ତମ୍ବୁକୁ ବିଦାୟ କଲେ, ମାତ୍ର ସେହି 300 ଲୋକଙ୍କୁ ରଖିଲେ। ସେ ସମୟରେ ମିଦିଅନୀୟ ଛାଉଣି ତାର ନିଚସ୍ତ ତଳଭୂମିରେ ଥିଲା। ଅନନ୍ତର ସେହି ରାତ୍ରିରେ ସଦାପ୍ରଭୁ ତାଙ୍କୁ କହିଲେ, ଉଠ, ସେ ଛାଉଣିକି ଓହ୍ଲାଇ ଯାଅ, କାରଣ ଆମ୍ଭେ ତୁମ୍ଭ ହସ୍ତରେ ତାହା ସମର୍ପଣ କଲୁ, ମାତ୍ର ତୁମେ ଯିବାକୁ ଭୟ କଲେ। ତୁମ୍ଭ ଦାସ ଫୁରାକୁ ସଙ୍ଗେ ନେଇ ଛାଉଣିକି ଓହ୍ଲାଇ ଯାଅ, ଆଉ ସେମାନେ ଯାହା କହନ୍ତି ତୁମେ ତାହା ଶୁଣିବ। ତୟୁ ତାରେ ଛାଉଣିକି ଓହ୍ଲାଇ ଯିବା ପାଇଁ ତୁମ୍ଭ ହସ୍ତ ବଳବାନ ହେବ। ତୟରେ ସେ ଆପଣା ଦାସ ଫୁରା ସହିତ ଛାଉଣିରେ ଥିବା ସସଜ୍ଜ ଲୋକମାନଙ୍କ ବାହାରସ୍ଥ ସୀମାର ପ୍ରାନ୍ତ ପର୍ଯ୍ୟନ୍ତ ଗଲେ। ସେ ମିଦିଅନୀୟ ଓ ଅମାଲିକୀୟ ଓ ପୂର୍ବଦେଶୀୟ ଲୋକମାନେ ବହୁ ସଂଖ୍ୟକ ହେତୁରୁ ପଙ୍ଗପାଳ ପରି ତଳଭୂମିରେ ପଡ଼ି ରହିଲେ। ସେମାନଙ୍କର ଓଟ ବହୁ ସଂଖ୍ୟକ ହେତୁରୁ ସମୁଦ୍ର ତୀରସ୍ଥ ବାଲି ପରି ଅସଂଖ୍ୟ ଥିଲେ। ପୁଣି ଗିଦିଅନ ଉପସ୍ଥିତ ହେଲାବେଳେ ଦେଖ, ଜଣେ ଲୋକ ଆପଣା ସଙ୍ଗୀକି ଗୋଟିଏ ସ୍ୱପ୍ନ ଜଣାଇ କହିଲା, ଦେଖ, ମୁଁ ସ୍ୱପ୍ନ ଦେଖିଲି ଯେ ଏକ ଜବରୋଟି ମିଦିଅନୀୟ ଛାଉଣି ଆଡ଼କୁ ଗଡ଼ି ଗଡ଼ି ତମ୍ବୁକୁ ଆସି ଆଘାତ କରନ୍ତେ ତାହା ପଡ଼ିଗଲା, ପୁଣି ତାକୁ ଓଲଟାଇ ପକାନ୍ତେ ସେହି ତମ୍ବୁ ଶୋଇପଡ଼ିଲା। ତହୁଁ ତାହାର ସଙ୍ଗୀ ଉତ୍ତର କରି କହିଲା, ଏହା ଇସ୍ରାଏଲୀୟ ଜୋୟାସର ପୁତ୍ର ଗିଦିଅନମାନଙ୍କର ଖଡ଼ଗ ଛଡ଼ା ଆଉ କିଛି ନୁହେଁ, ପରମେଶ୍ୱର ମିଦିଅନକୁ ଓ ସମୁଦାୟ ସୈନ୍ୟ ଦଳକୁ ତାହା ହସ୍ତରେ ସମର୍ପଣ କରିଅଛନ୍ତି। ସେତେବେଳେ ଗିଦିଅନ ସେହି ସ୍ୱପ୍ନର କଥା ଓ ତାର ଅର୍ଥ ଶୁଣି ପ୍ରଣାମ କଲେ। ପୁଣି ସେ ଇସ୍ରାଏଲ ଛାଉଣିକି ଫେରିଆସି କହିଲେ, ଉଠ, କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ହସ୍ତରେ ମିଦିଅନୀୟ ସୈନ୍ୟ ଦଳକୁ ସମର୍ପଣ କରିଅଛନ୍ତି। ତେଣୁ ସେହି 300 ଲୋକଙ୍କୁ 3 ଦଳରେ ବିଭାଗ କରି ସେ ସମସ୍ତଙ୍କ ହସ୍ତରେ ତୁରି ଓ ଶୂନ୍ୟ କଳସ ଓ କଳସ ମଧ୍ୟରେ ଦିହୁଡ଼ି ଦେଲେ, ଆଉ ସେମାନଙ୍କୁ କହିଲେ, ତୁମେମାନେ ମୋ ପ୍ରତି ଦୃଷ୍ଟି ରଖି ମୋ ପରି କର୍ମ କର। ପୁଣି ମୁଁ ଛାଉଣି ବାହାରସ୍ଥ ସୀମା ପ୍ରାନ୍ତରରେ ଉପସ୍ଥିତ ହେଲେ ଯେ ରୂପେ କରିବି ତୁମେମାନେ ହିଁ ସେ ରୂପେ କରିବ। ଯେତେବେଳେ ମୁଁ ଓ ଆମ୍ଭ ସଙ୍ଗୀ ସମସ୍ତେ ତୁରି ବଜାଇବୁ, ସେତେବେଳେ ତୁମ୍ଭେମାନେ ମଧ୍ୟ ସମୁଦାୟ ଛାଉଣିର ଚାରିଆଡ଼େ ତୁଳି ବଜାଅ ଓ କୁହ, ଖଡ଼ଗ ସଦାପ୍ରଭୁଙ୍କ ପକ୍ଷ ଓ ଗିଦିଅନୀୟମାନଙ୍କ ପକ୍ଷ। ଅନନ୍ତର ମଧ୍ୟାହ୍ନ ପ୍ରହରର ଆରମ୍ଭରେ ମିଦିଅନୀୟମାନେ ନୂତନ ପ୍ରହରୀ ସ୍ଥାପନ କରନ୍ତେ। ଗିଦିଅନ ଓ ତାହାର ସଙ୍ଗୀ 100 ଲୋକ ଛାଉଣିର ବାହାରସ୍ଥ ସୀମା ପ୍ରାନ୍ତରରେ ଉପସ୍ଥିତ ହେଲେ। ପୁଣି ସେମାନେ ତୁରି ବଜାଇ ସେମାନଙ୍କ ହସ୍ତରେ ଥିବା କଳସ କଚାଡ଼ି ଭାଙ୍ଗି ପକାଇଲେ। ଏରୂପେ 3 ଦଳସ୍ଥ ଲୋକ ତୁରି ବଜାଇଲେ ଓ କଳସ ଭାଙ୍ଗିଲେ, ପୁଣି ବାମ ହସ୍ତରେ ଦିହୁଡ଼ି ଓ ଦକ୍ଷିଣ ହସ୍ତରେ ବଜାଇବା ତୁରି ଧରିଲେ ଓ ସେମାନେ ଡାକ ପକାଇ କହିଲେ, ଖଡ଼ଗ ସଦାପ୍ରଭୁଙ୍କ ପକ୍ଷ ଓ ଗିଦିଅନଙ୍କ ପକ୍ଷ। ପୁଣି ସେମାନେ ପ୍ରତ୍ୟେକ ଛାଉଣି ଚାରିଆଡ଼େ ଆପଣା ଆପଣା ସ୍ଥାନରେ ଠିଆ ହୋଇ ରହିଲେ। ତହିଁରେ ସୈନ୍ୟ ଦଳ ଦୌଡ଼ାଦୌଡ଼ି କଲେ। ତେବେ ଇସ୍ରାଏଲ ଲୋକମାନେ ଜୟଧ୍ୱନି କରି ସେମାନଙ୍କୁ ପଳାୟନ କରାଇଲେ। ପୁଣି ସେମାନେ 300 ତୁରି ବଜାନ୍ତେ। ସଦାପ୍ରଭୁ ପ୍ରତ୍ୟେକ ଲୋକର ଖଡ଼ଗ ଆପଣା ସଙ୍ଗୀ ଓ ସମୁଦାୟ ସୈନ୍ୟ ଦଳ ବିରୁଦ୍ଧରେ ଚଳାଇଲେ। ତୈଁରେ ସୈନ୍ୟଦଳ ସରଦାଡ଼େ ବୈତ୍ସିଟା ପର୍ଯ୍ୟନ୍ତ, ଟଧତ୍ ନିକଟସ୍ଥ ଆବେଲ୍ ମୋଲାହାର ସୀମା ପର୍ଯ୍ୟନ୍ତ ପଳାୟନ କଲେ। ଏଉତାର ନପ୍ତାଲି ଓ ଆସେର ଓ ସମୁଦାୟ ମନସି ଦେଶରୁ ଇସ୍ରାଏଲ ଲୋକେ ଏକତ୍ରିତ ହୋଇ ମିଦିଆନିଆମାନଙ୍କ ପଛେ ପଛେ ଗୋଡ଼ାଇଲେ। ପୁଣି ଗିଦିଓନ ଇଫ୍ରିୟମର ପର୍ବତମୟ ସମସ୍ତ ଦେଶର ଚାରିଆଡ଼େ ଏହି କଥା କହିବାକୁ ଦୂତ ପଠାଇଲେ, ମିଦିଆନ ପ୍ରତିକୂଳରେ ଓହ୍ଲାଇ ଆସ ଓ ସେମାନଙ୍କ ଆଗେ ଆଗେ ବୈତ୍ ବାରା ପର୍ଯ୍ୟନ୍ତ ସମସ୍ତ ଜଳ ମଧ୍ୟ ଜର୍ଦ୍ଦନ ହସ୍ତଗତ କର। ତୈରେ ଇଫ୍ରିୟମର ସମସ୍ତ ଲୋକ ଏକତ୍ରିତ ହୋଇ ବେଥବାରା ପର୍ଯ୍ୟନ୍ତ ସମସ୍ତ ଜଳ ମଧ୍ୟ ଜର୍ଦ୍ଦନ ହସ୍ତଗତ କଲେ। ଏଥିରେ ସେମାନେ ଓରେବ ଓ ସେବ ନାମକ ମିଦିଆନର ଦୁଇ ଅଧିପତିଙ୍କୁ ଧରିଲେ। ପୁଣି ସେମାନେ ଓରେବକୁ ଓ ଓରେବ ଶୈଳ ନିକଟରେ ବଦ୍ଧ କଲେ, ଆଉ ସେବକୁ ସେମାନେ ସେବ ଦାକ୍ଷାଯନ୍ତ୍ର ନିକଟରେ ବଦ୍ଧ କରି ମିଦିଆନର ପଛେ ପଛେ ଗୋଡ଼ାଇଲେ। ପୁଣି ସେମାନେ ଓରେବ ଓ ସେବର ମସ୍ତକ ଜର୍ଦ୍ଦନ ସେପାରିକି ଗିଦିଓନମାନଙ୍କ ନିକଟକୁ ଆଣିଲେ।
ବିଚାରକର୍ତ୍ତା ଆଠ ପର୍ବ। ଅନନ୍ତର ଇଫ୍ରିୟମର ଲୋକମାନେ ତାହାଙ୍କୁ କହିଲେ, ତୁମେ ମିଦିଆନ ସଙ୍ଗେ ଯୁଦ୍ଧ କରିବାକୁ ଗଲାବେଳେ ଆମ୍ଭମାନଙ୍କୁ ଯେ ଡାକିଲ ନାହିଁ, ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଏ କି କଥା କଲ? ପୁଣି ସେମାନେ ତାଙ୍କ ସଙ୍ଗରେ ଅତ୍ୟନ୍ତ ବିବାଦ କଲେ। ଏଥିରେ ସେ ସେମାନଙ୍କୁ କହିଲେ, ଏବେ ତୁମ୍ଭମାନଙ୍କ ତୁଲ୍ୟ ମୁଁ କେଉଁ କର୍ମ କରିଅଛି? ଅବ୍ୟସରର ସମସ୍ତ ଦ୍ରାକ୍ଷାଫଳ ସଂଗ୍ରହଠାରୁ କି ଇଫ୍ରିୟମର ଦ୍ରାକ୍ଷାଫଳ ଗଁ କରିବାର ଶ୍ରେଷ୍ଠ ନୁହେଁ? ପରମେଶ୍ୱର ତୁମ୍ଭମାନଙ୍କ ହସ୍ତରେ ସିନା ମିଦିଆନର ଓରେବ ଓ ସେବ ଦୁଇ ଅଧିପତିଙ୍କୁ ସମର୍ପଣ କଲେ, ମାତ୍ର ତୁମ୍ଭମାନଙ୍କ ତୁଲ୍ୟ ମୁଁ କେଉଁ କର୍ମ କରିପାରିଲି? ତେବେ ତାଙ୍କର ଏହି କଥା କହିବାରେ ତାଙ୍କ ପ୍ରତି ସେମାନଙ୍କ କ୍ରୋଧ ନିବୃତ ହେଲା। ଏଉତାରେ ଗିଦିଓନ ଜର୍ଦ୍ଦନକୁ ଆସି ତାର ପାର ହେଲେ। ସେ ଓ ତାଙ୍କ ସଙ୍ଗୀ ସେ 300 ଲୋକ କ୍ଲାନ୍ତ ହେଲେ ହେଁ ପଛେ ପଛେ ଗୋଡ଼ାଉଥାନ୍ତି। ପୁଣି ସେ ସୁକତରର ଲୋକମାନଙ୍କୁ କହିଲେ, ମୁଁ ନିବେଦନ କରୁଅଛି, ଆମ୍ଭର ପଶ୍ଚାତଗାମୀ ଲୋକମାନଙ୍କୁ ରୋଟି ଦିଅ, କାରଣ ସେମାନେ କ୍ଲାନ୍ତ ହୋଇଅଛନ୍ତି, ଓ ମୁଁ ମିଦିଆନର ରାଜା ସେବହ ଓ ସଲମୁନ୍ନର ପଛେ ପଛେ ଗୋଡ଼ାଉଅଛି। ତହିଁରେ ସୁକତର ଅଧିପତିମାନେ କହିଲେ, ସେବହ ସଲମୁନ୍ର ହାତ ତୁମ ହସ୍ତଗତ ହେଲାଣି ଯେ ଆମ୍ଭେମାନେ ତୁମ୍ଭ ସୈନ୍ୟଗଣକୁ ରୋଟି ଦେବୁ। ତହିଁରେ ଗିଦିଓନ କହିଲେ, ଏହି ସକାଶୁ ସଦାପ୍ରଭୁ ସେବହ ଓ ସଲମୁନ୍କୁ ମୋ ହସ୍ତରେ ସମର୍ପଣ କଲେ, ମୁଁ ପ୍ରାନ୍ତରର କାନକୋଳି କଣ୍ଟାକାଦି ଦ୍ୱାରା ତୁମ୍ଭମାନଙ୍କ ମାଂସ ଚିରିବି। ତେଣୁ ସେ ସେଠାରୁ ପନୁଏଲକୁ ଉଠିଯାଇ ସେଠାର ଲୋକମାନଙ୍କୁ ସେହିପରି କହିଲେ। ତହିଁରେ ସୁକତର ଲୋକମାନେ ଯେପରି ଉତ୍ତର କରିଥିଲେ, ପନୁଏଲର ଲୋକମାନେ ମଧ୍ୟ ସେହିପରି ଉତ୍ତର ଦେଲେ। ତେବେ ସେ ପନୁଏଲର ସେହି ଲୋକମାନଙ୍କୁ କହିଲେ, ମୁଁ କୁଶଳରେ ଫେରିଆସିଲେ ଏହି ଗଡ଼ ଭାଙ୍ଗି ପକାଇବି। ଏହି ସମୟରେ ସେବହ ଓ ସଲମୁନ୍ କୋର୍କରରେ ଥିଲେ ଓ ସେମାନଙ୍କର ସଙ୍ଗୀ ସୈନ୍ୟଦଳ ଉଣା ଅଧିକ 15,000 ଲୋକ ଥିଲେ। ପୂର୍ବଦେଶୀୟ ଲୋକମାନଙ୍କର ସମସ୍ତ ସୈନ୍ୟଦଳ ମଧ୍ୟରୁ ଏମାନେ କେବଳ ଅବଶିଷ୍ଟ ରହିଥିଲେ, କାରଣ ଖଡ଼ଗ ଧରି 1,20,000 ଲୋକ ହତ ହୋଇଥିଲେ। ଏଉତାରେ ଗିଦିଓନ ନୋବହ ଓ ଜିଗ୍ବିହର ପୂର୍ବ ଦିଗରେ ତମ୍ବୁ ନିବାସୀମାନଙ୍କ ପଥ ଦେଇ ଉଠିଯାଇ ସେହି ସୈନ୍ୟଦଳକୁ ଆଘାତ କଲେ, ଯେହେତୁ ସେହି ସୈନ୍ୟଦଳ ନିର୍ଭୟରେ ଥିଲେ। ସେତେବେଳେ ସେବହ ଓ ସଲମୁନ୍ ପଳାୟନ କଲେ, ଏଣୁ ସେ ସେମାନଙ୍କ ପଛେ ପଛେ ଗୋଡ଼ାଇଲେ। ପୁଣି ମିଦିଓନର ସେହି ଦୁଇ ରାଜା ସେବହ ଓ ସଲମୁନ୍ଙ୍କୁ ଧରି ସମସ୍ତ ସୈନ୍ୟଙ୍କୁ ଉଦ୍ବିଗ୍ନ କଲେ। ତେଣୁ ଜୋୟାସର ପୁତ୍ର ଗିଦିଓନ ହେରସର ଘାଟି ଦେଇ ଯୁଦ୍ଧରୁ ଫେରିଆସିଲେ। ପୁଣି ସେ ସୁକତର ଲୋକମାନଙ୍କ ମଧ୍ୟରୁ ଜଣେ ଯୁବାକୁ ଧରି ପଚାରିଲେ, ତହିଁରେ ସେ ସୁକତର ଅଧିପତି ଓ ତହିଁର ପ୍ରାଚୀନମାନଙ୍କର 77 ଜଣଙ୍କର ନାମ ତାଙ୍କ ପାଇଁ ଲେଖାଇଦେଲା। ଏଥି ଉତ୍ତରେ ସେ ସୁକତର ଲୋକମାନଙ୍କ ନିକଟକୁ ଆସି କହିଲେ, ସେବହ ଓ ସଲମନ୍ଙ୍କୁ ଦେଖ, ଏମାନଙ୍କ ବିଷୟରେ ତୁମ୍ଭେମାନେ ପରା ଆମ୍ଭକୁ ତୁଚ୍ଛ କରି କହିଥିଲ। ସେବହ ଓ ସଲମନ୍ର ହାତ କି ତୁମର ହସ୍ତଗତ ହେଲାଣି ଯେ ଆମ୍ଭେମାନେ ତୁମର କ୍ଲାନ୍ତ ଲୋକମାନଙ୍କୁ ରୋଟି ଦେବୁ? ତେଣୁ ସେ ସେହି ନଗରର ପ୍ରାଚୀନମାନଙ୍କୁ ଧରିଲେ ଓ ପ୍ରାନ୍ତରର କାନକୋଳି କଣ୍ଟାକାଦି ନେଇ ତଦ୍ୱାରା ସୁକତର ଲୋକମାନଙ୍କୁ ଶିକ୍ଷା ଦେଲେ। ପୁଣି ସେ ପନୁଏଲ ଗଡ଼ ଭାଙ୍ଗି ପକାଇଲେ ଓ ନଗରସ୍ଥ ଲୋକମାନଙ୍କୁ ବଦ୍ଧ କଲେ। ଆଉ ସେ ସେବହକୁ ଓ ସଲମୁନ୍ଙ୍କୁ କହିଲେ, ତୁମ୍ଭେମାନେ ତାବରରେ ଯେଉଁ ଲୋକମାନଙ୍କୁ ବଦ୍ଧ କଲ ସେମାନେ କି ପ୍ରକାର ଲୋକ? ତହିଁରେ ସେମାନେ ଉତ୍ତର କଲେ, ଆପଣ ଯେପରି ସେମାନେ ସେପରି, ପ୍ରତ୍ୟେକ ରାଜପୁତ୍ର ପରି ଥିଲେ। ତେବେ ସେ କହିଲେ, ସେମାନେ ତ ମୋର ଭାଇ, ମୋ ମାତାର ପୁତ୍ର, ମୁଁ ଜୀବିତର ପ୍ରଭୁଙ୍କର ନାମ ନେଇ କହୁଅଛି। ତୁମେମାନେ ଯେବେ ସେମାନଙ୍କୁ ବଞ୍ଚାଇ ରଖିଥାନ୍ତ, ତେବେ ମୁଁ ତୁମ୍ଭମାନଙ୍କୁ ବଧ କରନ୍ତି ନାହିଁ। ତେଣୁ ସେ ଆପଣା ଜ୍ୟେଷ୍ଠ ପୁତ୍ର ଜେଥରକୁ କହିଲେ, ଉଠ, ସେମାନଙ୍କୁ ବଧ କର। ମାତ୍ର ସେ ଯୁବା ଆପଣା ଖଡ଼ଗ ବାହାର କଲା ନାହିଁ, କାରଣ ସେ ଯୁବା ଥିବାରୁ ଭୟ କଲା। ତହିଁରେ ସେବହ ଓ ସଲମୁନ୍ କହିଲେ, ତୁମେ ଉଠି ଆମ୍ଭମାନଙ୍କୁ ଆଘାତ କର, କାରଣ ଯେ ଯେପରି ପୁରୁଷ ତାହାର ସେପରି ବୀରତ୍ୱ। ଏ ଉତ୍ତରେ ଗିଦ୍ୟୋନ୍ ଉଠି ସେବହକୁ ଓ ସଲମୁନ୍କୁ ବଧ କଲେ। ପୁଣି ସେମାନଙ୍କ ଓଟମାନଙ୍କ ଗଳାର ସମସ୍ତ ଚନ୍ଦ୍ରହାର କାଢ଼ିନେଲେ। ଅନନ୍ତର ଇସ୍ରାଏଲ ଲୋକମାନେ ଗିଦ୍ୟୋନ୍କୁ କହିଲେ, ତୁମ୍ଭେ ଓ ତୁମ୍ଭ ପୁତ୍ର ମଧ୍ୟ ତୁମର ପୁତ୍ର ଆମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କର, କାରଣ ତୁମ୍ଭେ ମିଦ୍ୟାନ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିଅଛ। ତେବେ ଗିଦ୍ୟୋନ୍ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବି ନାହିଁ, କିମ୍ବା ମୋର ପୁତ୍ର ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବ ନାହିଁ, ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବେ। ପୁଣି ଗିଦ୍ୟୋନ୍ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କ ନିକଟରେ ଏହି ନିବେଦନ କରୁଅଛି ଯେ ତୁମେମାନେ ପ୍ରତ୍ୟେକ ଆପଣା ଆପଣା ଲୁଟିତ ନଥ ଆମ୍ଭକୁ ଦିଅ, କାରଣ ସେମାନେ ଇସ୍ମାଇଲର ଲୋକ ଥିବାରୁ ସେମାନଙ୍କର ସୁବର୍ଣ୍ଣ ନଥ ଥିଲା। ତହିଁରେ ସେମାନେ ଉତ୍ତର କଲେ, ଆମ୍ଭେମାନେ ତାହା ଅବଶ୍ୟ ଦେବୁ। ପୁଣି ସେମାନେ ବସ୍ତ୍ର ବିଛାଇ ପ୍ରତ୍ୟେକ ତହି ମଧ୍ୟରେ ଆପଣା ଆପଣା ଲୁଟିତ ନଥ ପକାଇଲେ। ତହିଁରେ ଚନ୍ଦ୍ରହାର ଓ ଝୁମୁକା ଓ ମିଦ୍ୟାନୀୟ ରାଜାମାନଙ୍କର ପରିଧେୟ ବାଇଗଣିଆ ରଙ୍ଗ ବସ୍ତ୍ର ଓ ସେମାନଙ୍କର ଓଟର ଗଳାହାର ଛଡ଼ା ତାଙ୍କର ବାଞ୍ଛିତ ସୁବର୍ଣ୍ଣ ନଥର ପରିମାଣ 1,700 ଶେକଲ ସୁବର୍ଣ୍ଣ ହେଲା। ତେଣୁ ଗିଦ୍ୟୋନ୍ ତହିଁର ଏକ ଏଫୋଦ୍ ବନାଇ ଆପଣା ଅଫ୍ରା ନାମକ ନଗରରେ ରଖିଲେ, ଆଉ ସମସ୍ତ ଇସ୍ରାଏଲ ତହିଁର ପଶ୍ଚାଦଗମନ କରି ସେଠାରେ ବ୍ୟଭିଚାରୀ ହେଲେ। ପୁଣି ତାହା ଗିଦ୍ୟୋନ୍ମାନଙ୍କ ପ୍ରତି ଓ ତାହାଙ୍କ ବଂଶ ପ୍ରତି ଫାନ୍ଦ ସ୍ୱରୂପ ହେଲା। ଏହି ରୂପେ ମିଦ୍ୟୋନ୍ ଇସ୍ରାଏଲ ସନ୍ତାନମାନଙ୍କ ସମ୍ମୁଖରେ ବସିଭୂତ ହେଲା, ଓ ସେମାନେ ଆପଣାମାନଙ୍କ ମସ୍ତକ ଉଠାଇଲେ ନାହିଁ। ତେଣୁ ଗିଦ୍ୟୋନ୍ମାନଙ୍କର ସମୟରେ ଦେଶ 40 ବର୍ଷ ବିଶ୍ରାମ ପାଇଲା। ଅନନ୍ତର ଜୋସାୟର ପୁତ୍ର ଜିରୁଦାଲ ଯାଇ ତାଙ୍କ ନିଜ ଗୃହରେ ବାସ କଲେ। ସେ ଗିଦ୍ୟୋନ୍ର ଓରସଜାତ 3,10,000 ପୁତ୍ର ଥିଲେ, କାରଣ ତାଙ୍କର ଅନେକ ଭାର୍ଯ୍ୟା ଥିଲେ। ପୁଣି ସିଖେମ୍ରେ ତାଙ୍କର ଯେଉଁ ଉପପତ୍ନୀ ଥିଲା, ସେ ମଧ୍ୟ ତାଙ୍କର ଏକ ପୁତ୍ର ଜନ୍ମ କଲା। ତହିଁରେ ସେ ତାହାର ନାମ ଅବିମେଲକ ରଖିଲେ। ଏ ଉତ୍ତରେ ଜୋସାୟର ପୁତ୍ର ଗିଦ୍ୟୋନ୍ ଉତ୍ତମ ବୃଦ୍ଧାବସ୍ଥାରେ ମଲେ। ପୁଣି ଅବ୍ରିଏସିୟମାନଙ୍କର ଅର୍ଫ୍ରାରେ ତାଙ୍କର ପିତା ଜୋୟାସର କବରରେ କବର ପାଇଲେ। ଅନନ୍ତର ଗିଦ୍ୟୋନ୍ ମଲାକ୍ଷଣେ ଇସ୍ରାଏଲ ସନ୍ତାନମାନେ ଫେରି ବାଲ୍ ଦେବତାଗଣର ପଶ୍ଚାଦଗାମୀ ହୋଇ ବ୍ୟଭିଚାରୀ ହେଲେ। ପୁଣି ବାଲ୍ ବରିତ୍କୁ ଆପଣାମାନଙ୍କ ପରମେଶ୍ୱର କରି ମାନିଲେ, ଆଉ ଚତୁର୍ଦ୍ଦିଗସ୍ତ ଶତ୍ରୁଗଣ ହସ୍ତରୁ ଇସ୍ରାଏଲ ସନ୍ତାନଗଣକୁ ରକ୍ଷା କରିଥିଲେ ଯେ ସଦାପ୍ରଭୁ ସେମାନଙ୍କ ପରମେଶ୍ୱର ତାହାଙ୍କୁ ସେମାନେ ସ୍ମରଣ କଲେ ନାହିଁ। କିଏ ବା ଜିରୁଦାଲ ଅର୍ଥାତ୍ ଗିଦ୍ୟୋନ୍ ଇସ୍ରାଏଲର ପ୍ରତି ଯେରୂପ ମଙ୍ଗଳ କରିଥିଲେ, ସେମାନେ ତଦନୁସାରେ ତାଙ୍କର ବଂଶ ପ୍ରତି ଦୟା ବ୍ୟବହାର କଲେ ନାହିଁ। ବିଚାରକର୍ତ୍ତା 9 ପର୍ବ। ଏ ଉତ୍ତରୁ ଜିରୁଦାଲର ପୁତ୍ର ଅବିମେଲକ ସିଖେମ୍ରେ ଆପଣା ମାତାର ଭାଇମାନଙ୍କ ନିକଟକୁ ଯାଇ ସେମାନଙ୍କୁ ନିଜ ମାତାର ପିତୃଗୃହ ସମସ୍ତ ବଂଶକୁ କହିଲା, ବିନୟ କରୁଅଛି, ତୁମେମାନେ ସିକିମ୍ ନିବାସୀ ଲୋକମାନଙ୍କ କର୍ଣ୍ଣଗୋଚରରେ କୁହ, ଜିରୁଦାଲର 70 ପୁତ୍ରଯାକ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବେ, ନା ଜଣେ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବ? ତୁମ୍ଭମାନଙ୍କ ପକ୍ଷରେ କି ଭଲ, ଏହା ମଧ୍ୟ ମନେ କର ଯେ ମୁଁ ତୁମ୍ଭମାନଙ୍କର ଅସ୍ଥି ଓ ମାଂସ ଅଟେ। ତହିଁରେ ତାହାର ମାତାର ଭାଇମାନେ ସିକିମ୍ ନିବାସୀ ଲୋକମାନଙ୍କ କର୍ଣ୍ଣଗୋଚରରେ ତାହା ପକ୍ଷରେ ଏସବୁ କଥା କହନ୍ତେ, ଅବିମେଲକର ପଶ୍ଚାଦଗାମୀ ହେବାକୁ ସେମାନଙ୍କ ମନ ମଙ୍ଗିଲା, କାରଣ ସେମାନେ କହିଲେ ସେ ଆମ୍ଭମାନଙ୍କର ଭାଇ। ପୁଣି ସେମାନେ ତାହାକୁ ବାଲ୍ ବିରତ୍ର ମନ୍ଦିରରୁ 70 ଖଣ୍ଡ ରୂପା ଦେଲେ। ତହିଁରେ ଅବିମେଲକ ବର୍ତ୍ତନ ଦେଇ ଅଗାଡ଼ି ଓ ଦୁଃସାହସୀ ଲୋକମାନଙ୍କୁ ରଖିଲା, ସେମାନେ ତାହାର ପଶ୍ଚାଦଗାମୀ ହେଲେ। ତେଣୁ ସେ ଅଫ୍ରାସ୍ଥିତ ଆପଣା ପିତୃଗୃହକୁ ଯାଇ ଆପଣାର 70 ଭାଇ ଜିରୁଦାଲର ପୁତ୍ରମାନଙ୍କୁ ଏକ ପ୍ରସ୍ତର ଉପରେ ବଧ କଲା। ମାତ୍ର ଜିରୁଦାଲର କନିଷ୍ଠ ପୁତ୍ର ଜୋଥାମ ଆପଣାକୁ ଲୁଚାଇବାରୁ ଅବଶିଷ୍ଟ ରହିଲା। ପୁଣି ସିକିମ୍ ନିବାସୀ ଲୋକମାନେ ଓ ମଲ୍ଲ ନିବାସୀ ସମସ୍ତେ ଏକତ୍ରିତ ହୋଇଯାଇ ସିକିମ୍ରେ ଥିବା ସ୍ତମ୍ଭ ନିକଟସ୍ଥ ଅଲନ୍ ବୃକ୍ଷ ମୂଳରେ ଅବିମେଲକକୁ ରାଜା କଲେ। ତେଣୁ ଲୋକମାନେ ଜୋଥାମଙ୍କୁ ଏହି ସମ୍ବାଦ ଦିଅନ୍ତେ, ସେ ଯାଇ ଗରିସିମ୍ ପର୍ବତ ଶିଖରରେ ଠିଆ ହୋଇ ଉଚ୍ଚସ୍ୱରରେ ଡାକି ସେମାନଙ୍କୁ କହିଲା, ହେ ସିକିମ୍ ନିବାସୀ ଲୋକଗଣ, ଆମ୍ଭ କଥା ଶୁଣ, ତୈଳେ ପରମେଶ୍ୱର ତୁମମାନଙ୍କ କଥା ଶୁଣିବେ। ଏକ ସମୟରେ ବୃକ୍ଷମାନେ ଆପଣା ଉପରେ ରାଜା ଅଭିଷେକ କରିବାକୁ ଗଲେ। ସେମାନେ ଜିତବୃକ୍ଷକୁ କହିଲେ, ତୁମ୍ଭେ ଆମମାନଙ୍କ ଉପରେ ରାଜତ୍ୱ କର। ମାତ୍ର ଜିତବୃକ୍ଷ ସେମାନଙ୍କୁ କହିଲା, ମୋର ଯେଉଁ ତୈଳ ଘେନି ଲୋକମାନେ ମୋ ଦ୍ୱାରା ପରମେଶ୍ୱରଙ୍କ ଓ ମନୁଷ୍ୟର ଗୌରବ କରନ୍ତି, ତାହା ତ୍ୟାଗ କରି ମୁଁ କି ବୃକ୍ଷମାନଙ୍କ ଉପରେ ଏଣେତେଣେ ଦୋହଲିବାକୁ ଯିବି? ତ ବୃକ୍ଷମାନେ ଡିମ୍ବୁରୀ ବୃକ୍ଷକୁ କହିଲେ, ତୁମ୍ଭେ ଆସ, ଆମ୍ଭମାନଙ୍କ ଉପରେ ରାଜତ୍ୱ କର। ମାତ୍ର ଡିମ୍ବୁରୀ ବୃକ୍ଷ ସେମାନଙ୍କୁ କହିଲା, ମୁଁ କି ଆପଣା ମିଷ୍ଟତା ଓ ଉତ୍ତମ ଫଳ ତ୍ୟାଗ କରି ବୃକ୍ଷମାନଙ୍କ ଉପରେ ଏଣେତେଣେ ଦୋହଲିବାକୁ ଯିବି? ଏ ଉତ୍ତାରେ ବୃକ୍ଷମାନେ ଦ୍ରାକ୍ଷାଲତାକୁ କହିଲେ, ତୁମ୍ଭେ ଆସ, ଆମ୍ଭମାନଙ୍କ ଉପରେ ରାଜତ୍ୱ କର। ତୈରେ ଦ୍ରାକ୍ଷାଲତା ସେମାନଙ୍କୁ କହିଲା, ମୋର ଯେଉଁ ଦ୍ରାକ୍ଷାରସ ପରମେଶ୍ୱରଙ୍କୁ ଓ ମନୁଷ୍ୟକୁ ପ୍ରସନ୍ନ କରେ, ତାହା ତ୍ୟାଗ କରି ମୁଁ କି ବୃକ୍ଷମାନଙ୍କ ଉପରେ ଏଣେତେଣେ ଦୋହଲିବାକୁ ଯିବି? ତ ବୃକ୍ଷଯାକ କଣ୍ଟକ ଲତାକୁ କହିଲେ, ତୁମ୍ଭେ ଆସ, ଆମ୍ଭମାନଙ୍କ ଉପରେ ରାଜତ୍ୱ କର। ତୈରେ କଣ୍ଟକ ଲତା ବୃକ୍ଷମାନଙ୍କୁ କହିଲା, ଯେବେ ତୁମ୍ଭେମାନେ ମୋତେ ତୁମମାନଙ୍କ ଉପରେ ନିତ୍ୟାନ୍ତ ରାଜା କରିବାକୁ ଅଭିଷେକ କର, ତେବେ ଆସି ମୋର ଛାୟାରେ ଆଶ୍ରୟ ନିଅ। ନହେଲେ କଣ୍ଟକ ଲତାରୁ ଅଗ୍ନି ବାହାରି ଲିବାନନର ଏରସ ବୃକ୍ଷମାନଙ୍କୁ ଗ୍ରାସ କରୁ। ଏବେ ତୁମ୍ଭେମାନେ ଅବିମେଲକକୁ ରାଜା କରିବାରେ ଯେବେ ସତ୍ୟ ଓ ସରଳ ବ୍ୟବହାର କରିଥାଅ ଓ ଜିରୁଦାଲ ଓ ତାଙ୍କ ପ୍ରଂଶ ପ୍ରତି ଭଲ ବ୍ୟବହାର କରିଥାଅ ଓ ତାଙ୍କର ହସ୍ତକୃତ କର୍ମାନୁସାରେ ତାଙ୍କ ପ୍ରତି ବ୍ୟବହାର କରିଥାଅ, ତେବେ ଉତ୍ତମ। କାରଣ ମୋର ପିତା ତୁମ୍ଭମାନଙ୍କ ନିମନ୍ତେ ଯୁଦ୍ଧ କରିଥିଲେ ଓ ପ୍ରାଣପଣ କରି ମିଦିଆନର ହସ୍ତରୁ ତୁମ୍ଭମାନଙ୍କୁ ରକ୍ଷା କରିଥିଲେ। ମାତ୍ର ତୁମ୍ଭେମାନେ ଆଜି ମୋର ପିତୃଗୃହ ବିରୁଦ୍ଧରେ ଉଠିଅଛ ଓ ତାଙ୍କର ସତୁରୀ ପୁତ୍ରଙ୍କୁ ଏକ ପ୍ରସ୍ତର ଉପରେ ବଧ କରିଅଛ ଓ ତାଙ୍କ ଦାସୀପୁତ୍ର ଅବିମେଲକ ତୁମ୍ଭମାନଙ୍କର ଭାଇ ହେବା ସକାଶୁ ତାହାକୁ ସିକିମ୍ ନିବାସୀ ଲୋକମାନଙ୍କ ଉପରେ ରାଜା କରିଅଛ। ଏହେତୁ ଯେବେ ଆଜି ତୁମ୍ଭେମାନେ ଜିରୁଧାଲ ଓ ତାଙ୍କର ବଂଶ ସଙ୍ଗେ ସତ୍ୟ ଓ ସରଳ ବ୍ୟବହାର କରିଥାଅ, ତେବେ ଅବିମେଲକକୁ ଘେନି ଆନନ୍ଦ କର ଓ ସେ ମଧ୍ୟ ତୁମ୍ଭମାନଙ୍କୁ ଘେନି ଆନନ୍ଦ କରୁ। ମାତ୍ର ଯେବେ କରିନାହଁ, ତେବେ ଅବିମେଲକଠାରୁ ଅଗ୍ନି ବାହାରି ସିକିମ୍ ନିବାସୀ ଲୋକଗଣକୁ ଓ ମିଲ୍ଲ ନିବାସୀମାନଙ୍କୁ ଗ୍ରାସ କରୁ। ପୁଣି ସିକିମ୍ ନିବାସୀ ଲୋକ ଗଣଠାରୁ ଓ ମିଲ୍ଲ ନିବାସୀମାନଙ୍କଠାରୁ ଅଗ୍ନି ବାହାରି ଅବିମେଲକକୁ ଗ୍ରାସ କରୁ। ଏଉତାରେ ଯୋଥାମ ବେଗେ ପଳାଇଲା। ପୁଣି ଆପଣା ଭାଇ ଅବିମେଲକ ଭୟରେ ବେରରେ ଯାଇ ବାସ କଲା। ଅନନ୍ତର ଅବିମେଲକ ଇସ୍ରାଏଲ ଉପରେ 3 ବର୍ଷ ଅଧିପତି ହେଲା। ପୁଣି ଜିରୁଦାଲଙ୍କର 70 ପୁତ୍ରଙ୍କ ପ୍ରତି ନିଷ୍ଠୁରତାର ପ୍ରତିଫଳ ଯେପରି ଘଟେ ଓ ସେମାନଙ୍କୁ ବଧ କରିଥିଲା ଯେ ସେମାନଙ୍କ ଭାଇ ଅବିମେଲକ ତା ଉପରେ ଓ ଭାତୃବଦ୍ଧରେ ତାର ସାହାଯ୍ୟକାରୀ ସିକିମ୍ ନିବାସୀ ଲୋକଗଣ ଉପରେ ସେହି ରକ୍ତପାତର ଅପରାଧ ଯେପରି ବର୍ତ୍ତେ, ଏଥିପାଇଁ ପରମେଶ୍ୱର ଅବିମେଲକ ଓ ସିକିମ୍ ନିବାସୀ ଲୋକଗଣ ମଧ୍ୟରେ ଦୁଷ୍ଟ ଆତ୍ମା ପଠାଇଲେ। ତୟରେ ସିକିମ୍ ନିବାସୀ ଲୋକଗଣ ଅବିମେଲକ ପ୍ରତି ବିଶ୍ୱାସଘାତକତା କଲେ, ଆଉ ସିକିମ୍ ନିବାସୀ ଲୋକଗଣ ତାହା ଲାଗି ପର୍ବତ ଶୃଙ୍ଗମାନଙ୍କରେ ଲୋକମାନଙ୍କୁ ଗୋପନରେ ଛକି ବସାଇଲେ। ତୟରେ ସେମାନଙ୍କ ନିକଟ ଦେଇ ସେହି ବାଟେ ଯାହା କିଛି ଗଲା ତାହା ସବୁ ସେମାନେ ଲୁଟ୍ କଲେ। ପୁଣି ଅବିମେଲକ ତହିଁର ସମ୍ବାଦ ପାଇଲା, ଅନନ୍ତର ଏବଦ୍ର ପୁତ୍ର ଗାଲ ଆପଣା ଭାଇମାନଙ୍କୁ ସଙ୍ଗେ ନେଇ ସିକିମ୍କୁ ଗଲା। ପୁଣି ସିକିମ୍ ନିବାସୀ ଲୋକମାନେ ତାହା ଉପରେ ନିର୍ଭର ରଖିଲେ, ଆଉ ସେମାନେ କ୍ଷେତ୍ରକୁ ଯାଇ ଆପଣା ଆପଣା ଦ୍ରାକ୍ଷାଫଳ ସଂଗ୍ରହ କରି ଦଳିଲେ ଓ ଉତ୍ସବ କରି ଆପଣା ଦେବତାର ମନ୍ଦିରକୁ ଯାଇ ଭୋଜନପାନ କରି ଅବିମେଲକୁ ଶାପ ଦେଲେ। ତହିଁରେ ଏବଦ୍ର ପୁତ୍ର ଗାଲ କହିଲା, ଅବିମେଲକ କିଏ ଓ ସିକିମ୍ କିଏ ଯେ ଆମେମାନେ ତାହାର ସେବା କରିବୁ? ସେ କି ଜିରୁଧାଲର ପୁତ୍ର ନୁହେଁ ଓ ସବୁଲ କି ତାହାର ସେନାପତି ନୁହେଁ? ତୁମେମାନେ ସିକିମ୍ର ପିତା ହାମରର ଲୋକମାନଙ୍କୁ ସେବା କର, ମାତ୍ର କି ହେତୁ ଆମ୍ଭେମାନେ ତାହାର ସେବା କରିବୁ? ଆହ, ଏ ଲୋକମାନେ ଯେବେ ମୋର ହସ୍ତଗତ ହୁଅନ୍ତେ, ତେବେ ଆମ୍ଭେ ଅବିମେଲକକୁ ଦୂର କରିଦିଅନ୍ତୁ। ପୁଣି ସେ ଅବିମେଲକକୁ ଲକ୍ଷ୍ୟ କରି କହିଲା, ତୁମ୍ଭେ ଆପଣା ସୈନ୍ୟ ବଢ଼ାଇ ବାହାରକୁ ଆସ। ଏବଦ୍ର ପୁତ୍ର ଗାଲର ଏକଥା ନଗରର ଅଧିପତି ସବୁଲ ଶୁଣତେ ତାହାର କ୍ରୋଧ ପ୍ରଜ୍ୱଳିତ ହେଲା। ପୁଣି ସେ ଛଳରେ ଅବିମେଲକ ନିକଟକୁ ଦୂତମାନଙ୍କୁ ପଠାଇ କହିଲା, ଦେଖ, ଏବଦ୍ର ପୁତ୍ର ଗାଲ ଓ ତାହାର ଭାଇମାନେ ସିକିମ୍କୁ ଆସିଅଛନ୍ତି, ଆଉ ଦେଖ, ସେମାନେ ତୁମ୍ଭ ବିରୁଦ୍ଧରେ ନଗରରେ କୁପ୍ରବୃତ୍ତି ଦେଉଅଛନ୍ତି, ଏହେତୁ ତୁମ୍ଭେ ଓ ତୁମ୍ଭ ସଙ୍ଗୀ ଲୋକମାନେ ରାତ୍ରିରେ ଉଠି କ୍ଷେତ୍ରରେ ଛକି ବସ, ପୁଣି ସକାଳେ ସୂର୍ଯ୍ୟୋଦୟ ହେବା ମାତ୍ରେ ଚଞ୍ଚଳ ଉଠି ନଗର ଆକ୍ରମଣ କରିବ, ତହିଁରେ ଦେଖ ସେ ଓ ତାହାର ସଙ୍ଗୀ ଲୋକମାନେ ତୁମ୍ଭ ବିରୁଦ୍ଧରେ ବାହାର ହୋଇ ଆସିଲେ ତୁମ୍ଭ ଦ୍ୱାରା ଯେପରି ହେବ ସେପରି କରିବ। ଏଥିରେ ଅବିମେଲକ ଓ ତାହାର ସଙ୍ଗୀ ସମସ୍ତେ ରାତ୍ରିରେ ଉଠି ଚାରି ଦଳ ହୋଇ ସିକିମ୍ ପ୍ରତିକୂଳରେ ଛକି ବସିଲେ। ପୁଣି ଏବଦ୍ର ପୁତ୍ର ଗାଲ ବାହାର ଯାଇ ନଗର ଦ୍ୱାରରେ ପ୍ରବେଶ ସ୍ଥାନରେ ଠିଆ ହେଲା, ଆଉ ଅବିମେଲକ ଓ ତାହାର ସଙ୍ଗୀ ଲୋକମାନେ ଛକିବା ସ୍ଥାନରେ ଉଠିଲେ। ଆଉ ଗାଲ ଲୋକମାନଙ୍କୁ ଦେଖନ୍ତେ ସେ ସବୁଲକୁ କହିଲା, ଦେଖ ପର୍ବତ ଶିଖରରୁ ଲୋକମାନେ ଓହ୍ଲାଇ ଆସୁଅଛନ୍ତି। ତହିଁରେ ସବୁଲ ତାହାକୁ କହିଲା, ପର୍ବତର ଛାୟା ତୁମ୍ଭକୁ ମନୁଷ୍ୟ ପରି ଦିଶୁଛି। ଏ ଉତ୍ତାରେ ଗାଲ ପୁନର୍ବାର କହିଲା, ଦେଖ ଲୋକମାନେ ଦେଶ ମଧ୍ୟ ଦେଇ ଓହ୍ଲାଇ ଆସୁଅଛନ୍ତି, ଆଉ ଏକ ଦଳ ମିଓନିୟମ ଅଲନ ବୃକ୍ଷ ପଥ ଦେଇ ଆସୁଅଛନ୍ତି। ତେଣୁ ସବୁଲ ତାହାକୁ କହିଲା, ତୁମେ ଯେ କହିଥିଲ ଅବିମେଲ କିଏ ଯେ ଆମ୍ଭେ ତାହାର ସେବା କରିବୁ, ତୁମ୍ଭର ସେହି ମୁହଁଟି ଏବେ କାହିଁ, ତୁମେ କି ଏହି ଲୋକମାନଙ୍କୁ ତୁଚ୍ଛ କରିନଥିଲ, ଭଲା ଏବେ ବାହାରି ସେମାନଙ୍କ ସଙ୍ଗେ ଯୁଦ୍ଧ କଲଟି। ଏଥିରେ ଗାଲ ସିକିମ୍ ନିବାସୀ ଲୋକଗଣ ସମ୍ମୁଖରେ ବାହାର ହୋଇ ଅବିମେଲକ ସଙ୍ଗରେ ଯୁଦ୍ଧ କଲା। ତହିଁରେ ଅବିମେଲକ ତାହାକୁ ଗୋଡ଼ାନ୍ତେ ସେ ତା ସମ୍ମୁଖରୁ ପଳାଇଲା ଓ ଦ୍ୱାର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ଅନେକ ହତ ହୋଇ ପଡ଼ିଲେ। ଏ ଉତ୍ତାରେ ଅବିମେଲକ ଅରୁମାରେ ରହିଲା, ପୁଣି ସବୁଲ ଓ ଗାଲକୁ ଓ ତାହାର ଭାତୃଗଣକୁ ତଡ଼ିଦେଲା, ସେମାନଙ୍କୁ ସିକିମ୍ରେ ବାସ କରିବାକୁ ଦେଲା ନାହିଁ। ପରଦିନ ଲୋକମାନେ ବାହାର ହୋଇ କ୍ଷେତ୍ରକୁ ଯାଆନ୍ତେ କେହି ଜଣେ ଅବିମେଲକୁ ସମ୍ବାଦ ଦେଲା, ତେଣୁ ସେ ଲୋକ ନେଇ ତିନି ଦଳ କରି କ୍ଷେତ୍ର ମଧ୍ୟରେ ଛକି ବସିଲା। ପୁଣି ସେ ଅନାଇଲା ଯେ ଦେଖ ଲୋକମାନେ ନଗରରୁ ବାହାରି ଆସୁଛନ୍ତି, ତହିଁରେ ସେ ସେମାନଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ଆଘାତ କଲା। ପୁଣି ଅବିମେଲକ ଓ ତାର ସଙ୍ଗୀ ଦଳ ଶୀଘ୍ର ଆକ୍ରମଣ କରି ନଗର ଦ୍ୱାର ପ୍ରବେଶ ସ୍ଥାନରେ ଠିଆ ହୋଇ ରହିଲେ ଓ ଅନ୍ୟ ଦୁଇ ଦଳ କ୍ଷେତ୍ରସ୍ଥିତ ସମସ୍ତ ଲୋକଙ୍କୁ ଆକ୍ରମଣ କରି ବଧ କଲେ। ପୁଣି ଅବିମେଲକ ସେହି ଦିନଯାକ ନଗର ବିରୁଦ୍ଧରେ ଯୁଦ୍ଧ କଲା ଓ ନଗର ହସ୍ତଗତ କରି ତହିଁ ମଧ୍ୟବର୍ତ୍ତୀ ଲୋକମାନଙ୍କୁ ବଧ କଲା। ପୁଣି ସେ ନଗରକୁ ସମଭୂମି କରି ତହିଁ ଉପରେ ଲବଣ ବୁଣିଲା। ଅନନ୍ତର ସିକିମ୍ ଗଡ଼ସ୍ଥିତ ଲୋକଗଣ ଏକଥା ଶୁଣି ଏଲବିରତ୍ ମନ୍ଦିରସ୍ଥିତ ଉଚ୍ଚ ଗୃହରେ ପ୍ରବେଶ କଲେ। ପୁଣି ସିକିମ୍ଗଡ଼ର ଲୋକମାନେ ଏକତ୍ରିତ ହୋଇଅଛନ୍ତି, ଏକଥା ଅବିମେଲକର କର୍ଣ୍ଣଗୋଚର ହେଲା। ତହିଁରେ ଅବିମେଲକ ଓ ତାହାର ସଙ୍ଗୀ ଲୋକ ସମସ୍ତେ ସଲମୋନ ପର୍ବତକୁ ଉଠିଗଲେ ଓ ଅବିମେଲକ ହାତରେ କୁରହାଡ଼ି ଘେନି ବୃକ୍ଷରୁ ଖଣ୍ଡିଏ ଡାଳ ହାଣିଲା ଓ ତାହା ଉଠାଇ ଆପଣା କାନ୍ଧରେ ରଖିଲା, ଆଉ ଆପଣା ସଙ୍ଗୀମାନଙ୍କୁ କହିଲା, ତୁମେମାନେ ମୋତେ ଯାହା କରିବାର ଦେଖିଲ ତାହା ଶୀଘ୍ର କର, ମୁଁ ଯେପରି କଲି ସେପରି କର। ତହିଁରେ ସମସ୍ତ ଲୋକ ପ୍ରତ୍ୟେକ ସେହିପରି ଏକ ଏକ ଡାଳ କାଟି ଅବିମେଲକର ପଛେ ପଛେ ଯାଇ ସେହି ଉଚ୍ଚ ଗୃହ ପାଖରେ ରଖିଲେ ଓ ସେହି ଉଚ୍ଚ ଗୃହରେ ସେମାନଙ୍କ ଉପରେ ଅଗ୍ନି ଲଗାଇଲେ। ତେଣୁ ସିକିମ୍ଗଡ଼ର ସମସ୍ତ ଲୋକ ମଧ୍ୟ ମଲେ, ସେମାନେ ସ୍ତ୍ରୀ ପୁରୁଷ ଉଣାଧିକ 1000 ଲୋକ ଥିଲେ। ଏ ଉତ୍ତାରେ ଅବିମେଲକ ତେବସ୍କୁ ଗଲା ଓ ତେବସ୍ ବିରୁଦ୍ଧରେ ଛାଉଣି ସ୍ଥାପନ କରି ତାହା ହସ୍ତଗତ କଲା। ମାତ୍ର ସେହି ନଗର ଭିତରେ ଗୋଟିଏ ଦୃଢ଼ ଗଡ଼ ଥିଲା, ଏଣୁ ପୁରୁଷ ଓ ସ୍ତ୍ରୀ ସମସ୍ତେ ଓ ନଗରର ଲୋକମାନେ ସେ ସ୍ଥାନକୁ ପଳାଇ ତହିଁ ଭିତରେ ଆପଣମାନଙ୍କୁ ରୁଦ୍ଧ କରି ଗଡ଼ର ଛାତ ଉପରକୁ ଗଲେ। ତେଣୁ ଅବିମେଲକ ସେହି ଗଡ଼କୁ ଆସି ତହିଁ ବିରୁଦ୍ଧରେ ଯୁଦ୍ଧ କଲା ଓ ତାହାର ଅଗ୍ନିରେ ଦଗ୍ଧ କରିବା ନିମନ୍ତେ ଗଡ଼ଦ୍ୱାରର ଅତି ନିକଟକୁ ଗଲା। ତହିଁରେ ଜଣେ ସ୍ତ୍ରୀ ଚକିର ଉପରପଟ ଅବିମେଲକ ମୁଣ୍ଡ ଉପରକୁ ପକାଇ ତାହାର ଖପୁରୀ ଭାଙ୍ଗି ପକାଇଲା। ତେଣୁ ସେ ଶୀଘ୍ର ଆପଣା ଅସ୍ତ୍ରବାହକ ଯୁବାକୁ ଡାକି ତାହାକୁ କହିଲା, ତୁମ୍ଭ ଖଡ଼ଗ ବାହାର କରି ମୋତେ ବଧ କର, ଯେପରି ଲୋକମାନେ ଆମ୍ଭ ବିଷୟରେ ନ କହିବେ ଯେ ଜଣେ ସ୍ତ୍ରୀ ତାହାକୁ ବଧ କଲା। ତହିଁରେ ତାହାର ଯୁବା ଲୋକ ତାହାକୁ ଭୁସି ଦିଅନ୍ତେ ସେ ମଲା। ତହିଁରେ ଇସ୍ରାଏଲ ଲୋକମାନେ ଅବିମେଲକର ମରଣ ଦେଖି ପ୍ରତ୍ୟେକ ଆପଣା ଆପଣା ସ୍ଥାନକୁ ଚାଲିଗଲେ। ଏହି ରୂପେ ଅବିମେଲକ ଆପଣା 70 ଭାଇଙ୍କୁ ବଧ କରି ଆପଣା ପିତା ବିରୁଦ୍ଧରେ ଯେଉଁ ଦୁଷ୍କର୍ମ କରିଥିଲା ପରମେଶ୍ୱର ତହିଁର ପ୍ରତିଫଳ ତାହାକୁ ଦେଲେ। ପୁଣି ପରମେଶ୍ୱର ସିକିମ୍ ନିବାସୀ ଲୋକମାନଙ୍କୁ ସମସ୍ତ ଦୁଷ୍କର୍ମର ପ୍ରତିଫଳ ସେମାନଙ୍କ ମସ୍ତକରେ ବସ୍ତାଇଲେ ଓ ଜିରୁଦାଲଙ୍କର ପୁତ୍ର ଯୋଥାମର ସାପ ସେମାନଙ୍କ ଉପରେ ଫଳିଲା। ବିଚାରକର୍ତ୍ତା 10 ପର୍ବ। ଅବିମେଲକର ମରଣ ଉତ୍ତାରେ ଇସାଖର ବଂଶୀୟ ଦୋଦର ପୁତ୍ର ପୁୟାରର ପୁତ୍ର ତୋଲୟବ ଇସ୍ରାଏଲ ଉଦ୍ଧାର ନିମନ୍ତେ ଉତ୍ପନ୍ନ ହେଲେ। ସେ ଇଫ୍ରେମ୍ ପର୍ବତମୟ ଦେଶସ୍ଥ ସାମିରରେ ବାସ କଲେ। ପୁଣି ସେ 23 ବର୍ଷ ଇସ୍ରାଏଲର ବିଚାର କଲେ, ତୟୁତାରେ ସେ ମଲେ ଓ ସାମିରରେ କବର ପାଇଲେ। ତାହୁତାରେ ଗିଲିଆଦର ଜାଇର ଉତ୍ପନ୍ନ ହେଲେ, ସେ 22 ବର୍ଷ ଇସ୍ରାଏଲର ବିଚାର କଲେ। ପୁଣି ତାଙ୍କର 30 ପୁତ୍ର ଥିଲେ, ସେମାନେ 30 ଗର୍ଦ୍ଧବରେ ଚଢ଼ିଲେ ଓ ସେମାନଙ୍କର 30 ନଗର ଥିଲା। ସେସବୁକୁ ଆଜି ଯାଏ ହାବତ ଜାଇର ଜାଇର ଗ୍ରାମ ବୋଲାଯାଏ। ତାହା ସବୁ ଗିଲିଅଦ ଦେଶରେ ଅଛି। ଏଉତାରେ ଜାଇର ମଲେ, କାମନରେ କବର ପାଇଲେ। ଅନନ୍ତର ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ ତାହା ପୁନର୍ବାର କଲେ, ଆଉ ବାଲ ଦେବତାଗଣର, ଅସ୍ତାରୋତ ଦେବୀଗଣର ଓ ଅରାମ ଦେବଗଣର, ସିଦନ ଦେବଗଣର, ମୋୟାବ ଦେବଗଣର ଓ ଅମନ ସନ୍ତାନମାନଙ୍କ ଦେବଗଣର ଓ ପଲେଷ୍ଟିୟ ଦେବଗଣର ସେବା କଲେ। ପୁଣି ସେମାନେ ସଦାପ୍ରଭୁଙ୍କୁ ପାଶରିଲେ ଓ ତାହାଙ୍କ ସେବା କଲେ ନାହିଁ। ଏନିମନ୍ତେ ଇସ୍ରାଏଲ ପ୍ରତିକୂଳରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା। ପୁଣି ସେ ପଲେଷ୍ଟିୟମାନଙ୍କ ହସ୍ତରେ, ଅମନ ସନ୍ତାନମାନଙ୍କ ହସ୍ତରେ ସେମାନଙ୍କୁ ବିକ୍ରୟ କଲେ। ତୈରେ ସେମାନେ ସେହି ବର୍ଷ ଇସ୍ରାଏଲ ସନ୍ତାନଗଣକୁ ଚୂର୍ଣ୍ଣିଚ୍ଛିନ୍ନ କଲେ। ସେମାନେ 18 ବର୍ଷ ପର୍ଯ୍ୟନ୍ତ ଜର୍ଦ୍ଦନ ପାରିସ୍ତ ଗିଲିଅଦର ଅନ୍ତର୍ଗତ ଇମୋରୀୟ ଦେଶ ନିବାସୀ ସମସ୍ତ ଇସ୍ରାଏଲ ସନ୍ତାନ ପ୍ରତି ଏପରି କଲେ। ଆହୁରି ଅମନ ସନ୍ତାନମାନେ ଜେହୁଦା ବିରୁଦ୍ଧରେ, ବିନ୍ୟାମିନ ବିରୁଦ୍ଧରେ, ଇଫ୍ରିୟମ୍ ବଂଶ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଜର୍ଦ୍ଦନ ପାର ହୋଇଗଲେ। ତହିଁରେ ଇସ୍ରାଏଲ ଅତିଶୟ କ୍ଲେଶ ପାଇଲେ। ତେଣୁ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରି କହିଲେ, ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ, କାରଣ ଆମ୍ଭେମାନେ ଆପଣମାନଙ୍କ ପରମେଶ୍ୱରଙ୍କୁ ପରିତ୍ୟାଗ କରିଅଛୁ ଓ ବାଲ ଦେବତାଗଣର ସେବା କରିଅଛୁ। ତହିଁରେ ସଦାପ୍ରଭୁ ଓ ଇସ୍ରାଏଲ ସନ୍ତାନଗଣକୁ କହିଲେ, ଆମ୍ଭେ କି ମିଶ୍ରୀୟମାନଙ୍କଠାରୁ ଓ ଇମରୀୟମାନଙ୍କଠାରୁ, ଅମନ ସନ୍ତାନମାନଙ୍କଠାରୁ ଓ ପଲେଷ୍ଟିୟମାନଙ୍କଠାରୁ ତୁମ୍ଭମାନଙ୍କୁ ଉଦ୍ଧାର କରିନାହୁଁ? ଆହୁରି ସିଦ୍ୟନୀୟମାନେ ଓ ଅମାଲିକୀୟମାନେ ଓ ମାୟୋନୀୟମାନେ ତୁମ୍ଭମାନଙ୍କ ପ୍ରତି ଉପଦ୍ରବ କଲେ। ତହିଁରେ ତୁମ୍ଭେମାନେ ଆମ୍ଭ ନିକଟରେ କ୍ରନ୍ଦନ କରନ୍ତେ, ଆମ୍ଭେ ସେମାନଙ୍କ ହସ୍ତରୁ ତୁମ୍ଭମାନଙ୍କୁ ଉଦ୍ଧାର କଲୁ, ତଥାପି ତୁମ୍ଭେମାନେ ଆମକୁ ପରିତ୍ୟାଗ କରିଅଛ ଓ ଅନ୍ୟ ଦେବତାଗଣର ସେବା କରିଅଛ, ଏହେତୁ ଆମ୍ଭେ ଆଉ ତୁମ୍ଭମାନଙ୍କୁ ଉଦ୍ଧାର କରିବା ନାହିଁ। ତୁମେମାନେ ଯେଉଁ ଦେବତାଗଣଙ୍କୁ ମନୋନୀତ କରିଅଛ ସେମାନଙ୍କ ନିକଟକୁ ଯାଇ କ୍ରନ୍ଦନ କର, ତୁମ୍ଭମାନଙ୍କ ସଙ୍କଟ ସମୟରେ ସେମାନେ ତୁମ୍ଭମାନଙ୍କୁ ଉଦ୍ଧାର କରନ୍ତୁ। ଏଥିରେ ଇସ୍ରାଏଲ ସନ୍ତାନମାନେ ସଦାପ୍ରଭୁଙ୍କୁ କହିଲେ, ଆମ୍ଭେମାନେ ପାପ କରିଅଛୁ, ତୁମ୍ଭକୁ ଯାହା କିଛି ଭଲ ଦିଶେ ତାହା ଆମ୍ଭମାନଙ୍କ ପ୍ରତି କର ପଛେ, ମାତ୍ର ଆମ୍ଭେମାନେ ବିନୟ କରୁଅଛୁ, ଆଜି ଆମ୍ଭମାନଙ୍କୁ ରକ୍ଷା କର। ଏଉତାରେ ସେମାନେ ଆପଣମାନଙ୍କ ମଧ୍ୟରୁ ବିଦେଶୀ ଆଉ ଦେବତାଗଣଙ୍କୁ ଦୂର କରି ସଦାପ୍ରଭୁଙ୍କର ସେବା କଲେ। ତୈରେ ଇସ୍ରାଏଲର ଦୁଃଖରେ ତାହାଙ୍କର ପ୍ରାଣ ଅସ୍ଥିର ହେଲା। ସେ ସମୟରେ ଅମନ ସନ୍ତାନଗଣ ଏକତ୍ରିତ ହୋଇ ଗିଲିଅଦରେ ଛାଉଣି ସ୍ଥାପନ କରିଥିଲେ। ପୁଣି ଇସ୍ରାଏଲ ସନ୍ତାନମାନେ ଏକତ୍ରିତ ହୋଇ ମିସେପ୍ରେ ଛାଉଣି ସ୍ଥାପନ କରିଥିଲେ। ତହୁ ଗିଲିଅଦର ଲୋକମାନେ ଅର୍ଥାତ୍ ଅଧିପତିମାନେ ଏକକୁ ଆରକ କହିଲେ, ଅମନ ସନ୍ତାନମାନଙ୍କ ସଙ୍ଗରେ କିଏ ଯୁଦ୍ଧ ଆରମ୍ଭ କରିବ? ସେ ଗିଲିଅଦ ନିବାସୀ ସମସ୍ତ ଲୋକଙ୍କର ମସ୍ତକ ସ୍ୱରୂପ ହେବ। ବିଚାରକର୍ତ୍ତା 11 ପର୍ବ। ଗିଲିଅଦୀୟ ଜିପ୍ତହ ନାମରେ ଏକ ମହାବିକ୍ରମଶାଳୀ ପୁରୁଷ ଥିଲେ। ସେ ଏକ ବେଶ୍ୟାର ପୁତ୍ର। ଗିଲିଅଦ ଜିପ୍ତହଙ୍କୁ ଜାତ କରିଥିଲା, ମାତ୍ର ଗିଲିଅଦର ଭାର୍ଯ୍ୟା ତାହାର କେତେକ ପୁତ୍ର ପ୍ରସବ କଲା। ପୁଣି ତାହାର ଭାର୍ଯ୍ୟାର ପୁତ୍ରମାନେ ବଢ଼ନ୍ତେ ସେମାନେ ଜିପ୍ତହକୁ ତଡ଼ିଦେଇ କହିଲେ, ତୁମ୍ଭେ ଆମମାନଙ୍କ ପିତୃଗୃହର ଅଧିକାର ପାଇବ ନାହିଁ, କାରଣ ତୁମ୍ଭେ ଅନ୍ୟ ସ୍ତ୍ରୀର ପୁତ୍ର। ତହିଁରେ ଜିପ୍ତହ ଆପଣା ଭାଇମାନଙ୍କ ସମ୍ମୁଖରୁ ପଳାଇ ଟୋପ୍ ଦେଶରେ ବାସ କଲେ। ତହିଁରେ କେତେଗୁଡ଼ିଏ ଅଗାଡ଼ି ଲୋକ ଜିପ୍ତହ ସଙ୍ଗେ ମିଳି ତାଙ୍କର ସହଚର ହେଲେ। କିଛିକାଳ ପରେ ଅମନ ସନ୍ତାନଗଣ ଇସ୍ରାଏଲ ସହିତ ଯୁଦ୍ଧ କରିବାକୁ ଲାଗିଲେ। ପୁଣି ଅମନ ସନ୍ତାନଗଣ ଯେତେବେଳେ ଇସ୍ରାଏଲ ସହିତ ଯୁଦ୍ଧ କଲେ, ସେତେବେଳେ ଗିଲିଅଦର ପ୍ରାଚୀର ବର୍ଗ ଜିପ୍ତହକୁ ଟୋପ୍ ଦେଶରୁ ଆଣିବାକୁ ଗଲେ। ଆଉ ସେମାନେ ଜିପ୍ତହକୁ କହିଲେ, ଆମ୍ଭେମାନେ ଅମନ ସନ୍ତାନଗଣ ସହିତ ଯେପରି ଯୁଦ୍ଧ କରିବା, ଏଥିପାଇଁ ତୁମ୍ଭେ ଆସି ଆମ୍ଭମାନଙ୍କର ଶାସନକର୍ତ୍ତା ହୁଅ। ତେବେ ଜିପ୍ତହ ଗିଲିଅଦର ପ୍ରାଚୀନ ବର୍ଗଙ୍କୁ କହିଲେ, ତୁମେମାନେ କି ମୋତେ ଘୃଣା କରି ମୋର ପିତୃଗୃହରୁ ମୋତେ ତଡ଼ି ଦେଇନାହ? ପୁଣି ଏବେ ଦୁର୍ଦ୍ଦଶାରେ ପଡ଼ିଛ ବୋଲି ମୋ କତିକି ଆସିଛ କାହିଁକି? ତ ଗିଲିଅଦର ପ୍ରାଚୀନ ବର୍ଗ ଜିପ୍ତହକୁ କହିଲେ, ତୁମେ ଯେପରି ଆମ୍ଭମାନଙ୍କ ସଙ୍ଗରେ ଯିବ ଓ ଅମନ ସନ୍ତାନଗଣ ସହିତ ଯୁଦ୍ଧ କରିବ, ପୁଣି ଗିଲିଅଦ ନିବାସୀ ଆମ୍ଭ ସମସ୍ତଙ୍କ ଉପରେ ମସ୍ତକ ସ୍ୱରୂପ ହେବ, ଏଥିପାଇଁ ସିନା ଏବେ ଆମ୍ଭେମାନେ ତୁମ ନିକଟକୁ ପୁନର୍ବାର ଆସିଅଛୁ? ସେତେବେଳେ ଜିପ୍ତହ ଗିଲିୟଦର ପ୍ରାଚୀନ ବର୍ଗକୁ କହିଲେ, ତୁମେମାନେ ତ ଅମନ ସନ୍ତାନଗଣ ସହିତ ଯୁଦ୍ଧ କରିବା ପାଇଁ ମୋତେ ଘରକୁ ଫେରାଇ ନେଉଛ। ଯେବେ ସଦାପ୍ରଭୁ ମୋର ସମ୍ମୁଖରେ ସେମାନଙ୍କୁ ସମର୍ପଣ କରିବେ, ତେବେ ସତେ କି ମୁଁ ତୁମମାନଙ୍କର ମସ୍ତକ ସ୍ୱରୂପ ହେବି? ତାହେଲେ ଗିଲିୟଦର ପ୍ରାଚୀନ ବର୍ଗ ଜିପ୍ତହକୁ କହିଲେ, ସଦାପ୍ରଭୁ ଆମ୍ଭମାନଙ୍କ ମଧ୍ୟରେ କଥା ଶୁଣିଅଛନ୍ତି, ନିଶ୍ଚୟ ଆମ୍ଭେମାନେ ତୁମ୍ଭ ବାକ୍ୟାନୁସାରେ କରିବୁ। ଏଥିରେ ଜିପ୍ତହ ଗିଲିୟଦର ପ୍ରାଚୀନ ବର୍ଗ ସହିତ ଗଲେ, ଆଉ ଲୋକମାନେ ତାଙ୍କୁ ଆପଣମାନଙ୍କର ମସ୍ତକ ସ୍ୱରୂପ ଓ ଶାସନକର୍ତ୍ତା କଲେ। ପୁଣି ଜିପ୍ତହ ମିସ୍ତ୍ରୀପ୍ରେ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣାର ସମସ୍ତ କଥା କହିଲେ। ଅନନ୍ତର ଜିପ୍ତହ ଅମନ ସନ୍ତାନଗଣର ରାଜା ନିକଟକୁ ଦୂତ ପଠାଇ କହିଲେ, ମୋ ସହିତ ତୁମ୍ଭର କି ବିଷୟ ଯେ ତୁମେ ମୋର ଦେଶ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ମୋ ନିକଟକୁ ଆସିଅଛ? ତେଣେ ଅମନ ସନ୍ତାନଗଣର ରାଜା ଜିପ୍ତହଙ୍କ ଦୂତମାନଙ୍କୁ କହିଲା, କାରଣ ଏହି, ଇସ୍ରାଏଲ ଯେତେବେଳେ ମିସରରୁ ବାହାର ହୋଇ ଆସିଲେ, ସେତେବେଳେ ଅର୍ଣ୍ଣନ୍ଠାରୁ ଜଦକ୍ ଓ ଜର୍ଦ୍ଦନ ପର୍ଯ୍ୟନ୍ତ ମୋର ଭୂମି ହରଣ କଲେ, ଏଣୁ ଏବେ ନିର୍ବିରୋଧରେ ତାହା ଫେରାଇ ଦିଅ। ତେବେ ଜିପ୍ତହ ଅମନ ସନ୍ତାନଗଣ ରାଜା ନିକଟକୁ ପୁନର୍ବାର ଦୂତ ପଠାଇ ତାହାକୁ କହିଲେ, ଜିପ୍ତହ ଏହି କଥା କହନ୍ତେ, ମୋୟାବର ଭୂମି କିଏବା ଅମାନ ସନ୍ତାନଗଣର ଭୂମି ଇସ୍ରାଏଲ ହରଣ କରିନାହିଁ, ମାତ୍ର ଇସ୍ରାଏଲ ମିସରରୁ ଆସିବା ବେଳେ ଇସ୍ରାଏଲ ସୁଫସାଗର ପର୍ଯ୍ୟନ୍ତ ପ୍ରାନ୍ତରରେ ଭ୍ରମଣ କଲା ଉତାରେ କାଦେଶରେ ଉପସ୍ଥିତ ହେଲେ। ସେତେବେଳେ ଇସ୍ରାଏଲ ଇଡମର ରାଜା ନିକଟକୁ ଦୂତ ପଠାଇ କହିଲେ, ବିନୟ କରୁଅଛି, ତୁମ୍ଭ ଦେଶ ଦେଇ ଆମ୍ଭକୁ ଯିବାକୁ ଦିଅ। ମାତ୍ର ଇଡମର ରାଜା ଶୁଣିଲା ନାହିଁ। ପୁଣି ସେହି ପ୍ରକାର ସେ ମୋୟାବର ରାଜା ନିକଟକୁ କହି ପଠାଇଲେ, ସେ ମଧ୍ୟ ସମ୍ମତ ହେଲା ନାହିଁ। ତେଣୁ ଇସ୍ରାଏଲ କାଦେଶରେ ରହିଲେ। ଏ ଉତ୍ତାରେ ସେ ପ୍ରାନ୍ତର ଦେଇ ଯାଇ ଇଡମ ଦେଶ ଓ ମୋୟାବ ଦେଶ ଘୁରି ମୋୟାବ ଦେଶର ପୂର୍ବ ଦିଗ ଦେଇ ଆସି ଅର୍ଣ୍ଣନ ସେପାରିରେ ଛାଉଣି ସ୍ଥାପନ କଲେ। ମାତ୍ର ସେମାନେ ମୋୟାବ ସୀମା ଭିତରେ ପ୍ରବେଶ କଲେ ନାହିଁ, କାରଣ ଅର୍ଣ୍ଣନ ମୋୟାବର ସୀମା ଥିଲା। ପୁଣି ଇସ୍ରାଏଲ ହିଜବୋନର ଇମୋରୀୟ ରାଜା ସିହନ ନିକଟକୁ ଦୂତ ପଠାଇ ପୁଣି ଇସ୍ରାଏଲ ତାହାକୁ କହିଲେ, ବିନୟ କରୁଅଛୁ, ତୁମ୍ଭ ଦେଶ ଦେଇ ଆମ୍ଭମାନଙ୍କ ସ୍ଥାନକୁ ଯିବା ପାଇଁ ଆମ୍ଭମାନଙ୍କୁ ଦିଅ। ମାତ୍ର ସିହନ ଆପଣା ସୀମା ଦେଇ ଯିବା ପାଇଁ ଇସ୍ରାଏଲକୁ ବିଶ୍ୱାସ କଲା ନାହିଁ। ପୁଣି ସିହନ ଆପଣା ସମସ୍ତ ଲୋକଙ୍କୁ ଏକତ୍ର କରି ଯଶହରେ ଛାଉଣି ସ୍ଥାପନ କରି ଇସ୍ରାଏଲ ସଙ୍ଗେ ଯୁଦ୍ଧ କଲା। ତେବେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ସିହନକୁ ଓ ତାହାର ସମସ୍ତ ଲୋକଙ୍କୁ ଇସ୍ରାଏଲ ହସ୍ତରେ ସମର୍ପଣ କରନ୍ତେ, ସେମାନେ ସେମାନଙ୍କୁ ଆଘାତ କଲେ। ଏହି ରୂପେ ଇସ୍ରାଏଲ ସେହି ଦେଶ ନିବାସୀ ଇମୋରିୟମାନଙ୍କ ସମସ୍ତ ଦେଶ ଅଧିକାର କଲେ। ସେମାନେ ଅର୍ଣ୍ଣନ୍ଠାରୁ ଜଦକ୍ ପର୍ଯ୍ୟନ୍ତ ଓ ପ୍ରାନ୍ତରଠାରୁ ଜର୍ଦ୍ଦନ ପର୍ଯ୍ୟନ୍ତ ଇମୋରିୟମାନଙ୍କର ସମସ୍ତ ସୀମା ଅଧିକାର କଲେ। ଏହେତୁ ସଦାପ୍ରଭୁ ଇସ୍ରାଏଲ ପରମେଶ୍ୱର ଆପଣା ଲୋକ ଇସ୍ରାଏଲମାନଙ୍କ ସମ୍ମୁଖରୁ ଇମୋରିୟମାନଙ୍କୁ ଅଧିକାରଚ୍ୟୁତ କରିଅଛନ୍ତି, ଏବେ ତୁମ୍ଭେ କି ସେସବୁର ଅଧିକାର କରିବ? ତୁମ୍ଭର କାମୋସ ଦେବ ଯାହା ତୁମକୁ ଅଧିକାର କରିବାକୁ ଦିଅନ୍ତି, ତାହାକି ତୁମ୍ଭେ ଅଧିକାର କରିବ ନାହିଁ? ସ୍ୱରୂପେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯେଉଁମାନଙ୍କୁ ଆମ୍ଭମାନଙ୍କ ସମ୍ମୁଖରୁ ଅଧିକାରଚ୍ୟୁତ କରିଅଛନ୍ତି, ସେମାନଙ୍କୁ ଆମ୍ଭେମାନେ ଅଧିକାର କରିବୁ। କୁହ ଦେଖି, ତୁମେ କି ମୋୟାବ ରାଜା ସିପ୍ପୋରର ପୁତ୍ର ବାଲାକଠାରୁ କିଛି ଅଧିକ? ସେ କି ଇସ୍ରାଏଲ ସଙ୍ଗେ କେବେ ବିବାଦ କରିଥିଲେ, ଅବା ସେ କି କେବେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ? ଇସ୍ରାଏଲ 300 ବର୍ଷ ହେଲା ହିଜବୋନ ଓ ତହିଁ ଉପନଗରରେ, ପୁଣି ଅୟାରର ତହିଁ ଉପନଗରରେ, ଆଉ ଅର୍ଣ୍ଣନ ସ୍ଥିତ ସମସ୍ତ ନଗରରେ ବାସ କରୁଅଛନ୍ତି। ଏଥିମଧ୍ୟରେ ତୁମ୍ଭେମାନେ କାହିଁକି ସେସବୁ ଫେରାଇ ନ ନେଲ? ଏହେତୁ ମୁଁ ତୁମ୍ଭ ବିରୁଦ୍ଧରେ କୌଣସି ପାପ କରିନାହିଁ, ମାତ୍ର ତୁମ୍ଭେ ମୋର ବିରୁଦ୍ଧରେ ଯୁଦ୍ଧ କରିବାରେ ମୋ ପ୍ରତି ଅନ୍ୟାୟ କର୍ମ କରୁଅଛ। ସଦାପ୍ରଭୁ ଯେ ବିଚାରକର୍ତ୍ତା, ସେ ଆଜି ଇସ୍ରାଏଲ ସନ୍ତାନଗଣ ଓ ଅମନ ସନ୍ତାନଗଣ ମଧ୍ୟରେ ବିଚାରକର୍ତ୍ତା ହେଉନ୍ତୁ। ତଥାପି ଜିପ୍ତହଙ୍କ ପ୍ରେରିତ କଥା ଅମନ ସନ୍ତାନଗଣର ରାଜା ଶୁଣିଲା ନାହିଁ। ତେବେ ସଦାପ୍ରଭୁଙ୍କ ଆତ୍ମା ଜିପ୍ତହଙ୍କ ଉପରେ ଅଧିଷ୍ଠାନ କରନ୍ତେ, ସେ ଗିଲିୟଦ ଓ ମନସି ପ୍ରଦେଶ ଦେଇ ଗିଲିୟଦସ୍ଥିତ ମିସ୍ପିକି ଗଲେ ଓ ଗିଲିୟଦସ୍ଥିତ ମିସ୍ପିରୁ ଅମନ ସନ୍ତାନଗଣ ନିକଟକୁ ଗଲେ। ସେ ସମୟରେ ଜିପ୍ତହ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ ମନାସି କହିଲେ, ଯେବେ ତୁମେ ଅମନର ସନ୍ତାନମାନଙ୍କୁ ନିତ୍ୟାନ୍ତ ମୋର ହସ୍ତରେ ସମର୍ପଣ କରିବ, ତେବେ ମୁଁ ଅମନ ସନ୍ତାନଗଣ ନିକଟରୁ କୁଶଳରେ ଫେରି ଆସିଲାବେଳେ ଯେ କେହି ମୋତେ ଭେଟିବା ପାଇଁ ମୋ ଗୃହଦ୍ୱାରରୁ ବାହାରି ଆସିବ, ସେ ନିଶ୍ଚୟ ସଦାପ୍ରଭୁଙ୍କର ହେବ ଓ ମୁଁ ତାହାକୁ ହୋମବଳୀ ରୂପେ ଉତ୍ସର୍ଗ କରିବି। ଏଉତାରେ ଜିପ୍ତ ଅମନ ସନ୍ତାନଗଣ ସହିତ ଯୁଦ୍ଧ କରିବାକୁ ପାର ହୋଇଗଲେ ଓ ସଦାପ୍ରଭୁ ସେମାନଙ୍କୁ ତାଙ୍କ ହସ୍ତରେ ସମର୍ପଣ କଲେ। ତୟରେ ସେ ଅରାୟରଠାରୁ ମିନିଟ୍ ପର୍ଯ୍ୟନ୍ତ 20 ନଗର ଓ ଅବେଲ କରାମି ପର୍ଯ୍ୟନ୍ତ ଅତି ମହାସଂହାରରେ ସେମାନଙ୍କୁ ସଂହାର କଲେ। ଏରୂପେ ଅମନ ସନ୍ତାନଗଣ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରେ ପରାସ୍ତ ହେଲେ। ଅନନ୍ତର ଜିପ୍ତ ମିସିପ୍ରେ ଆପଣା ଗୃହକୁ ଆସିଲେ, ଆଉ ଦେଖ ତାଙ୍କର କନ୍ୟା ତାଙ୍କୁ ଭେଟିବା ପାଇଁ ଦାରା ନେଇ ନୃତ୍ୟ କରୁ କରୁ ଆସିଲା। ସେ ତାଙ୍କର ଏକମାତ୍ର ସନ୍ତତି ଥିଲା, ତାହାଛଡ଼ା ତାଙ୍କର ପୁତ୍ର କି କନ୍ୟା ନଥିଲା। ସେତେବେଳେ ସେ ଆପଣା କନ୍ୟାକୁ ଦେଖି ଆପଣା ବସ୍ତ୍ର ଚିରି କହିଲେ, ହାୟ ହାୟ ଆମ୍ଭର କନ୍ୟେ, ତୁମ୍ଭେ ମୋତେ ଘୋର ସନ୍ତାପରେ ପକାଇଲ, ତୁମ୍ଭେ ମୋର ଦୁଃଖଦାୟୀମାନଙ୍କ ମଧ୍ୟରେ ଜଣେ ହେଲ, କାରଣ ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ମୁଖ ଫିଟାଇଅଛି ଆଉ ପଛକୁ ହଟି ନପାରେ। ତୟରେ ସେ ତାହାଙ୍କୁ କହିଲା, ହେ ଆମ୍ଭର ପିତ, ତୁମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ମୁଖ ଫିଟାଇଅଛ, ତୁମ୍ଭ ମୁଖରୁ ଯାହା ନିର୍ଗତ ହୋଇଅଛି ତଦନୁସାରେ ମୋ ପ୍ରତି କର, କାରଣ ସଦାପ୍ରଭୁ ତୁମ୍ଭ ନିମନ୍ତେ ତୁମ୍ଭ ଶତ୍ରୁ ଅମନ ସନ୍ତାନମାନଙ୍କଠାରୁ ପରିଶୋଧ ନେଇଅଛନ୍ତି। ଆହୁରି ସେ ଆପଣା ପିତାକୁ କହିଲା, ମୋ ପାଇଁ ଏହି କଥା କରାଯାଉ, ମୋତେ 2 ମାସ ଛାଡ଼ିଦିଅ, ତେଣେ ମୁଁ ଆପଣା ସଖୀମାନଙ୍କ ସଙ୍ଗରେ ପର୍ବତମୟ ସ୍ଥାନକୁ ଯାଇ ଆପଣା କୁମାରୀତ୍ୱ ବିଷୟରେ ବିଳାପ କରିବି। ତହୁଁ ସେ କହିଲେ, ଯାଅ, ଆଉ ସେ 2 ମାସ ପାଇଁ ତାହାକୁ ବିଦାୟ କଲେ। ତୟରେ ସେ ଓ ତାହାର ସଖୀମାନେ ପର୍ବତମୟ ସ୍ଥାନକୁ ଯାଇ ତାହାର କୁମାରୀତ୍ୱ ବିଷୟରେ ବିଳାପ କଲେ। ପୁଣି 2 ମାସ ଶେଷରେ ସେ ଆପଣା ପିତା ନିକଟକୁ ଫେରିଆସିଲା। ତୟରେ ପିତା ଆପଣା ମନାସଲ ମାନତ ଅନୁସାରେ ତାହା ପ୍ରତି କଲେ। ସେ ପୁରୁଷର ପରିଚୟ ପାଇନଥିଲା। ତଦ୍ବଧି ଇସ୍ରାଏଲ କନ୍ୟାମାନେ ବର୍ଷକୁ ବର୍ଷ ଗିଲିୟଦୀୟ ଜିପ୍ତ କନ୍ୟାର ଗୁଣ କୀର୍ତ୍ତନ କରିବାକୁ ବର୍ଷକେ 4 ଦିନ ଯିବାର ରୀତି ଇସ୍ରାଏଲ ମଧ୍ୟରେ ଚଳିଲା। ବିଚାରକତା 12 ପର୍ବ। ଅନନ୍ତର ଇଫ୍ରିୟମ ଲୋକମାନେ ଏକତ୍ର ହୋଇ ଉତ୍ତର ଦିଗକୁ ଗମନ କଲେ। ପୁଣି ସେମାନେ ଜିପ୍ତହକୁ କହିଲେ, ତୁମେ ଅମନ ସନ୍ତାନଗଣ ବିରୁଦ୍ଧରେ ଯୁଦ୍ଧ କରିବାକୁ ପାରି ହେବାବେଳେ ତୁମ୍ଭ ସଙ୍ଗେ ଯିବା ପାଇଁ ଆମ୍ଭମାନଙ୍କୁ କାହିଁକି ଡାକିଲ ନାହିଁ? ଆମ୍ଭେମାନେ ତୁମ୍ଭ ଉପରେ ତୁମ୍ଭ ଘର ଅଗ୍ନିରେ ଦଗ୍ଧ କରିବା। ତୟରେ ଜିପ୍ତ ସେମାନଙ୍କୁ କହିଲେ, ଅମନ ସନ୍ତାନଗଣ ସହିତ ମୋର ଓ ମୋ ଲୋକମାନଙ୍କର ବଡ଼ ବିବାଦ ହୋଇଥିଲା, ପୁଣି ମୁଁ ତୁମ୍ଭମାନଙ୍କୁ ଡାକନ୍ତେ ତୁମ୍ଭେ ସେମାନଙ୍କ ହସ୍ତରୁ ଆମ୍ଭକୁ ଉଦ୍ଧାର କଲ ନାହିଁ, ଆଉ ତୁମ୍ଭେମାନେ ମୋତେ ଉଦ୍ଧାର କଲ ନାହିଁ। ଏହା ଦେଖି ମୁଁ ଆପଣା ପ୍ରାଣ ଆପଣା ହସ୍ତରେ ଘେନି ଅମନ ସନ୍ତାନଗଣ ବିରୁଦ୍ଧରେ ପାର ହୋଇଗଲି। ତ ସଦାପ୍ରଭୁ ସେମାନଙ୍କୁ ମୋର ହସ୍ତରେ ସମର୍ପଣ କଲେ, ଏହେତୁ ତୁମ୍ଭେମାନେ ଆଜି କାହିଁକି ମୋ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଲ? ତେବେ ଜିପ୍ତ ଗିଲିୟଦର ସମସ୍ତ ଲୋକଙ୍କୁ ଏକତ୍ର କରି ଇଫ୍ରିୟମ ସହିତ ଯୁଦ୍ଧ କଲେ। ତହିଁରେ ଗିଲିୟଦୀୟ ଲୋକମାନେ ଇଫ୍ରିୟମକୁ ପରାସ୍ତ କଲେ, କାରଣ ସେମାନେ କହିଲେ, ହେ ଇଫ୍ରିୟମ ଓ ମନସ୍ଥିର ମଧ୍ୟବର୍ତ୍ତୀ ଗିଲିୟଦୀୟମାନେ, ତୁମେମାନେ ଇଫ୍ରିୟମର ପଳାତକ ଲୋକ। ପୁଣି ଗିଲିୟଦୀୟ ଲୋକମାନେ ଇଫ୍ରିୟମମାନଙ୍କ ନିକଟସ୍ଥ ଜର୍ଦ୍ଦନ ଘାଟ ହସ୍ତଗତ କଲେ। ତହିଁରେ ଇଫ୍ରିୟମର ପଳାତକ କୌଣସି ଲୋକ ଯେତେବେଳେ ଆମ୍ଭକୁ ପାର ହୋଇଯିବାକୁ ଦିଅ ବୋଲି କହିଲା, ସେତେବେଳେ ଗିଲିୟଦୀର ଲୋକମାନେ ତାହାକୁ ପଚାରିଲେ, ତୁମ୍ଭେ କି ଇଫ୍ରିୟମ ଲୋକ? ଯେବେ ସେ କହିଲା, ନା, ତେବେ ସେମାନେ ତାହାକୁ କହିଲେ, କହ ତ ସିଧାଲେତ୍। ତହିଁରେ ସେ କହିଲା, ସିଧାଲେତ୍, କାରଣ ସେ ତା ଶୁଦ୍ଧ ରୂପେ ଉଚ୍ଚାରଣ କରିପାରିଲା ନାହିଁ। ତେବେ ସେମାନେ ତାହାକୁ ଧରି ଜର୍ଦ୍ଦନ ଘାଟରେ ବଧ କଲେ, ଆଉ ସେହି ସମୟରେ ଇଫ୍ରିୟମର 42,000 ଲୋକ ମାରା ପଡ଼ିଲେ। ଜିପ୍ତ 6 ବର୍ଷ ଇସ୍ରାଏଲର ବିଚାର କଲେ। ଇଏ ଉତ୍ତାରେ ଗିଲିୟଦ ଜିପ୍ତ ମଲେ ଓ ଗିଲିୟଦୀୟ ଏକ ନଗରରେ କବର ପାଇଲେ। ତା ଉତ୍ତାରେ ବୈତଲହିମୀୟ ସବସନ୍ ଇସ୍ରାଏଲର ବିଚାର କଲେ। ତାଙ୍କର 30 ପୁତ୍ର ଥିଲେ, ସେ 30 କନ୍ୟା ବାହାର ଦେଲେ ଓ ଆପଣା ପୁତ୍ରମାନଙ୍କ ପାଇଁ 30 କନ୍ୟା ବାହାରୁ ଆଣିଲେ। ସେ 7 ବର୍ଷ ଇସ୍ରାଏଲର ବିଚାର କଲେ। ଏ ଉତ୍ତାରେ ଇପ୍ସନ୍ ମଲେ ଓ ବୈତଲହେମରେ କବର ପାଇଲେ। ତାହା ଉତ୍ତାରେ ସବଲିନିୟ ଏଲୋନ୍ ଇସ୍ରାଏଲର ବିଚାର କଲେ। ସେ 10 ବର୍ଷ ଇସ୍ରାଏଲ ବିଚାର କଲେ। ଏ ଉତ୍ତାରେ ସବଲିନିୟ ଏଲୋନ୍ ମଲେ ଓ ସବଲୁନ୍ ଦେଶସ୍ଥ ଅୟାଲୋନ୍ରେ କବର ପାଇଲେ। ତାହା ଉତ୍ତାରେ ଫିରିଆଥିନିୟ ହିଲୋନ୍ର ପୁତ୍ର ଅବଦୋନ୍ ଇସ୍ରାଏଲର ବିଚାର କଲେ, ଆଉ ତାହାର 40 ପୁତ୍ର ଓ 30 ପୌତ୍ର ଥିଲେ। ସେମାନେ 70 ଗର୍ଦ୍ଧବ ଚଢ଼ିଲେ। ପୁଣି ସେ 8 ବର୍ଷ ଇସ୍ରାଏଲର ବିଚାର କଲେ। ଏ ଉତ୍ତାରେ ଫିରିୟଥିନିୟ ହିଲ୍ଲଲର ପୁତ୍ର ଅବଦନ ମଲେ ଓ ଅମାଲିକୀୟ ପର୍ବତମୟ ଦେଶ ଅନ୍ତର୍ଗତ ଇଫ୍ରିୟମ୍ ଦେଶସ୍ଥ ଫିରିୟଥିଓନରେ କବର ପାଇଲେ। ବିଚାରକର୍ତ୍ତା ତେର ପର୍ବ। ଅନନ୍ତର ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ ତାହା ପୁନର୍ବାର କଲେ। ତେବେ ସଦାପ୍ରଭୁ 40 ବର୍ଷ ଯାଏ ସେମାନଙ୍କୁ ପଲେଷ୍ଟିୟମାନଙ୍କ ହସ୍ତରେ ସମର୍ପଣ କଲେ। ସେହି ସମୟରେ ଦାନୀୟ ଗୋଷ୍ଠୀ ମଧ୍ୟରେ ସରିୟ ନିବାସୀ ଏକ ମନୁଷ୍ୟ ଥିଲା, ତାହାର ନାମ ମାନହୋ। ତାହାର ଭାର୍ଯ୍ୟା ବନ୍ଧ୍ୟା ଓ ପ୍ରସବ କରିନଥିଲା। ପୁଣି ସଦାପ୍ରଭୁଙ୍କ ଦୂତ ସେହି ସ୍ତ୍ରୀକୁ ଦର୍ଶନ ଦେଇ ତାହାକୁ କହିଲେ, ଦେଖ ତୁମେ ବନ୍ଧ୍ୟା ଓ ପ୍ରସବ କରିନାହ, ମାତ୍ର ତୁମେ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବ। ଏହେତୁ ଏବେ ଏହା କର, ତୁମେ ସାବଧାନ ହୁଅ, ଦ୍ରାକ୍ଷାରସ କି ମଦ୍ୟପାନ କର ନାହିଁ କି କୌଣସି ଅଶୁଚି ଦ୍ରବ୍ୟ ଭୋଜନ କର ନାହିଁ, କାରଣ ଦେଖ ତୁମେ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବ ଆଉ ତାର ମସ୍ତକରେ କ୍ଷୀର ଲାଗିବ ନାହିଁ, ଯେହେତୁ ସେ ବାଳକ ଗର୍ଭାବଧି ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନାସରୀୟ ହେବ ଓ ସେ ପଲେଷ୍ଟିୟମାନଙ୍କ ହସ୍ତରୁ ଇସ୍ରାଏଲକୁ ଉଦ୍ଧାର କରିବାକୁ ଆରମ୍ଭ କରିବ। ଏଉତାରେ ସେ ସ୍ତ୍ରୀ ଆସି ଆପଣା ସ୍ୱାମୀକି କହିଲା, ପରମେଶ୍ୱରଙ୍କ ଏକ ଲୋକ ମୋ ନିକଟକୁ ଆସି କହିଲେ, ତାହାଙ୍କ ରୂପ ପରମେଶ୍ୱରଙ୍କ ଦୂତଙ୍କ ରୂପ ତୁଲ୍ୟ, ଅତି ଭୟଙ୍କର, ମାତ୍ର ସେ କେଉଁଠାରୁ ଆସିଲେ ଏହା ମୁଁ ତାହାଙ୍କୁ ପଚାରିଲି ନାହିଁ, କିଏ ବା ସେ ଆପଣା ନାମ ମୋତେ କହିଲେ ନାହିଁ, ମାତ୍ର ସେ ମୋତେ କହିଲେ, ଦେଖ ତୁମେ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବ, ଏହେତୁ ଦ୍ରାକ୍ଷାରସ କି ମଦ୍ୟ ପାନ କର ନାହିଁ, କୌଣସି ଅଶୁଚି ଦ୍ରବ୍ୟ ଭୋଜନ କର ନାହିଁ, କାରଣ ସେ ବାଳକ ଗର୍ଭାବଧି ମରଣ ଦିନ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନାସରୀୟ ହେବ। ତୈରେ ମାନହ ସଦାପ୍ରଭୁଙ୍କୁ ବିନତି କରି କହିଲା, ହେ ପ୍ରଭୁ, ବିନୟ କରୁଅଛି, ପରମେଶ୍ୱରଙ୍କ ଯେଉଁ ଲୋକଙ୍କୁ ଆପଣ ପଠାଇଥିଲେ ସେ ଆମ୍ଭମାନଙ୍କ ନିକଟକୁ ପୁନର୍ବାର ଆସନ୍ତୁ, ଓ ଯେଉଁ ବାଳକ ଜନ୍ମିବ ତାହା ପ୍ରତି ଆମ୍ଭମାନଙ୍କର କି କର୍ତ୍ତବ୍ୟ ଏହା ଆମ୍ଭମାନଙ୍କୁ ଶିଖାନ୍ତୁ। ତ ପରମେଶ୍ୱର ମାନହର ରବ ଶୁଣିଲେ। ପୁଣି ସେ ସ୍ତ୍ରୀ କ୍ଷେତ୍ରରେ ବସିଥିବା ବେଳେ ପରମେଶ୍ୱରଙ୍କ ଦୂତ ପୁନର୍ବାର ତାହା ନିକଟକୁ ଆସିଲେ, ମାତ୍ର ତାହାର ସ୍ୱାମୀ ମାନହ ତାହା ସଙ୍ଗରେ ନଥିଲା। ଏଣୁ ସେ ସ୍ତ୍ରୀ ଶୀଘ୍ର ଧାଇଁଯାଇ ଆପଣା ସ୍ୱାମୀକି ସମ୍ବାଦ ଦେଇ କହିଲା, ଦେଖ ସେଦିନ ଯେଉଁ ଲୋକ ମୋ ନିକଟକୁ ଆସିଥିଲେ ସେ ମୋତେ ଦର୍ଶନ ଦେଇଅଛନ୍ତି। ତୈରେ ମାନହ ଉଠି ଆପଣା ଭାର୍ଯ୍ୟାର ପଛେ ପଛେ ଗଲା ଓ ସେହି ଲୋକଙ୍କ ନିକଟକୁ ଆସି ତାହାଙ୍କୁ କହିଲା, ଏହି ସ୍ତ୍ରୀ ସାଙ୍ଗରେ ଯେ କଥା କହିଥିଲେ ସେ କି ଆପଣ? ସେ କହିଲେ, ଆମ୍ଭେ। ତେଣୁ ମାନହ କହିଲା, ଆପଣଙ୍କ ବାକ୍ୟ ସଫଳ ହେଉ, ବାଳକ ପ୍ରତି କି ବିଧି ଓ ତାହାର କି କାର୍ଯ୍ୟ ହେବ। ତେବେ ସଦାପ୍ରଭୁଙ୍କ ଦୂତ ମାନହକୁ କହିଲେ, ଆମ୍ଭେ ସେ ସ୍ତ୍ରୀକୁ ଯାହା ଯାହା କହିଅଛୁ ତାହା ସବୁ ସେ ମାନୁ, ସେ ଦ୍ରାକ୍ଷଲତା ଜାତ କୌଣସି ଦ୍ରବ୍ୟ ଭୋଜନ କରିବ ନାହିଁ, ଅବା ସେ ଦ୍ରାକ୍ଷାରସ କି ମଦ୍ୟପାନ ନ କରୁ, କିମ୍ବା କୌଣସି ଅଶୁଚି ଦ୍ରବ୍ୟ ଭୋଜନ ନ କରୁ, ଆମ୍ଭେ ତାହାକୁ ଯାହା ଯାହା ଆଜ୍ଞା କରିଅଛୁ ତାହା ସବୁ ସେ ମାନୁ। ଆହୁରି ମାନହ ସଦାପ୍ରଭୁଙ୍କ ଦୂତଙ୍କୁ କହିଲା, ବିନୟ କରୁଅଛି, ଆପଣଙ୍କ ପାଇଁ ଛେଳି ଛୁଆଟିଏ ପ୍ରସ୍ତୁତ କରିବା ଯାଏ ଆମେମାନେ ଆପଣଙ୍କୁ ଅଟକାଇ ରଖୁ। ତେବେ ସଦାପ୍ରଭୁଙ୍କ ଦୂତ ମାନହକୁ କହିଲେ, ତୁମ୍ଭେ ଆମ୍ଭକୁ ଅଟକାଇ ରଖିଲେ ହେଁ ଆମ୍ଭେ ତୁମର ଆହାର ଭୋଜନ କରିବୁ ନାହିଁ, ପୁଣି ଯେବେ ତୁମ୍ଭେ ହୋମବଳି ପ୍ରସ୍ତୁତ କର ତେବେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ଉତ୍ସର୍ଗ କର। ସେ ଯେ ସଦାପ୍ରଭୁଙ୍କ ଦୂତ ଏହା ମାନହ ଜାଣିନଥିଲା। ଏ ଉତ୍ତାରେ ମାନହ ସଦାପ୍ରଭୁଙ୍କ ଦୂତକୁ କହିଲା, ଆପଣଙ୍କ ନାମ କ'ଣ? ଆପଣଙ୍କ ବାକ୍ୟ ସଫଳ ହେଲେ ଆମ୍ଭେମାନେ ଆପଣଙ୍କର ଗୌରବ କରିବୁ। ତୈରେ ସଦାପ୍ରଭୁଙ୍କ ଦୂତ ତାହାଙ୍କୁ କହିଲେ, ତୁମ୍ଭେ ଆମ୍ଭ ନାମ କାହିଁକି ପଚାରୁଅଛ? ତାହା ତ ଆଶ୍ଚର୍ଯ୍ୟ। ତୈରେ ମାନହ ସେହି ଛେଳିଛୁଆ ଓ ତୈରେ ଭକ୍ଷ୍ୟ ନୈବେଦ୍ୟ ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶୈଳ ଉପରେ ଉତ୍ସର୍ଗ କଲା। ତେଣୁ ଦୂତ ଆଶ୍ଚର୍ଯ୍ୟ ପ୍ରକାର କର୍ମ କଲେ, ଆଉ ମାନହ ଓ ତାହାର ଭାର୍ଯ୍ୟା ଅନାଉଥିଲେ। ଯେତେବେଳେ ଅଗ୍ନିଶିଖା ଯଜ୍ଞବେଦୀରୁ ଆକାଶକୁ ଉଠିଲା, ସେତେବେଳେ ସଦାପ୍ରଭୁଙ୍କ ଦୂତ ସେହି ଯଜ୍ଞବେଦୀର ଅଗ୍ନିଶିଖାରେ ଉର୍ଦ୍ଧ୍ୱଗମନ କଲେ। ସେ ସମୟରେ ମାନହ ଓ ତାହାର ଭାର୍ଯ୍ୟା ଅନାଉଥିଲେ, ଆଉ ସେମାନେ ଭୂମିରେ ମୁହଁବାଡ଼ି ପଡ଼ିଲେ। ଏ ଉତ୍ତାରେ ସଦାପ୍ରଭୁଙ୍କ ଦୂତ ମାନହକୁ ଓ ତାହାର ଭାର୍ଯ୍ୟାକୁ ଆଉ ଦର୍ଶନ ଦେଲେ ନାହିଁ। ତେଣୁ ସେ ସଦାପ୍ରଭୁଙ୍କ ଦୂତ ବୋଲି ମାନହ ଜାଣିଲା। ଏଣୁ ମାନହ ଆପଣ ଭାର୍ଯ୍ୟାକୁ କହିଲା, ଆମ୍ଭେମାନେ ପରମେଶ୍ୱରଙ୍କୁ ଦେଖିଅଛୁ, ଏଣୁ ଅବଶ୍ୟ ମରିବା। ମାତ୍ର ତାହାର ଭାର୍ଯ୍ୟା ତାହାକୁ କହିଲା, ଯେବେ ଆମ୍ଭମାନଙ୍କୁ ବଧ କରିବାକୁ ସଦାପ୍ରଭୁଙ୍କର ସନ୍ତୋଷ ଥାଆନ୍ତା, ତେବେ ସେ ଆମ୍ଭମାନଙ୍କ ହସ୍ତରୁ ହୋମବଳି ଓ ଭକ୍ଷ୍ୟ ନୈବେଦ୍ୟ ଗ୍ରହଣ କରିନଥାନ୍ତେ, ଅବା ଏସବୁ ବିଷୟ ଆମ୍ଭମାନଙ୍କୁ ଦେଖାଇ ନଥାନ୍ତେ, କିମ୍ବା ଏ ସମୟରେ ଏପରି କଥା ଶୁଣାଇ ନଥାନ୍ତେ। ଏ ଉତ୍ତାରେ ସେହି ସ୍ତ୍ରୀ ପୁତ୍ର ପ୍ରସବ କରି ତାହାର ନାମ ସାମସନ୍ ଦେଲା। ତେଣୁ ସେହି ବାଳକ ବଢ଼ିଲା ଓ ସଦାପ୍ରଭୁ ତାହାକୁ ଆଶୀର୍ବାଦ କଲେ। ପୁଣି ସଦାପ୍ରଭୁଙ୍କ ଆତ୍ମା ସରିୟ ଓ ଇଷ୍ଟ୍ରାୟୋଲ ମଧ୍ୟବର୍ତ୍ତୀ ମହନୀ ଦାନରେ ତାହାକୁ ଚଳାଇବାକୁ ଲାଗିଲେ। ବିଚାରକର୍ତ୍ତା 14 ପର୍ବ। ଅନନ୍ତର ସାମସନ ତିନ୍ମାକୁ ଯାଇ ସେ ସ୍ଥାନରେ ପଲେଷ୍ଟିୟମାନଙ୍କ କନ୍ୟାଗଣ ମଧ୍ୟରେ ଗୋଟିଏ ସ୍ତ୍ରୀ ଲୋକକୁ ଦେଖିଲା। ତହୁଁ ସେ ଆସି ଆପଣା ପିତା ଓ ମାତାକୁ କହିଲା, ମୁଁ ତିମ୍ନାରେ ପଲେଷ୍ଟିୟମାନଙ୍କ କନ୍ୟାଗଣ ମଧ୍ୟରେ ଗୋଟିଏ ସ୍ତ୍ରୀ ଲୋକ ଦେଖିଅଛି, ଏଣୁ ତୁମ୍ଭେମାନେ ଏବେ ତାହାକୁ ଆଣି ମୋତେ ବିବାହ ଦିଅ। ତେବେ ତାହାର ପିତା ଓ ମାତା ତାହାକୁ କହିଲେ, ତୁମ୍ଭ ଭାତୃଗଣର ଅବା ଆମ୍ଭ ସମୁଦାୟ ଲୋକଙ୍କର କନ୍ୟାଗଣ ମଧ୍ୟରେ କିଏ ଜଣେ ସ୍ତ୍ରୀ ନାହିଁ ଯେ ତୁମେ ଅସୁନ୍ନତ? ପଲେଷ୍ଟିୟମାନଙ୍କ ମଧ୍ୟରୁ ଭାର୍ଯ୍ୟା ଗ୍ରହଣ କରିବାକୁ ଯିବ? ତେଣେ ସାମସନ ଆପଣା ପିତାକୁ କହିଲା, ତାହାକୁ ମୋ ପାଇଁ ଆଣ, ସେ ମୋ ଦୃଷ୍ଟିରେ ପସନ୍ଦ। ମାତ୍ର ପଲେଷ୍ଟିୟମାନଙ୍କ ପ୍ରତିକୂଳରେ ଛିଦ୍ର ପାଇବା ଚେଷ୍ଟାରେ ଏହି ଘଟଣା ଯେ ସଦାପ୍ରଭୁଙ୍କ ଆଡୁ ହେଲା, ଏହା ତାହାର ପିତାମାତା ଜାଣିଲେ ନାହିଁ। ସେ ସମୟରେ ପଲେଷ୍ଟିୟମାନେ ଇସ୍ରାଏଲ ଉପରେ କର୍ତ୍ତୃତ୍ୱ କରୁଥିଲେ। ଏ ଉତ୍ତାରେ ସାମସନ ଓ ତାହାର ପିତାମାତା ତିମ୍ନାକୁ ଯାଇ ତିମ୍ନାସ୍ଥିତ ଦ୍ରାକ୍ଷା କ୍ଷେତ୍ରରେ ଉପସ୍ଥିତ ହେଲେ। ତହିଁରେ ଦେଖ, ଏକ ଯୁବା ସିଂହ ତାହାକୁ ହାବୁଡ଼ି ଗର୍ଜନ କଲା। ତ ସଦାପ୍ରଭୁଙ୍କ ଆତ୍ମା ତାହାକୁ ଆକ୍ରାନ୍ତ କରନ୍ତେ ସେ ଛେଳି ଛୁଆକୁ ବିଦୀର୍ଣ୍ଣ କଲାପରି ତାହାକୁ ବିଦୀର୍ଣ୍ଣ କରି ପକାଇଲା। ମାତ୍ର ତାହା ହାତରେ କିଛି ନଥିଲା, ତଥାପି ସେ ଆପଣା ଏହି କର୍ମର କଥା ଆପଣା ପିତାମାତାଙ୍କୁ କହିଲା ନାହିଁ। ଏ ଉତ୍ତାରେ ସେ ଯାଇ ସେ ସ୍ତ୍ରୀ ସଙ୍ଗରେ କଥାବାର୍ତ୍ତା କଲା ଓ ସେ ତାହା ଦୃଷ୍ଟିରେ ପସନ୍ଦ ହେଲା। ପୁଣି କିଛିଦିନ ଉତ୍ତାରେ ସେହି ସ୍ତ୍ରୀକୁ ଗ୍ରହଣ କରିବା ପାଇଁ ପୁନର୍ବାର ଗଲା। ସେତେବେଳେ ସେ ସେହି ସିଂହର ଶବ ଦେଖିବାକୁ ବାଟ ବୁଲି ଯାଆନ୍ତେ, ଦେଖ, ସେହି ସିଂହ ଦେହରେ ମହୁମାଛିର ଝାଙ୍କ ଓ ମହୁ ଅଛି। ତେଣୁ ସେ ହାତରେ କିଛି ନେଇ ତାହା ଖାଇ ଖାଇ ଆପଣା ପିତାମାତାଙ୍କ ନିକଟକୁ ଗଲା ଓ ସେମାନଙ୍କୁ ଦିଅନ୍ତେ, ସେମାନେ ଖାଇଲେ। ମାତ୍ର ସେ ଯେ ସିଂହ ଦେହରୁ ସେହି ମହୁ ନେଇଥିଲା ଏହା ସେମାନଙ୍କୁ ଜଣାଇଲା ନାହିଁ। ଏ ଉତ୍ତାରେ ତାହାର ପିତା ସେହି ସ୍ତ୍ରୀ ନିକଟକୁ ଗଲା। ପୁଣି ସାମସନ ସେଠାରେ ଗୋଟିଏ ଭୋଜି କଲା, କାରଣ ଯୁବାମାନଙ୍କର ସେପରି କରିବାର ରୀତି ଥିଲା। ପୁଣି ସେମାନେ ତାହାକୁ ଦେଖନ୍ତେ ତାହା ସଙ୍ଗେ ରହିବା ପାଇଁ 30 ଜଣ ମିତ୍ର ଆଣିଲେ। ତେଣେ ସାମସନ ସେମାନଙ୍କୁ କହିଲା, ମୁଁ ତୁମ୍ଭମାନଙ୍କୁ ଗୋଟିଏ ପ୍ରହେଳିକା କହେ। ତୁମେମାନେ ଯେବେ ଏହି ଭୋଜିର 7 ଦିନ ମଧ୍ୟରେ ତହିଁର ଅର୍ଥ ବାହାର କରି ମୋତେ ଜଣାଇବ, ତେବେ ମୁଁ ତୁମ୍ଭମାନଙ୍କୁ 30 ମସିନା ବସ୍ତ୍ର ଓ 30 ସାଜ ପୋଷାକ ଦେବି। ମାତ୍ର ଯେବେ ତୁମ୍ଭେମାନେ ମୋତେ ତହିଁର ଅର୍ଥ ଜଣାଇ ନ ପାରିବ, ତେବେ ତୁମ୍ଭେମାନେ ମୋତେ 30 ମସିନା ବସ୍ତ୍ର ଓ 30 ସାଜ ପୋଷାକ ଦେବ। ଆଉ ସେମାନେ ତାହାକୁ କହିଲେ, ତୁମ୍ଭର ପ୍ରହେଳିକା କୁହ, ତାହା ଆମ୍ଭେମାନେ ଶୁଣିବୁ। ତହିଁରେ ସେ ସେମାନଙ୍କୁ କହିଲା, ଖାଦକଠାରୁ ଖାଦ୍ୟ ଓ ବଳବାନଠାରୁ ମିଷ୍ଟତା ନିଗ୍ରତ ହେଲା। ମାତ୍ର ସେମାନେ 3 ଦିନ ଯାଏ ପ୍ରହେଳିକାର ଅର୍ଥ ଜଣାଇ ପାରିଲେ ନାହିଁ। ତେଣୁ 4ର୍ଥ ଦିନରେ ସେମାନେ ସାମସନର ଭାର୍ଯ୍ୟାକୁ କହିଲେ, ପହେଳିକାର ଅର୍ଥ କହିବା ପାଇଁ ତୁମ୍ଭେ ଆପଣା ସ୍ୱାମୀକି ମଣାଅ, ନହେଲେ ଆମ୍ଭେମାନେ ତୁମ୍ଭକୁ ଓ ତୁମ୍ଭର ପିତୃଗୃହକୁ ଅଗ୍ନିରେ ଦଗ୍ଧ କରିବୁ। ଆଉ ତୁମ୍ଭେମାନେ ଆମ୍ଭମାନଙ୍କୁ ନିର୍ଦ୍ଧନ କରିବାକୁ ଡାକିଛ ପରା ନୁହେଁ? ତେଣେ ସାମସନର ଭାର୍ଯ୍ୟା ତାହାକୁ ଧରି କାନ୍ଦି କାନ୍ଦି କହିଲା, ତୁମେ କେବଳ ମୋତେ ଘୃଣା କରୁଅଛ, କିଛି ପ୍ରେମ କରୁନାହ। ତୁମେ ମୋ ଲୋକଙ୍କ ସନ୍ତାନମାନଙ୍କୁ ଗୋଟିଏ ପ୍ରହେଳିକା କହିଅଛ, ମାତ୍ର ତାହା ମୋତେ ବୁଝାଇ ଦେଇନାହ। ତହିଁରେ ସେ ତାହାକୁ କହିଲା, ଦେଖ, ମୁଁ ଆପଣା ପିତା କି ମାତାକୁ ବୁଝାଇ ଦେଇନାହିଁ, ଆଉ କି ତୁମ୍ଭକୁ ବୁଝାଇଦେବି? ପୁଣି ସେ ଭୋଜିର 7ମ ଦିନ ପର୍ଯ୍ୟନ୍ତ ତାହାକୁ ଧରି କାନ୍ଦିଲା। ତହିଁରେ ସେ ତାହାକୁ ନିତ୍ୟାନ୍ତ ଅନୁରୋଧ କରିବାରୁ ସେ 7ମ ଦିନରେ ତାହାକୁ ବୁଝାଇଦେଲା। ତେଣୁ ସେ ଆପଣା ଲୋକମାନଙ୍କ ସନ୍ତାନମାନଙ୍କୁ ସେ ପ୍ରହେଳିକା ବୁଝାଇଦେଲା। ଏ ଉତ୍ତାରେ 7ମ ଦିନ ସୂର୍ଯ୍ୟାସ୍ତ ପୂର୍ବରେ ନଗରସ୍ଥ ଲୋକମାନେ ତାହାକୁ କହିଲେ, ମଧୁଠାରୁ ଆଉ ମିଷ୍ଟ କ'ଣ ଓ ସିଂହଠାରୁ ବଳବାନ କିଏ? ତହିଁରେ ସେ ସେମାନଙ୍କୁ କହିଲା, ତୁମେମାନେ ମୋ ଛଡ଼ାରେ ଚାଷ କରିନଥିଲେ ମୋର ପ୍ରହେଳିକାର ଭେଦ ପାଇନଥାନ୍ତ। ଅନନ୍ତର ସଦାପ୍ରଭୁଙ୍କ ଆତ୍ମା ତାହାକୁ ଆକ୍ରାନ୍ତ କରନ୍ତେ ସେ ଅସ୍କିଲୋନ୍କୁ ଯାଇ ସେଠାରେ 30 ଜଣଙ୍କୁ ବଧ କଲା ଓ ସେମାନଙ୍କଠାରୁ ଲୁଟ୍ ଦ୍ରବ୍ୟ ନେଇ ପ୍ରହେଳିକାର ଅର୍ଥକାରୀମାନଙ୍କୁ 1-1 ସାଜ ପୋଷାକ ଦେଲା। କିନ୍ତୁ ତାହାର କ୍ରୋଧ ପ୍ରଜ୍ୱଳିତ ହେଲା, ପୁଣି ସେ ଆପଣା ପିତୃଗୃହକୁ ଚାଲିଗଲା। ମାତ୍ର ସାମସନ ଯାହାକୁ ଆପଣାର ବନ୍ଧୁ ପରି କରିଥିଲା ତାହାକୁ ତାହାର ଭାର୍ଯ୍ୟା ଦିଆଗଲା। ବିଚାରକର୍ତ୍ତା 15 ପର୍ବ। ମାତ୍ର କିଛିଦିନ ଉତ୍ତାରେ ଗହମକଟା ସମୟରେ ସାମସନ ଗୋଟିଏ ଛେଳି ଛୁଆ ନେଇ ଆପଣା ଭାର୍ଯ୍ୟାକୁ ଦେଖିବା ପାଇଁ ଗଲା। ଆଉ ସେ କହିଲା, ମୁଁ ଅନ୍ତପୁରରେ ଭାର୍ଯ୍ୟା ନିକଟକୁ ଯିବି। ମାତ୍ର ତାହାର ପିତା ତାହା ଭିତରକୁ ଯିବାକୁ ଦେଲା ନାହିଁ। ପୁଣି ତାହାର ପିତା କହିଲା, ମୁଁ ନିଶ୍ଚୟ ବୋଧ କଲି ଯେ ତୁମ୍ଭେ ତାହାକୁ ନିତ୍ୟାନ୍ତ ଘୃଣା କଲ, ଏଣୁ ମୁଁ ତାହାକୁ ତୁମ୍ଭ ମିତ୍ରକୁ ଦେଲି। ତାହାର ସାନ ଭଉଣୀ କି ତାହାଠାରୁ ସୁନ୍ଦରୀ ନୁହେଁ? ବିନୟ କରୁଅଛି, ତା ବଦଳେ ତାହାକୁ ଗ୍ରହଣ କର। ତେବେ ସାମସନ୍ ସେମାନଙ୍କୁ କହିଲା, ଏଥର ମୁଁ ପଲେଷ୍ଟିୟମାନଙ୍କ ପ୍ରତି ଅନିଷ୍ଟ ବ୍ୟବହାର କଲେ ହେଁ ସେମାନଙ୍କ ବିଷୟରେ ନିର୍ଦ୍ଦୋଷ ହେବି। ତେଣୁ ସାମସନ୍ ଯାଇ 300 ବିଲୁଆ ଧରି ଓ ଦିହୁଡ଼ି ନେଇ ଲାଙ୍ଗୁଡ଼କୁ ଲାଙ୍ଗୁଡ଼ ବାନ୍ଧିଲା, ଆଉ ଦୁଇ ଦୁଇ ଲାଙ୍ଗୁଡ଼ ମଧ୍ୟରେ ଏକ ଏକ ଦିହୁଡ଼ି ଦେଲା। ତେଣୁ ସେ ଦିହୁଡ଼ି ଜଳାଇ ପଲେଷ୍ଟିୟମାନଙ୍କର ବଢ଼ନ୍ତା କ୍ଷେତ୍ର ମଧ୍ୟକୁ ସେମାନଙ୍କୁ ଛାଡ଼ିଦେଲା। ପୁଣି କଳେଇ ବିଡ଼ା ଓ ବଢ଼ନ୍ତା ଶସ୍ୟ ଉଭୟ ମଧ୍ୟ ଜିତ କ୍ଷେତ୍ର ସବୁ ପୋଡ଼ି ପକାଇଲା। ସେତେବେଳେ ପଲେଷ୍ଟିୟମାନେ ପଚାରିଲେ, ଏହା କିଏ କରିଅଛି? କହିଲେ ଲୋକମାନେ କହିଲେ, ତିମ୍ୟର ଜୁଆଇଁ ସାମସନ୍, ଯେହେତୁ ସେ ତାହା ଭାର୍ଯ୍ୟାକୁ ନେଇ ତାହାର ମିତ୍ରକୁ ଦେଲା। ଏଥିରେ ପଲେଷ୍ଟିୟମାନେ ଆସି ସେହି ସ୍ତ୍ରୀକୁ ଓ ତାହାର ପିତାକୁ ଅଗ୍ନିରେ ଦଗ୍ଧ କଲେ। ତେଣୁ ସାମସନ୍ ସେମାନଙ୍କୁ କହିଲା, ଯେବେ ତୁମେମାନେ ଏପରି କଲ ତେବେ ଅବଶ୍ୟ ମୁଁ ତହିଁର ପ୍ରତିଶୋଧ ନେବି ଓ ତହିଁ ଉତ୍ତାରେ କ୍ଷାନ୍ତ ହେବି। ଏଣୁ ସେ ମହାସଂହାରରେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ପରାସ୍ତ କଲା। ତେଣୁ ସେ ଯାଇ ଏଟମ୍ ଶୈଳର ସୁଡ଼ଙ୍ଗରେ ବାସ କଲା। ତେଣୁ ପଲେଷ୍ଟିୟମାନେ ଉପରକୁ ଯାଇ ଜିଉଦା ଦେଶରେ ଛାଉଣି ସ୍ଥାପନ କରି ଲିହିରେ ବ୍ୟାପି ରହିଲେ। କହିଲେ ଜିହୁଦାର ଲୋକମାନେ ପଚାରିଲେ, ତୁମେମାନେ କାହିଁକି ଆମ୍ଭ ବିରୁଦ୍ଧରେ ଆସିଅଛ? ସେମାନେ କହିଲେ, ସାମସନ୍ଙ୍କୁ ବାନ୍ଧି ସେ ଯେପରି ଆମ୍ଭମାନଙ୍କ ପ୍ରତି କରିଅଛି ସେପରି ଆମ୍ଭେମାନେ ତାହା ପ୍ରତି କରିବାକୁ ଆସିଅଛୁ। ଏଥିରେ ଜିହୁଦାର 3000 ଲୋକ ଏଟମ୍ ଶୈଳର ସୁଡ଼ଙ୍ଗକୁ ଯାଇ ସାମସନ୍ଙ୍କୁ କହିଲେ, ପଲେଷ୍ଟିୟମାନେ ଯେ ଆମ୍ଭମାନଙ୍କର କର୍ତ୍ତା ଅଟନ୍ତି ଏହା କି ତୁମେ ଜାଣ ନାହିଁ? ତେବେ ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଏ କି କର୍ମ କଲ? ପୁଣି ସେମାନଙ୍କୁ କହିଲା, ସେମାନେ ମୋ ପ୍ରତି ଯେପରି କଲେ ମୁଁ ସେପରି ସେମାନଙ୍କୁ କଲି। ତହିଁରେ ସେମାନେ ତାହାକୁ କହିଲେ, ପଲେଷ୍ଟିୟମାନଙ୍କ ହସ୍ତରେ ତୁମକୁ ସମର୍ପଣ କରିବା ପାଇଁ ଆମ୍ଭେମାନେ ତୁମକୁ ବାନ୍ଧିବାକୁ ଆସିଅଛୁ। ତେଣୁ ସାମସନ୍ ସେମାନଙ୍କୁ କହିଲା, ତୁମେମାନେ ନିଜେ ମୋତେ ଆକ୍ରମଣ ନ କରିବ ବୋଲି ଶପଥ କର। ପୁଣି ସେମାନେ ତାହାକୁ କହିଲେ, ନା, କିନ୍ତୁ ଆମ୍ଭେମାନେ ତୁମକୁ ଦୃଢ଼ ରୂପେ ବାନ୍ଧି ସେମାନଙ୍କ ହସ୍ତରେ ସମର୍ପଣ କରିବୁ, ମାତ୍ର ଆମ୍ଭେମାନେ କେବେ ତୁମକୁ ବଦ୍ଧ କରିବୁ ନାହିଁ। ତେଣୁ ସେମାନେ ତାହାକୁ ଦୁଇ ନୂଆ ଦୌଡ଼ିରେ ବାନ୍ଧି ଶୈଳ ଉପରୁ ତାହାକୁ ଆଣିଲେ। ସେ ଲିହିରେ ଉପସ୍ଥିତ ହୁଅନ୍ତେ ପଲେଷ୍ଟିୟମାନେ ତାହାକୁ ଭେଟି ଜୟଧ୍ୱନି କଲେ। ଯେଉଁ ସଦାପ୍ରଭୁଙ୍କ ଆତ୍ମା ତାହାକୁ ଆକ୍ରାନ୍ତ କରନ୍ତେ, ତହିଁରେ ତାହାର ବାହୁରେ ଥିବା ଦୌଡ଼ି ଅଗ୍ନିଦଗ୍ଧ ଛଣପଟ ପରି ହେଲା, ଆଉ ତାହା ହାତରୁ ବନ୍ଧନରୁ ଖସିପଡ଼ିଲା। ସେତେବେଳେ ସେ ଗର୍ଦ୍ଧବର ଗୋଟିଏ କଞ୍ଚା ଥୋମଣି ଆଣି ହାତ ବଢ଼ାଇ ତାହା ନେଲା, ତଦ୍ୱାରା 1000 ଲୋକଙ୍କୁ ବଧ କଲା। ତେଣୁ ସାମସନ୍ କହିଲା, ଗଧ ଥୋମଣିରେ ହେଲେ ଗଦା ଗଦା, ଗଧ ଥୋମଣିରେ କଲି 1000 ଲୋକ ପଦା। ଏହା କହିବାର ଶେଷ କଲା ଉତ୍ତାରେ ସେ ଆପଣା ହସ୍ତରୁ ଗଧ ଥୋମଣି ପକାଇଦେଲା। ପୁଣି ସେହି ସ୍ଥାନର ନାମ ରାମତ୍ ଲିହି ଥୋମଣିଗିରି ହେଲା। ଏ ଉତ୍ତାରେ ସେ ଅତି ତୃଷାର୍ତ୍ତ ହୋଇ ସଦାପ୍ରଭୁଙ୍କୁ ଡାକି କହିଲା, ତୁମ୍ଭେ ଆପଣା ଦାସର ହସ୍ତ ଦ୍ୱାରା ଏହି ମହାଉଦ୍ଧାର ସାଧନ କରିଅଛ, ଏବେ ମୁଁ ସିନା ତୃଷାରେ ମରିବି ଓ ଏହି ଅସୁନ୍ନତମାନଙ୍କ ହସ୍ତରେ ପଡ଼ିବି? ତହିଁରେ ପରମେଶ୍ୱର ଲିହିସ୍ଥିତ ଏକ ଖୋଲ ବିଦୀର୍ଣ୍ଣ କରନ୍ତେ, ତହିଁରୁ ଜଳ ନିର୍ଗତ ହେଲା। ପୁଣି ସେ ତାହା ପାନ କରନ୍ତେ ତାହାର ଆତ୍ମା ଫେରିଆସିଲା ଓ ସେ ସଚେତନ ହେଲା। ଏହେତୁ ସେହି ସ୍ଥାନର ନାମ ଅଏନ୍ ହକ୍କୋରି, ଡାକିଲା ଲୋକର ଝର ଦେଲା, ତାହା ଅଦ୍ୟାପି ଲିହିରେ ଅଛି। ଆଉ ସେ ପଲେଷ୍ଟିୟମାନଙ୍କ ସମୟରେ 20 ବର୍ଷ ଇସ୍ରାଏଲର ବିଚାର କଲା। ବିଚାରକର୍ତ୍ତା 16 ପର୍ବ। ଅନନ୍ତର ସାମସନ୍ ଘୋଷାକୁ ଯାଇ ସେଠାରେ ଏକ ବେଶ୍ୟା ଦେଖି ତାହା କତିକି ଗଲା। କହିଲେ, ସାମସନ୍ ଏହି ସ୍ଥାନକୁ ଆସିଅଛି, ଏହି କଥା ଘୋଷାତୀୟ ଲୋକମାନଙ୍କୁ କୁହାଗଲା। ତେଣୁ ସେମାନେ ତାହାକୁ ଘେରି ସମସ୍ତ ରାତ୍ରି ତାହା ପାଇଁ ନଗର ଦ୍ୱାରରେ ଛକି ବସିଲେ। ପୁଣି ରାତ୍ରିଯାକ ତୁନି ହୋଇ ରହି କହିଲେ, ସକାଳେ ଆଲୁଅ ହେଲେ ଆମ୍ଭେମାନେ ତାହାକୁ ବଦ୍ଧ କରିବୁ। ମାତ୍ର ସାମସନ୍ ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ଶୟନ କରି ଅର୍ଦ୍ଧରାତ୍ରିରେ ଉଠି ନଗର ଦ୍ୱାରର କବାଟ ଓ ଦୁଇ ବାଜୁବନ୍ଧ ଧରି ଅର୍ଗଳ ସମେତ ଓପାଡ଼ି ପକାଇଲା, ଆଉ ତାହା କାନ୍ଧରେ ଥୋଇ ହିବ୍ରଣର ସମ୍ମୁଖସ୍ଥ ପର୍ବତ ଶୃଙ୍ଗକୁ ଘେନିଗଲା। ଏ ଉତ୍ତାରେ ସେ ସୋରେକ୍ ଉପତ୍ୟକାରେ ଏକ ସ୍ତ୍ରୀକି ପ୍ରେମ କଲା, ତା ନାମ ଦଲିଲା। ତହିଁରେ ପଲେଷ୍ଟିୟ ଅଧିପତିମାନେ ସେହି ସ୍ତ୍ରୀ ନିକଟକୁ ଆସି ତାହାକୁ କହିଲେ, କାହିଁରେ ତାହାର ଏହି ମହାବଳ ଥାଏ ଓ କି ଉପାୟରେ ଆମ୍ଭେମାନେ ତାହାକୁ ପରାସ୍ତ କରି ତାହାକୁ କ୍ଲେଶ ଦେବା ପାଇଁ ବାନ୍ଧିପାରିବୁ? ଏହା ଜାଣିବା ପାଇଁ ତୁମେ ତାହାକୁ ମଣାଅ। ତାହା କଲେ ଆମ୍ଭେମାନେ ପ୍ରତ୍ୟେକ ଜଣ ତୁମ୍ଭକୁ 1100 ଲେଖାଏ ରୌପ୍ୟ ମୁଦ୍ରା ଦେବୁ। ତେଣୁ ଦଲିଲା ସାମସନ୍ଙ୍କୁ କହିଲା, ବିନୟ କରୁଅଛି, କାହିଁରେ ତୁମ୍ଭର ମହାବଳ ଥାଏ ଓ ତୁମ୍ଭର କ୍ଲେଶାର୍ଥେ ତୁମେ କାହିଁରେ ବନ୍ଧା ଯାଇପାର, ଏହା ମୋତେ କୁହ। ତେବେ ସାମସନ୍ ତାହାକୁ କହିଲା, ଯାହା କେବେ ଶୁଷ୍କ ହୋଇନାହିଁ ଏପରି 7ଟା କଞ୍ଚା ତନ୍ତରେ ଯେବେ ମୋତେ ବାନ୍ଧିବେ ତେବେ ମୁଁ ଦୁର୍ବଳ ହୋଇ ଅନ୍ୟ ଲୋକପରି ହୋଇଯିବି। ତେଣୁ ପଲେଷ୍ଟିୟ ଅଧିପତିମାନେ ଅଶୁଷ୍କ 7ଟା କଞ୍ଚା ତନ୍ତ ଆଣି ସେହି ସ୍ତ୍ରୀକି ଦେଲେ, ତେଣୁ ସେ ତାହାକୁ ତହିଁରେ ବାନ୍ଧିଲା। ସେ ସମୟରେ ତାହାର ଅନ୍ତଃପୁରରେ ଲୋକମାନେ ଛକି ବସିଲେ। ଏଥିରେ ସେ ତାହାକୁ କହିଲା, ସାମସନ୍, ପଲେଷ୍ଟିୟମାନେ ତୁମକୁ ଧରିଲେ, ତହିଁରେ ଅଗ୍ନିବାସନା ବାଜିଲେ ଯେପରି ଛଣପଟ ସୁତୁଲି ଛିଣ୍ଡିଯାଏ ସେପରି ସେସବୁ ତନ୍ତ ଛିଣ୍ଡାଇ ପକାଇଲା। ଏରୂପେ ତାହାର ବଳର ତତ୍ତ୍ୱ ଜଣାଗଲା ନାହିଁ। ଏଉତାରେ ଦଲିଲା ସାମସନ୍ଙ୍କୁ କହିଲା, ତୁମେ ମୋତେ ଉପହାସ କଲ ଓ ତୁମେ ମୋତେ ମିଥ୍ୟା କହିଲ, ଏବେ ତୁମେ କାହିଁରେ ବନ୍ଧାଯାଇପାର ତାହା ମୋତେ କୁହ। ତହିଁରେ ସେ ତାହାକୁ କହିଲା, ଯେଉଁ ରଜୁରେ କୌଣସି କର୍ମ କରାଯାଇ ନାହିଁ ଏପରି ନୂତନ ରଜୁରେ ମୋତେ ବାନ୍ଧିଲେ ମୁଁ ଦୁର୍ବଳ ହୋଇ ଅନ୍ୟ ଲୋକର ସମାନ ହୋଇଯିବି। ତେଣୁ ଦଲିଲା ନୂତନ ରଜୁ ନେଇ ତାହାକୁ ବାନ୍ଧି କହିଲା, ସାମସନ୍, ପଲେଷ୍ଟିୟମାନେ ତୁମ୍ଭକୁ ଧରିଲେ। ସେ ସମୟରେ ଛକିଥିବା ଲୋକମାନେ ଅନ୍ତପୁରରେ ଥିଲେ। ଏଥିରେ ସେ ଖଣ୍ଡେ ସୂତା ପରି ଆପଣା ବାହୁ ଉପରୁ ତାହା ଛିଣ୍ଡାଇ ପକାଇଲା। ତେବେ ଦଲିଲା ସାମସନ୍ଙ୍କୁ କହିଲା, ତୁମେ ଏପର୍ଯ୍ୟନ୍ତ ମୋତେ ଉପହାସ କରିଅଛ ଓ ମିଥ୍ୟା କହିଅଛ, ତୁମେ କାହିଁରେ ବନ୍ଧା ଯାଇପାର ମୋତେ କୁହ। ତେବେ ସେ ତାହାକୁ କହିଲା, ଯେବେ ତୁମେ ବୁଣା ଯାଉଥିବା ବସ୍ତ୍ରରେ ମୋର ମସ୍ତକ କେଶର 7 ବେଣୀ ବୁଣିବ ତେବେ ହୋଇପାରେ। ତେଣୁ ସେ ତନ୍ତ ଖୁଣ୍ଟିରେ ତାହାକୁ ବାନ୍ଧି ତାହାକୁ କହିଲା, ସାମସନ୍, ପଲେଷ୍ଟିୟମାନେ ତୁମ୍ଭକୁ ଧରିଲେ। ତହିଁରେ ସେ ନିଦ୍ରାରୁ ଉଠି ତନ୍ତଖୁଣ୍ଟି ଉପାଡ଼ି ବସ୍ତ୍ର ନେଇ ଚାଲିଗଲା। ଏଣୁ ସେ ତାହାକୁ କହିଲା, ମୋ ପ୍ରତି ତ ତୁମର ମନ ନାହିଁ, ତୁମେ ମୋତେ ପ୍ରେମ କରୁଛ ବୋଲି କିପରି କହୁଅଛ? ଏ 3ଥର ଯାକ ତୁମେ ମୋତେ ଉପହାସ କରିଅଛ ଓ ତୁମ୍ଭର ମହାବଳ କାହିଁରେ ଥାଏ ତାହା ମୋତେ କହିଲ ନାହିଁ। ଏହି ରୂପେ ସେ ନୀତି ନୀତି କଥାରେ ତାହାକୁ ଅନୁରୋଧ କରି ଏପରି ବ୍ୟସ୍ତ କଲା ଯେ ତାହାର ଆତ୍ମା ମରଣ ପାଇଁ ଅସ୍ଥିର ହେଲା। ତେବେ ସେ ତାହାକୁ ଆପଣା ମନର ସମସ୍ତ କଥା ଜଣାଇ କହିଲା, ମୋର ମସ୍ତକରେ କେବେ ଖୁର ଲାଗିନାହିଁ, କାରଣ ମୁଁ ଆପଣା ମାତାର ଗର୍ଭରୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନାସରୀୟ ଲୋକ ହୋଇଅଛି। ଯେବେ ମୁଁ କ୍ଷୟ ହେବି ତେବେ ମୋର ବଳ ମୋଠୁ ଯିବ ଓ ମୁଁ ଦୁର୍ବଳ ହୋଇ ଅନ୍ୟ ସକଳ ଲୋକର ସମାନ ହୋଇଯିବି। ସେତେବେଳେ ସେ ଯେ ତାହାକୁ ଆପଣା ମନର ସମସ୍ତ କଥା କହିଅଛି, ଏହା ଦଲିଲା ଦେଖି ପଲେଷ୍ଟିୟ ଅଧିପତିମାନଙ୍କ ନିକଟକୁ ଲୋକ ପଠାଇଲା ଓ ତୁମେମାନେ ଏଇଥରକ ଆସ, କାରଣ ସେ ମୋତେ ଆପଣା ମନର ସମସ୍ତ କଥା କହିଅଛି। ଏହା କହି ସେ ସେମାନଙ୍କୁ ଡାକିଲା। ତେବେ ପଲେଷ୍ଟିୟ ଅଧିପତିମାନେ ହସ୍ତରେ ରୂପା ନେଇ ତା ନିକଟକୁ ଆସିଲେ। ତେଣୁ ସେ ତାହାକୁ ଆପଣା ଆଣ୍ଠୁରେ ଶୁଆଇଲା, ଆଉ ମନୁଷ୍ୟ ଡକାଇ ତାର ମସ୍ତକର 7 ବେଣୀ କ୍ଷୋର କଲା। ଏହି ରୂପେ ସେ ତାହାକୁ କ୍ଲେଶ ଦେବାକୁ ଲାଗିଲା ଓ ତାହାର ବଳ ତାହାଠାରୁ ଗଲା। ତହିଁରେ ସେ କହିଲା, ସାମସନ୍, ପଲେଷ୍ଟିୟମାନେ ତୁମ୍ଭକୁ ଧରିଲେ। ତହିଁରେ ସେ ନିଦ୍ରାରୁ ଜାଗ୍ରତ ହୋଇ କହିଲା, ମୁଁ ଅନ୍ୟାନ୍ୟ ସମୟ ପରି ବାହାରକୁ ଯାଇ ଆପଣଙ୍କୁ ଝାଡ଼ିବି, ମାତ୍ର ସଦାପ୍ରଭୁ ଯେ ତାହାକୁ ତ୍ୟାଗ କରିଥିଲେ ଏହା ସେ ଜାଣିଲା ନାହିଁ। ଏଉତାରେ ପଲେଷ୍ଟିୟମାନେ ତାହାକୁ ଧରି ତାହାର ଆଖି ଉପାଡ଼ି ପକାଇଲେ, ପୁଣି ତାହାକୁ ଘଷାକୁ ଆଣି 2 ପିତ୍ତଳ ବେଡ଼ିରେ ତାହାକୁ ବାନ୍ଧିଲେ, ଆଉ ସେ କାରାଗାରରେ ଚକି ପେଶିଲା। ତଥାପି ତାହାର କ୍ଷୟ ହେଲା, ଉତ୍ତାରେ ତାର ମସ୍ତକର କେଶ ପୁନର୍ବାର ବଢ଼ିବାକୁ ଲାଗିଲା। ଅନନ୍ତର ପଲେଷ୍ଟିୟ ଅଧିପତିମାନେ ଆପଣମାନଙ୍କ ଦେବତା ଦାଗନ୍ ଉଦ୍ଦେଶ୍ୟରେ ମହାଯଜ୍ଞ କରି ଆନନ୍ଦ କରିବାକୁ ଏକତ୍ରିତ ହେଲେ, କାରଣ ସେମାନେ କହିଲେ, ଆମ୍ଭମାନଙ୍କ ଦେବତା ଆମ୍ଭମାନଙ୍କ ଶତ୍ରୁ ସାମସନ୍ଙ୍କୁ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି। ପୁଣି ଲୋକମାନେ ତାହାଙ୍କୁ ଦେଖି ଆପଣମାନଙ୍କ ଦେବତାର ପ୍ରଶଂସା କଲେ, କାରଣ ସେମାନେ କହିଲେ ଯେ ଆମ୍ଭମାନଙ୍କର ଅନେକଙ୍କୁ ବଧ କଲା। ଆମ୍ଭମାନଙ୍କର ଏପରି ଶତ୍ରୁ ଓ ଦେଶନାଶକକୁ ଆମ୍ଭମାନଙ୍କ ଦେବତା ଆମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି। ପୁଣି ସେମାନଙ୍କ ମନ ଆନନ୍ଦିତ ହୁଅନ୍ତେ ସେମାନେ କହିଲେ, ସାମସନ୍ଙ୍କୁ ଡାକ, ସେ ଆମ୍ଭମାନଙ୍କ ସାକ୍ଷାତରେ କୌତୁକ କରିବ। ତେଣୁ ସେମାନେ ସାମସନ୍ଙ୍କୁ କାରାଗାରରୁ ଡାକି ଆଣିଲେ ଓ ସେ ସେମାନଙ୍କ ସାକ୍ଷାତରେ କୌତୁକ କଲା, ଆଉ ସେମାନେ ତାହାକୁ 2 ସ୍ତମ୍ଭ ମଧ୍ୟରେ ଠିଆ କରାଇଲେ। ତେଣୁ ସାମସନ୍ ଆପଣା ହସ୍ତଧାରୀ ବାଳକକୁ କହିଲା, ଯେଉଁ 2 ସ୍ତମ୍ଭ ଉପରେ ଗୃହ ନିର୍ଭର ଅଛି ତାହା ମୋତେ ସ୍ପର୍ଶ କରିବାକୁ ଛାଡ଼ିଦିଅ, ମୁଁ ତହିଁ ଉପରେ ଆଉଯିବି। ସେ ସମୟରେ ଗୃହ ଓ ପୁରୁଷ ଓ ସ୍ତ୍ରୀରେ ପରିପୂର୍ଣ୍ଣ ଥିଲା। ପଲେଷ୍ଟିୟ ସମସ୍ତ ଅଧିପତି ସେଠାରେ ଥିଲେ, ଆଉ ଛାତ ଉପରେ 90,000 ପୁରୁଷ ଆଉ ସ୍ତ୍ରୀ ଥାଇ ସାମସନ୍ର କୌତୂହଳ ଦେଖୁଥିଲେ। ସେତେବେଳେ ସାମସନ ସଦାପ୍ରଭୁଙ୍କୁ ଡାକି କହିଲା, ହେ ପ୍ରଭୁ, ସଦାପ୍ରଭୁ, ନିବେଦନ କରୁଅଛି, ମୋତେ ସ୍ମରଣ କର। ହେ ପରମେଶ୍ୱର, ନିବେଦନ କରୁଅଛି, ମୁଁ ଯେପରି ପଲେଷ୍ଟିୟମାନଙ୍କଠାରୁ ଏକାବେଳକେ ମୋର ଦୁଇ ଚକ୍ଷୁର ପରିଶୋଧ ନେଇପାରିବି, ଏଥିପାଇଁ କେବଳ ଏଇଥରକ ମୋତେ ବଳବାନ କର। ତୋ ମଧ୍ୟସ୍ଥିତ ଯେଉଁ ଦୁଇ ସ୍ତମ୍ଭ ଉପରେ ଗୃହର ଭାର ଥିଲା, ସାମସନ ତହିଁର ଗୋଟିକି ଆପଣା ଦକ୍ଷିଣ ହସ୍ତରେ ଓ ଆରଟିକି ବାମ ହସ୍ତରେ ଧରି ତହିଁ ଉପରେ ଆଉଜି ପଡ଼ିଲା। ପୁଣି ସାମସନ କହିଲା, ପଲେଷ୍ଟିୟମାନଙ୍କ ସହିତ ମୋହର ପ୍ରାଣ ଯାଉ। ଏହା କହି ସେ ବଳରେ ଆପଣାକୁ ନୁଆଇଲା। ତୌମ୍ବତ୍ୟରେ ଥିବା ଅଧିପତିମାନଙ୍କ ଓ ସମସ୍ତ ଲୋକମାନଙ୍କ ଉପରେ ସେହି ଗୃହ ପଡ଼ିଗଲା। ଏହି ରୂପେ ତାହାର ଜୀବନକାଳର ହତ ଲୋକ ଅପେକ୍ଷା ତାହାର ମରଣକାଳର ହତ ଲୋକ ଅଧିକ ହେଲେ। ଏ ଉତ୍ତାରେ ତାହାର ଭାତୃଗଣ ଓ ତାର ପିତୃଗୃହସ୍ଥ ସମସ୍ତେ ଆସି ତାହାକୁ ନେଇ ସରିୟର ଇସ୍ରାଏଲର ମଧ୍ୟସ୍ଥାନରେ ତାହାର ପିତା ମାନହର କବରସ୍ଥାନରେ ତାହାକୁ କବର ଦେଲେ। ସେ 20 ବର୍ଷ ଇସ୍ରାଏଲର ବିଚାର କଲା। ବିଚାରକର୍ତ୍ତା 17 ପର୍ବ। ଇଫ୍ରିୟମ ପର୍ବତମୟ ଦେଶରେ ମିଖା ନାମରେ ଜଣେ ଲୋକ ଥିଲା। ସେ ଆପଣା ମାତାକୁ କହିଲା, ତୁମ୍ବଠାରୁ ଯେଉଁ 1100 ଖଣ୍ଡ ରୂପା ନିଆଯାଇଛି, ଜୈଁ ବିଷୟରେ ତୁମ୍ଭେ ସାପ ଦେଇଅଛ ଓ ମଧ୍ୟ ମୋହର କର୍ଣ୍ଣରେ କହିଅଛ, ଦେଖ ସେହି ରୂପା ମୋହର କତିରେ ଅଛି, ମୁଁ ତାହା ନେଇଅଛି। ତହିଁରେ ତାହାର ମାତା କହିଲା, ଆମ୍ଭ ପୁତ୍ର ସଦାପ୍ରଭୁଙ୍କ ଆଶୀର୍ବାଦ ପ୍ରାପ୍ତ ହେଉ। ଏଥିରେ ସେହି 1100 ଖଣ୍ଡ ରୂପା ଆପଣା ମାତାକୁ ଫେରାଇ ଦିଅନ୍ତେ। ତାହାର ମାତା କହିଲା, ଗୋଟିଏ ଖୋଳା ଓ ଗୋଟିଏ ଢଳା ପ୍ରତିମା ବନାଇବାକୁ ମୁଁ ଆପଣା ପୁତ୍ର ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ହସ୍ତରୁ ଏହି ରୂପା ନିତ୍ୟାନ୍ତ ପବିତ୍ର କରୁଅଛି, ମୁଁ ଏବେ ମୁଁ ତାହା ତୁମ୍ଭକୁ ଫେରାଇଦେବି। ସେ ଆପଣା ମାତାକୁ ସେହି ରୂପା ଫେରାଇଦେଲା ଉତ୍ତାରେ ତାର ମାତା 200 ଖଣ୍ଡ ରୂପା ସୁନାରିକି ଦିଅନ୍ତେ। ସେ ଗୋଟିଏ ଖୋଳା ଓ ଗୋଟିଏ ଢଳା ପ୍ରତିମା ବନାଇଲା ଓ ତାହାର ମିଖାର ଗୃହରେ ରହିଲା। ପୁଣି ଏହି ମିଖାର ଏକ ଦେବାଳୟ ଥିଲା, ସେ ଏଫୋଦ ଓ କେତେକ ଠାକୁର ନିର୍ମାଣ କରି ଆପଣା ପୁତ୍ରମାନଙ୍କ ମଧ୍ୟରୁ ଜଣକୁ ନିଯୁକ୍ତ କରନ୍ତେ, ସେ ଯାଜକ ହେଲା। ସେ ସମୟରେ ଇସ୍ରାଏଲ ମଧ୍ୟରେ କୌଣସି ରାଜା ନଥିଲା ଓ ଯାହା ଦୃଷ୍ଟିରେ ଯାହା ଭଲ ଦିଶିଲା ସେ ତାହା କଲା। ସେ ସମୟରେ ଜିହୁଦା ବଂଶୀୟ ବେଥଲହେମ୍ ଜିହୁଦାର ଏକ ଲେବୀୟ ଯୁବା ଲୋକ ସେଠାରେ ପ୍ରବାସ କରୁଥିଲା। ପୁଣି ସେ ଯେଉଁଠାରେ ସ୍ଥାନ ପାଇପାରେ ସେଠାରେ ପ୍ରବାସ କରିବା ନିମନ୍ତେ ସେ ନଗରରୁ ଅର୍ଥାତ୍ ବୈଥଲହେମ୍ ଜିହୁଦାରୁ ପ୍ରସ୍ଥାନ କଲା ଓ ସେ ଯାତ୍ରା କରୁ କରୁ ଇଫ୍ରିୟମ ପର୍ବତମୟ ଦେଶସ୍ଥ ଏହି ମିଖାର ଗୃହ ପର୍ଯ୍ୟନ୍ତ ଆସିଲା। ତେବେ ମିଖା ତାହାକୁ ପଚାରିଲା, ତୁମେ କେଉଁଠାରୁ ଆସିଲ? ସେ ଉତ୍ତର କଲା, ମୁଁ ବୈଥଲହେମ୍ ଜିହୁଦାର ଏକ ଲେବୀୟ ଲୋକ, ଯେଉଁଠାରେ ମୁଁ ସ୍ଥାନ ପାଇପାରିବି ସେଠାରେ ପ୍ରବାସ କରିବାକୁ ମୁଁ ଯାଉଅଛି। ତହିଁରେ ମିଖା ତାହାକୁ କହିଲା, ମୋ ସଙ୍ଗେ ବାସ କର, ମୋର ପିତା ଓ ଯାଜକ ହୁଅ। ତହିଁରେ ମୁଁ ତୁମ୍ଭକୁ 10 ଖଣ୍ଡ ରୂପା ଓ 1 ସାଜ ପୂରା ପୋଷାକ ଓ ତୁମ୍ଭର ପଡ଼ି ଦେବି। ତହିଁରେ ସେ ଲେବୀୟ ଲୋକ ଗଲା। ପୁଣି ସେ ଲେବୀୟ ଲୋକ ସେହି ମନୁଷ୍ୟ ସଙ୍ଗେ ବାସ କରିବାକୁ ସମ୍ମତ ହେଲା, ଆଉ ସେ ଯୁବା ଲୋକ ତାହାର ଗୋଟିଏ ପୁତ୍ର ପରି ହେଲା। ଏ ଉତ୍ତାରେ ମିଖା ସେ ଲେବିକୁ ନିଯୁକ୍ତ କରନ୍ତେ, ସେ ଯୁବା ଲୋକ ମିଖାର ଯାଜକ ହୋଇ ତାହାର ଗୃହରେ ରହିଲା। ତହିଁରେ ମିଖା କହିଲା, ମୁଁ ଜାଣେ ଏବେ ସଦାପ୍ରଭୁ ମୋର ମଙ୍ଗଳ କରିବେ, କାରଣ ମୋହର ଯାଜକ ହେବା ପାଇଁ ମୁଁ ଜଣେ ଲେବିୟକୁ ପାଇଲି। ବିଚାରକର୍ତ୍ତା 18 ପର୍ବ। ସେହି ସମୟରେ ଇସ୍ରାଏଲ ମଧ୍ୟରେ କୌଣସି ରାଜା ନଥିଲା, ସେତେବେଳେ ଦାନବଂଶ ବସତି ନିମନ୍ତେ ଅଧିକାର ଖୋଜୁଥିଲେ, କାରଣ ସେଦିନ ପର୍ଯ୍ୟନ୍ତ ଇସ୍ରାଏଲ ବଂଶ ମଧ୍ୟରେ ସେମାନଙ୍କ ଅଧିକାର ପଡ଼ିନଥିଲା। ଏଣୁ ଦାନ ସନ୍ତାନଗଣ ଆପଣମାନଙ୍କ ସଂଖ୍ୟା ମଧ୍ୟରୁ ସ୍ୱଗୋଷ୍ଠୀୟ 5 ଜଣ ବୀର ପୁରୁଷଙ୍କୁ ଦେଶ ଭ୍ରମଣ ଓ ଅନୁସନ୍ଧାନ କରିବାକୁ ସରିୟ ଓ ଇସ୍ରାଏଲଠାରୁ ପଠାଇଲେ ଓ ସେମାନଙ୍କୁ କହିଲେ, ଯାଇ ଦେଶ ଅନୁସନ୍ଧାନ କର। ତହିଁରେ ସେମାନେ ଇଫ୍ରିୟମ ପର୍ବତମୟ ଦେଶସ୍ଥିତ ମିଖାର ଗୃହ ପର୍ଯ୍ୟନ୍ତ ଆସି ସେଠାରେ ରାତ୍ରିକ୍ଷେପଣ କଲେ। ସେମାନେ ମିଖାର ଗୃହ ନିକଟରେ ଥିବାବେଳେ ସେହି ଲେବୀୟ ଯୁବା ଲୋକର ରବ ଚିହ୍ନିଲେ। ତୁ ସେମାନେ ସେଠାକୁ ଯାଇ ତାହାକୁ ପଚାରିଲେ, ତୁମ୍ଭକୁ ଏଠାକୁ କିଏ ଆଣିଲା? ତୁମ୍ଭେ ଏଠାରେ କ'ଣ କରୁଅଛ ଓ ତୁମ୍ଭର ଏଠାରେ କ'ଣ ଅଛି? ତହିଁରେ ସେ ସେମାନଙ୍କୁ କହିଲା, ମିଖା ମୋହ ପ୍ରତି ଏହି ପ୍ରକାର ବ୍ୟବହାର କଲା, ସେ ମୋତେ ବେତନ ଦେଇ ନିଯୁକ୍ତ କରିଅଛି ଓ ମୁଁ ତାହାର ଯାଜକ ହୋଇଅଛି। ତୁ ସେମାନେ ତାହାକୁ କହିଲେ, ଆମ୍ଭେମାନେ ତୁମକୁ ବିନୟ କରୁଅଛୁ, ପରମେଶ୍ୱରଙ୍କ ନିକଟରେ ପଚାର, ଆମ୍ଭମାନଙ୍କ ଯିବା ବାଟରେ ମଙ୍ଗଳ ହେବ କି ନାହିଁ ତାହା ଆମ୍ଭେମାନେ ଜାଣିବାକୁ ଚାହୁଁ। ତୋ ଯାଜକ ସେମାନଙ୍କୁ କହିଲା, କୁଶଳରେ ଯାଅ, ତୁମମାନଙ୍କର ଗନ୍ତବ୍ୟ ପଥ ସଦାପ୍ରଭୁଙ୍କ ସମ୍ମୁଖରେ ଅଛି। ଏ ଉତ୍ତାରେ ସେ ପାଞ୍ଚ ଜଣ ପ୍ରସ୍ଥାନ କରି ଲଇସ୍ରେ ଉପସ୍ଥିତ ହେଲେ। ପୁଣି ସେଠାସ୍ଥିତ ଲୋକମାନେ କିରୂପ ନିର୍ଭୟରେ ବାସ କରି ସିଦୋନୀୟମାନଙ୍କ ରୀତି ଅନୁସାରେ ଶାନ୍ତ ଓ ନିର୍ଭୟ ହୋଇଅଛନ୍ତି ଏହା ଦେଖିଲେ, କାରଣ କୌଣସି କଥାରେ ସେମାନଙ୍କୁ ଲଜ୍ଜିତ କରିବା ପାଇଁ ସେହି ଦେଶରେ କର୍ତ୍ତୃତ୍ୱ ବିଶିଷ୍ଟ କେହି ନଥିଲେ, ଆଉ ସେମାନେ ସିଦୋନୀୟମାନଙ୍କଠାରୁ ଦୂରରେ ଥିଲେ ଓ ଅନ୍ୟ କାହାରି ସହିତ ସେମାନଙ୍କ ସମ୍ପର୍କ ନଥିଲା। ଏ ଉତ୍ତାରେ ସେମାନେ ସରିୟ ଓ ଇସ୍ରାଏଲରେ ଆପଣା ଭାତୃଗଣ ନିକଟରେ ଉପସ୍ଥିତ ହେଲେ। ତୈରେ ସେମାନଙ୍କର ଭାତୃଗଣ ସେମାନଙ୍କୁ ପଚାରିଲେ, କି ବିଚାର? ତୈରେ ସେମାନେ କହିଲେ, ଉଠ, ସେମାନଙ୍କ ପ୍ରତିକୂଳରେ ଯିବା, କାରଣ ଆମ୍ଭେମାନେ ସେ ଦେଶ ଦେଖିଲୁ, ଦେଖ ସେ ଦେଶ ଅତି ଉତ୍ତମ, ଆଉ ତୁମ୍ଭେମାନେ କି ତୁନି ହୋଇ ରହିଅଛ? ସେହି ଦେଶକୁ ଯିବାକୁ ଓ ପ୍ରବେଶୀ ତାର ଅଧିକାର କରିବାକୁ ଆଳସ୍ୟ କର ନାହିଁ। ତୁମେମାନେ ଗଲେ ନିର୍ଭୟରେ ଥିବା ଲୋକମାନଙ୍କୁ ପାଇବ ଓ ଦେଶ ଅତି ବିସ୍ତୃତ, ପରମେଶ୍ୱର ତାହା ତୁମମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି। ସେ ସ୍ଥାନରେ ପୃଥିବୀସ୍ଥ କୌଣସି କଥାର ଅଭାବ ନାହିଁ। ତୈରେ ସେଠାରୁ ଦାନଗୋଷ୍ଠୀୟ 600 ଲୋକ ଯୁଦ୍ଧାସ୍ତ୍ରରେ ସସଜ ହୋଇ ସରିଓ ଓ ଇସ୍ରାଏଲରୁ ଯାତ୍ରା କଲେ। ପୁଣି ସେମାନେ ଉଠିଯାଇ ଜିହୁଦା ଅନ୍ତର୍ଗତ କିରିୟତ୍ ଜିଆଇରିମ୍ ଛାଉଣି ସ୍ଥାପନ କଲେ। ଏହି କାରଣରୁ ଆଜି ପର୍ଯ୍ୟନ୍ତ ସେହି ସ୍ଥାନକୁ ମହନୀ ଦାନ ଦାନର ଛାଉଣି କହନ୍ତି। ଦେଖ, ଏହା କିରିୟତ୍ ଜିଆରିମ୍ର ପଛରେ ଅଛି। ଏ ଉତ୍ତାରେ ସେମାନେ ସେଠାରୁ ଇଫ୍ରିୟମ୍ ପର୍ବତ ଦେଶ ଆଡ଼େ ଯାଇ ମିଖାର ଗୃହ ପର୍ଯ୍ୟନ୍ତ ଗଲେ। ସେତେବେଳେ ଯେଉଁ ପାଞ୍ଚ ଜଣ ଲଇସ୍ରେ ଦେଶ ଅନୁସନ୍ଧାନ କରିବାକୁ ଯାଇଥିଲେ, ସେମାନେ ଆପଣା ଭାତୃଗଣକୁ କହିଲେ ଏହି ଗୃହରେ ଯେ ଏକ ଏଫୋଦ୍ ଓ ଠାକୁରମାନ ଆଉ ଏକ ଖୋଳା ପ୍ରତିମା ଓ ଏକ ଢଳା ପ୍ରତିମା ଅଛି, ଏହା କ'ଣ ତୁମେମାନେ ଜାଣ? ଏଣୁ ତୁମମାନଙ୍କର କି କର୍ତ୍ତବ୍ୟ ତାହା ବିବେଚନା କର। ତୁ ସେମାନେ ସେଆଡ଼କୁ ଯାଇ ମିଖାର ଗୃହରେ ସେ ଲେବିୟ ଯୁବାର ଗୃହକୁ ଆସି ତାହାର ମଙ୍ଗଳବାର୍ତ୍ତା ପଚାରିଲେ। ପୁଣି ଯୁଦ୍ଧାସ୍ଥଳରେ ସସଜ୍ଜ ଦାନ ସନ୍ତାନଗଣର ସେହି 600 ପୁରୁଷ ଦ୍ୱାର ପ୍ରବେଶ ସ୍ଥାନରେ ଠିଆ ହୋଇ ରହିଲେ। ଏଥିରେ ଦେଶ ଅନୁସନ୍ଧାନ ନିମିତ୍ତ ଯାଇଥିବା ସେ ପାଞ୍ଚ ଜଣ ଉପରକୁ ଗଲେ। ପୁଣି ତହି ଭିତରକୁ ଯାଇ ଖୋଳା ପ୍ରତିମା ଓ ଏଫଦ୍ ଓ ଠାକୁରମାନ ଓ ଢଳା ପ୍ରତିମା ଉଠାଇ ନେଲେ। ସେ ସମୟରେ ଯାଜକ ଦ୍ୱାର ପ୍ରବେଶ ସ୍ଥାନରେ ଯୁଦ୍ଧାସ୍ତ୍ରରେ ସସଜ୍ଜ ସେହି 600 ଲୋକ ସଙ୍ଗରେ ଛିଡ଼ା ହୋଇଥିଲେ, ଆଉ ସେହି ଲୋକମାନେ ମିଖା ଗୃହକୁ ଯାଇ ଖୋଳା ପ୍ରତିମା, ଏଫଦ୍ ଓ ଠାକୁରମାନ ଓ ଢଳା ପ୍ରତିମା ଆଣନ୍ତେ ଯାଜକ ସେମାନଙ୍କୁ କହିଲା, ତୁମେମାନେ କ'ଣ କରୁଅଛ? ତହିଁରେ ସେମାନେ ତାହାକୁ କହିଲେ, ତୁନି ହୁଅ, ଆପଣା ମୁହଁରେ ହାତ ଦିଅ, ଆମ୍ଭମାନଙ୍କ ସଙ୍ଗେ ଚାଲ ଓ ଆମ୍ଭମାନଙ୍କ ପିତା ଓ ଯାଜକ ହୁଅ। ଏକ ଲୋକର ଗୃହରେ ଯାଜକ ହେବା ତୁମ୍ଭର ଭଲ କି? ଇସ୍ରାଏଲ ଏକ ବଂଶ ଓ ଗୋଷ୍ଠୀର ଯାଜକ ହେବା ଭଲ। ଏଥିରେ ଯାଜକର ମନ ଆନନ୍ଦିତ ହେଲା। ତୁ ସେ ଏଫଦ୍ ଓ ଠାକୁରମାନ ଓ ଖୋଳା ପ୍ରତିମା ନେଇ ଲୋକମାନଙ୍କ ମଧ୍ୟରେ ଚାଲିଲା। ଏ ଉତ୍ତାରେ ସେମାନେ ମୁଖ ଫେରାଇ ପ୍ରସ୍ଥାନ କଲେ। ପୁଣି ବାଳକ ଓ ପଶୁ ଓ ସାମଗ୍ରୀ ଓ ଆପଣମାନଙ୍କ ଆଗେ ଆଗେ ଚଳାଇଲେ। ସେମାନେ ମିଖାର ଗୃହରୁ କିଛି ଦୂର କଲା ଉତ୍ତାରେ ମିଖାର ଗୃହ ନିକଟ ଗୃହବାସୀମାନେ ଦଳବଦ୍ଧ ହୋଇ ଦାନ ସନ୍ତାନଗଣର ପଛେ ପଛେ ଗୋଡ଼ାଇଲେ। ପୁଣି ଦାନ ସନ୍ତାନଗଣକୁ ଡାକି ପକାଇଲା। ତୁ ସେମାନେ ମୁଖ ଫେରାଇ ମିଖାକୁ କହିଲେ, ତୁମ୍ଭର କ'ଣ ହେଲା ଯେ ତୁମେ ଏପରି ଦଳବଦ୍ଧ ହୋଇ ଆସୁଅଛ? ତହିଁରେ ସେ କହିଲା, ମୋର ବନାଇଲା ଦେବତାମାନଙ୍କୁ, ପୁଣି ଯାଜକମାନଙ୍କୁ ତୁମେମାନେ ତ ନେଇ ଆସିଲ, ବାକି ମୋର ଆଉ କ'ଣ ଅଛି? ଆହୁରି କହୁଛ ତୁମର କ'ଣ ହେଲା? ତହିଁରେ ଦାନ ସନ୍ତାନଗଣ ତାହାକୁ କହିଲେ, ଆମ୍ଭମାନଙ୍କ ମଧ୍ୟରେ ତୁମର ରବ ଶୁଣା ନ ଯାଉ, କେଜାଣି କ୍ରୋଧୀ ଲୋକେ ତୁମ୍ଭ ଉପରେ ପଡ଼ିବେ, ତହିଁରେ ତୁମେ ଆପଣା ପ୍ରାଣ ଓ ଆପଣା ପରିବାରର ପ୍ରାଣ ହରାଇବ। ଏ ଉତ୍ତାରେ ଦାନ ସନ୍ତାନଗଣ ଆପଣା ପଥରେ ଗମନ କଲେ। ପୁଣି ମିଖା ସେମାନଙ୍କୁ ଆପଣାଠାରୁ ଅଧିକ ବଳବାନ ଦେଖି ଫେରି ଆପଣା ଗୃହକୁ ଗଲା। ତୁ ସେମାନେ ମିଖାର ନିର୍ମିତ ବସ୍ତୁସବୁ ଓ ତାହାର ଯାଜକକୁ ନେଇ ଲଇସ୍ରେ ସେହି ଶାନ୍ତ ଓ ନିର୍ଭୟ ହୋଇ ରହିଥିବା ଲୋକମାନଙ୍କ ନିକଟରେ ଉପସ୍ଥିତ ହେଲେ ଓ ସେମାନଙ୍କୁ ଖଡ଼ଗରେ ଆଘାତ କରି ଅଗ୍ନିରେ ନଗର ଦଗ୍ଧ କଲେ। ପୁଣି ବିଚାରକର୍ତ୍ତା କେହି ନଥିଲା, କାରଣ ତାହା ସିଦୋନଠାରୁ ଦୂରରେ ଥିଲା, ଆଉ ଅନ୍ୟ କାହାରି ସଙ୍ଗେ ସେମାନଙ୍କ ସମ୍ପର୍କ ନଥିଲା, ଆଉ ତା ବୈଥ୍ୟ ରୋହବ ନିକଟସ୍ଥ ତଳଭୂମିରେ ଥିଲା। ଏ ଉତ୍ତାରେ ସେମାନେ ସେହି ନଗର ନିର୍ମାଣ କରି ସେଠାରେ ବାସ କଲେ। ପୁଣି ଆପଣାମାନଙ୍କ ପୂର୍ବପୁରୁଷ ଯେ ଇସ୍ରାଏଲର ପୁତ୍ର ଦାନ ତାହାର ନାମାନୁସାରେ ସେହି ନଗରର ନାମ ଦାନ ରଖିଲେ। ମାତ୍ର ଆଦ୍ୟରେ ସେହି ନଗର ନାମ ଲଇସ୍ ଥିଲା। ପୁଣି ଦାନ ସନ୍ତାନଗଣର ସେହି ଖୋଦିତ ପ୍ରତିମା ଆପଣାମାନଙ୍କ ପାଇଁ ସ୍ଥାପନ କଲେ। ପୁଣି ସେହି ଦେଶୀୟ ଲୋକମାନେ ବନ୍ଦୀ ରୂପେ ଦେଶାନ୍ତରିତ ହେବା ଯାଏ ମୋସାର ପୌତ୍ର ଗର୍ସନର ପୁତ୍ର ଜୋନାଥନ ଓ ତାହାର ସନ୍ତାନଗଣ ଦାନ ବଂଶର ଯାଜକ ହେଲେ। ସିଲୋରେ ପରମେଶ୍ୱରଙ୍କ ଗୃହ ଥିବାର ସମସ୍ତ ସମୟ ସେମାନେ ଆପଣାମାନଙ୍କ ପାଇଁ ମିଖାର ନିର୍ମିତ ସେହି ଖୋଦିତ ପ୍ରତିମା ସ୍ଥାପନ କରି ରଖିଲେ। ବିଚାରକର୍ତ୍ତା 19 ପର୍ବ। ଇସ୍ରାଏଲ ମଧ୍ୟରେ ରାଜା ନଥିବା ସମୟରେ ଏପରି ଘଟିଲା ଯେ ଇଫ୍ରିୟମ୍ ପର୍ବତମୟ ଦେଶରେ ଅନ୍ତର୍ ପ୍ରଦେଶରେ ନିବାସୀ ଏକ ଲେବୀୟ ଲୋକ ବୈଥେଲରେ ହମ୍ ଜିହୁଦାରୁ ଏକ ଉପପତ୍ନୀ ଗ୍ରହଣ କଲା। ପୁଣି ତାହାର ଉପପତ୍ନୀ ତାହା ବିରୁଦ୍ଧରେ ବେଶ୍ୟାଚାର କରି ତାହା ନିକଟରୁ ବାହାରି ଯାଇ ବୈଥେଲହମ୍ ଜିହୁଦାରେ ଆପଣା ପିତୃଗୃହରେ ଚାରିମାସ କାଳ ରହିଲା। ୟେହୁଦାରେ ତାହାର ଉପପତି ତାହାକୁ ପ୍ରୀତିବଚନ କହି ଫେରାଇ ଆଣିବାକୁ ଆପଣା ସଙ୍ଗେ ଏକ ଦାସ ଓ ଦୁଇ ଗର୍ଦ୍ଧବ ନେଇ ତାହା ନିକଟକୁ ଗଲା। ତହିଁରେ ସେହି ସ୍ତ୍ରୀ ତାହାକୁ ଆପଣା ପିତୃଗୃହକୁ ଆଣିଲା। ତହିଁରେ ସେହି ଯୁବତୀର ପିତା ସେ ବ୍ୟକ୍ତିକି ଦେଖି ତାହା ସହିତ ସାକ୍ଷାତ କରି ଆନନ୍ଦିତ ହେଲା। ଏ ହେତୁରୁ ତାହାର ଶ୍ୱଶୁର ସେହି ଯୁବତୀର ପିତା ତାହାକୁ ଅଟକାଇଲା। ତେଣୁ ସେ ତାହା ସଙ୍ଗେ ତିନିଦିନ ରହିଲା। ପୁଣି ସେମାନେ ଭୋଜନପାନ କରି ସେଠାରେ ରାତ୍ରିକ୍ଷେପଣ କଲେ। ପୁଣି ଚତୁର୍ଥ ଦିନ ସେମାନେ ଅତି ପ୍ରଭାତରେ ଉଠିଲେ ଓ ସେ ସ୍ଥାନ ପ୍ରସ୍ଥାନ କରିବାକୁ ଉଦ୍ୟତ ହୁଅନ୍ତେ ସେହି ଯୁବତୀର ପିତା ଆପଣା ଜ୍ୱାଇଁକି କହିଲା, ମୁଠିଏ ଆହାର କରି ପ୍ରାଣତୃପ୍ତ କର, ତହିଁ ଉତରୁ ଆପଣା ବାଟରେ ଯିବ। ତେଣୁ ସେ ଦୁହେଁ ଏକତ୍ର ବସି ଭୋଜନପାନ କଲେ। ଏଥିରେ ସେ ଯୁବତୀର ପିତା ସେ ଲୋକକୁ କହିଲା, ଅନୁଗ୍ରହ କରି ଏହି ରାତ୍ରିଟି ରହିଯାଅ, ଆପଣା ମନକୁ ଖୁସି କର। ତଥାପି ସେ ପ୍ରସ୍ଥାନ କରିବାକୁ ଉଠିଲା। ମାତ୍ର ତାହାର ଶ୍ୱଶୁର ତାହାକୁ ଅନୁରୋଧ କରନ୍ତେ ସେ ପୁନର୍ବାର ରାତ୍ରିକ୍ଷେପଣ କଲା। ପୁଣି ସେ ପଞ୍ଚମ ଦିନ ଅତି ପ୍ରଭାତରେ ଉଠି ପ୍ରସ୍ଥାନ କରିବାକୁ ଉଦ୍ୟତ ହେଲା। ତହିଁରେ ଯୁବତୀର ପିତା କହିଲା, ଅନୁଗ୍ରହ କରି ଆପଣା ପ୍ରାଣ ତୃପ୍ତ କର, ତୁମେମାନେ ଅପରାହ୍ନ ପର୍ଯ୍ୟନ୍ତ ରୁହ। ଏଥିରେ ସେ ଦୁହେଁ ଭୋଜନ କଲେ। ଏ ଉତ୍ତାରେ ସେ ପୁରୁଷ ଓ ତାହାର ଉପପତ୍ନୀ ଓ ଦାସ ପ୍ରସ୍ଥାନ କରିବାକୁ ଉଠନ୍ତେ ତାହାର ଶ୍ୱଶୁର ସେହି ଯୁବତୀର ପିତା ତାହାକୁ କହିଲା, ଦେଖ ଏବେ ତ ସନ୍ଧ୍ୟା ନିକଟ ହେଉଅଛି, ଅନୁଗ୍ରହ କରି ରାତ୍ରିଟି ରହିଯାଅ। ଦେଖ ଦିନ ଗଡ଼ିଯାଉଛି, ଏଠାକାର ମନ ଖୁସି କରିବା ପାଇଁ ରାତ୍ରିଟି କ୍ଷେପଣ କର, କାଲି ବଡ଼ି ସକାଳୁ ଉଠି ଆପଣା ବାଟରେ ଗୃହକୁ ଯିବ। ମାତ୍ର ସେ ଲୋକ ସେହି ରାତ୍ରି ରହିବାକୁ ଅସମ୍ମତ ହୋଇ ଉଠି ପ୍ରସ୍ଥାନ କଲା ଓ ଜିବୁସ ଅର୍ଥାତ୍ ଜେରୁସାଲମ ନିକଟରେ ଉପସ୍ଥିତ ହେଲା। ପୁଣି ତାହା ସଙ୍ଗେ ସସଜ ଯୋଡ଼ିଏ ଗଧ ଓ ମଧ୍ୟ ତାହାର ଉପପତ୍ନୀ ଥିଲେ। ସେମାନେ ଜିବୁସ ନିକଟରେ ହେବା ବେଳକୁ ପ୍ରାୟ ଦିନ ଶେଷ ହୋଇଥିଲା। ଏଥିରେ ଦାସ ତାହାର ମୁନିବକୁ କହିଲା, ବିନୟ କରୁଅଛି, ଆସ ଆମେମାନେ ଜିବୁସୀୟମାନଙ୍କର ଏହି ନଗରକୁ ଯାଇ ସେଠାରେ ରାତ୍ରିକ୍ଷେପଣ କରୁ। ମାତ୍ର ତାହାର ମୁନିବ ତାହାକୁ କହିଲା, ଆମେମାନେ ବିଦେଶୀୟମାନଙ୍କ ନଗରକୁ ଯିବୁ ନାହିଁ, ତା ଇସ୍ରାଏଲ ସନ୍ତାନଗଣ ନୁହେଁ, ମାତ୍ର ଆମେମାନେ ଗିବିଆ ଯାଏ ଯିବୁ। ପୁଣି ସେ ଆପଣା ଦାସକୁ କହିଲା, ଆସ ଆମେମାନେ ଏହି ଦୁଇ ସ୍ଥାନରୁ କୌଣସି ଏକ ସ୍ଥାନକୁ ଯାଉ, ପୁଣି ଗିବିଆ କି ରାମାରେ ରାତ୍ରି କାଟିବା। ତେଣୁ ସେମାନେ ଆପଣା ପଥରେ ଚାଲିଗଲେ। ପୁଣି ବିନ୍ୟାମିନର ଅଧିକାରସ୍ଥିତ ଗିବିଆ ନିକଟ ହେବାବେଳେ ସୂର୍ଯ୍ୟ ଅସ୍ତ ହେଲା। ତେଣୁ ସେମାନେ ଗିବିଆର ରାତ୍ରି କାଟିବା ପାଇଁ ବାଟ ଛାଡ଼ିଗଲେ। ପୁଣି ସେମାନେ ନଗର ଭିତରକୁ ଯାଇ ଦାଣ୍ଡରେ ବସିଲେ, କାରଣ ରାତ୍ରି କାଟିବା ପାଇଁ ସେମାନଙ୍କୁ ଆପଣା ଘରକୁ ନେବା ପାଇଁ କେହି ନଥିଲେ। ସେତେବେଳେ ଦେଖ ଜଣେ ବୃଦ୍ଧ ସନ୍ଧ୍ୟାକାଳେ ଆପଣା କ୍ଷେତ୍ରର କର୍ମରୁ ଆସୁଥିଲା। ସେ ଇଫ୍ରିୟମ୍ ପର୍ବତମୟ ଦେଶର ଲୋକ, ସେ ଗିବିଆରେ ପ୍ରବାସ କରୁଥିଲା। ମାତ୍ର ସେ ସ୍ଥାନର ଲୋକମାନେ ବିନ୍ୟାମିନୀୟ ଥିଲେ। ପୁଣି ସେ ଲୋକ ଅନାଇ ନଗର ଦାଣ୍ଡରେ ସେହି ପଥିକକୁ ଦେଖିଲା ଓ ସେ ବୃଦ୍ଧ ଲୋକ ପଚାରିଲା, ତୁମେମାନେ କେଉଁଠାକୁ ଯାଉଅଛ, ପୁଣି କେଉଁଠାରୁ ଆସିଅଛ? ତହିଁରେ ସେ ତାହାକୁ କହିଲା, ଆମେମାନେ ବୈଥଲେହମ୍କୁ ଜିହୁଦାରୁ ଇଫ୍ରିୟମ୍ ପର୍ବତମୟ ଦେଶର ଅନ୍ତଃପ୍ରଦେଶକୁ ଯାଉଅଛୁ। ଆମ୍ଭେ ସେହି ସ୍ଥାନର ଲୋକ ଓ ବେଥଲେହମ୍ ଜିହୁଦାକୁ ଯାଇଥିଲୁ। ଏବେ ମୁଁ ସଦାପ୍ରଭୁଙ୍କ ଗୃହକୁ ଯାଉଅଛି, ମାତ୍ର କେହି ମୋତେ ଆପଣା ଗୃହକୁ ନେବାକୁ ନାହିଁ। ତଥାପି ଆମ୍ଭମାନଙ୍କ ପାଖରେ ଆମ୍ଭମାନଙ୍କ ଗଧ ପାଇଁ ପାଳକୁଟା ଓ ଦାନା ଉଭୟ ଅଛି, ମଧ୍ୟ ମୋ ପାଇଁ ଓ ତୁମ୍ଭର ଏହି ଦାସୀ ପାଇଁ, ତୁମ ଦାସ ସଙ୍ଗେ ଥିବା ଏହି ଯୁବା ପାଇଁ ରୋଟି ଓ ଦ୍ରାକ୍ଷାରସ ଅଛି, କୌଣସି ବିଷୟରେ କିଛି ଅଭାବ ନାହିଁ। ତେଣୁ ସେ ବୃଦ୍ଧ ଲୋକ କହିଲା, ତୁମ୍ଭର ମଙ୍ଗଳ ହେଉ, ଯେକୌଣସି ମତେ ହେଉ, ତୁମ୍ଭର ସବୁ ଅଭାବର ଭାର ମୋ ଉପରେ, କୌଣସି ମତେ ଦାଣ୍ଡରେ ରୁହ ନାହିଁ। ତେଣେ ସେ ସେମାନଙ୍କୁ ଆପଣା ଗୃହକୁ ଆଣି ଗଧମାନଙ୍କୁ ଖାଦ୍ୟ ଦେଲା, ପୁଣି ସେମାନେ ପାଦ ଧୋଇ ଭୋଜନ ପାନ କଲେ। ସେମାନେ ଆପଣା ଆପଣା ମନକୁ ଖୁସି କଲାବେଳେ ଦେଖ ନଗରର ଲୋକ କେତେକ ପାପାଧନ ଓ ସନ୍ତାନ କବାଟରେ ମାରି ମାରି ଘରର ଚାରିପାଖ ଘେରିଲେ। ପୁଣି ସେମାନେ ସେହି ଗୃହକର୍ତ୍ତା ବୃଦ୍ଧକୁ କହିଲେ, ତୁମ୍ଭ ଗୃହକୁ ଯେଉଁ ମନୁଷ୍ୟ ଆସିଅଛି ତାହାକୁ ବାହାରକୁ ଆଣ, ଆମ୍ଭେମାନେ ତାହାଠାରେ ଉପଗତ ହେବା। ତୟରେ ସେ ଗୃହକର୍ତ୍ତା ବାହାରକୁ ସେମାନଙ୍କ ନିକଟକୁ ଯାଇ କହିଲା, ନାହିଁ ନାହିଁ, ଆମ୍ଭର ଭାତୃଗଣ ବିନୟ କରୁଅଛୁ, ଏପରି ଦୁଷ୍କର୍ମ କର ନାହିଁ। ଏ ପୁରୁଷ ଆମ୍ଭ ଗୃହକୁ ଆସିଅଛି, ଏଥିପାଇଁ ଏ ମୂଢ଼ତାର କର୍ମ ନ କର। ଦେଖ, ମୋର ଅବିବାହିତା କନ୍ୟା ଓ ସେ ଲୋକର ଉପପତ୍ନୀ ଅଛି, ମୁଁ ସେମାନଙ୍କୁ ଆଣିଦେଉଛି, ପଛେ ତୁମେମାନେ ସେମାନଙ୍କୁ ଭ୍ରଷ୍ଟ କର ଓ ଯାହା ତୁମମାନଙ୍କ ଦୃଷ୍ଟିରେ ଭଲ ତାହା ସେମାନଙ୍କ ସଙ୍ଗେ କର, ମାତ୍ର ଏହି ପୁରୁଷ ପ୍ରତି ଏପରି କୌଣସି ମୂଢ଼ତା ନ କର। ତଥାପି ସେମାନେ ତାହା କଥା ଶୁଣିଲେ ନାହିଁ। ତେଣୁ ସେ ପୁରୁଷ ଆପଣା ଉପପତ୍ନୀକୁ ଧରି ବାହାରକୁ ସେମାନଙ୍କ କତିକି ଆଣିଲା। ତୟରେ ସେମାନେ ସେହି ସ୍ତ୍ରୀଠାରେ ଉପଗତ ହେଲେ ଓ ପ୍ରଭାତ ପର୍ଯ୍ୟନ୍ତ ରାତ୍ରିଯାକ ତା ପ୍ରତି ଅତ୍ୟାଚାର କଲେ, ପୁଣି ପ୍ରଭାତ ହେବାବେଳକୁ ତାହାକୁ ଛାଡ଼ିଦେଲେ। ତେଣୁ ରାତ୍ରି ପାହାନ୍ତା ବେଳକୁ ସେହି ସ୍ତ୍ରୀ ତାର ସ୍ୱାମୀ ରହୁଥିବା ଲୋକର ଗୃହଦ୍ୱାର ନିକଟରେ ଆଲୁଅ ହେବା ପର୍ଯ୍ୟନ୍ତ ପଡ଼ି ରହିଲା। ଏଉତାରେ ପ୍ରଭାତ ହୁଅନ୍ତେ ତାହାର ସ୍ୱାମୀ ଉଠି ଆପଣା ବାଟରେ ଯିବା ପାଇଁ ଗୃହଦ୍ୱାର ଫିଟାଇ ବାହାରକୁ ଗଲା, ମାତ୍ର ଦେଖ ତାହାର ଉପପତ୍ନୀ ସେହି ସ୍ତ୍ରୀ ଗୃହଦ୍ୱାର ନିକଟରେ ପଡ଼ିଛି, ତାହାର ଦୁଇହାତ ଦ୍ୱାରବନ୍ଧ ଉପରେ ଅଛି। ତେଣୁ ସେ ତାହାକୁ କହିଲା, ଉଠ, ଚାଲ ଆମ୍ଭେମାନେ ଯିବା, ମାତ୍ର ସେ ଉତ୍ତର ଦେଲା ନାହିଁ। ତେବେ ସେ ତାହାକୁ ଗଧ ଉପରକୁ ନେଲା, ଆଉ ସେ ପୁରୁଷ ଉଠି ଆପଣା ସ୍ଥାନକୁ ପ୍ରସ୍ଥାନ କଲା। ଅନନ୍ତର ସେ ଆପଣା ଗୃହରେ ପହଞ୍ଚିଲା ଉତ୍ତାରେ ଖଣ୍ଡେ ଛୁରୀ ନେଇ ଆପଣା ଉପପତ୍ନୀର ଅସ୍ଥିର ଖଞ୍ଜ ଅନୁସାରେ ବାରଖଣ୍ଡରେ ବିଭକ୍ତ କରି ଇସ୍ରାଏଲ ସମସ୍ତ ଅଞ୍ଚଳକୁ ପଠାଇଲା। ତୟରେ ଯେତେ ଲୋକ ତାହା ଦେଖିଲେ ସମସ୍ତେ କହିଲେ, ଇସ୍ରାଏଲ ସନ୍ତାନଗଣ ମିଶର ଦେଶରୁ ବାହାରି ଆସିବା ଦିନାବଧି ଆଜି ପର୍ଯ୍ୟନ୍ତ ଏପରି କର୍ମ କେବେ କରାଯାଇ ନାହିଁ କି ଦେଖାଯାଇ ନାହିଁ। ଏ ବିଷୟରେ ମନୋଯୋଗ କର, ମନ୍ତ୍ରଣା ନିଅ ଓ କୁହ। ବିଚାରକର୍ତ୍ତା 20 ପର୍ବ। ଅନନ୍ତର ଦାନଠାରୁ ସେରବା ପର୍ଯ୍ୟନ୍ତ ଓ ଗିଲିୟଦ ଦେଶ ପର୍ଯ୍ୟନ୍ତ ଇସ୍ରାଏଲ ସନ୍ତାନଗଣ ସମସ୍ତେ ବାହାର ହେଲେ ଓ ସମଗ୍ର ମଣ୍ଡଳୀ ଏକ ମନୁଷ୍ୟ ପରି ମିସ୍ପିରେ ସଦାପ୍ରଭୁଙ୍କ ସାକ୍ଷାତରେ ଏକତ୍ରିତ ହେଲେ। ପରମେଶ୍ୱରଙ୍କ ଲୋକଗଣର ସେହି ସମାଜରେ ଇସ୍ରାଏଲ ସମୁଦାୟ ବଂଶୀୟ ଲୋକଙ୍କ ପ୍ରଧାନବର୍ଗ ଓ 400,000 ଖଡ଼ଗଧାରୀ ପଦାତିକ ଉପସ୍ଥିତ ହେଲେ। ତେଣୁ ଇସ୍ରାଏଲ ସନ୍ତାନଗଣ ଯେ ମିସ୍ପିକି ଯାଇଅଛନ୍ତି ଏହା ବିନ୍ୟାମିନୀୟ ସନ୍ତାନଗଣ ଶୁଣିଲେ। ଇସ୍ରାଏଲ ସନ୍ତାନଗଣ ପଚାରିଲେ, ଏ ଦୁଷ୍ଟତା କି ପ୍ରକାର ହେଲା ତାହା ଆମ୍ଭମାନଙ୍କୁ କୁହ। ତହିଁରେ ସେହି ହତ ସ୍ତ୍ରୀର ଉପପତି ଉତ୍ତର ଦେଇ କହିଲା, ମୁଁ ଓ ମୋର ଉପପତ୍ନୀ ରାତ୍ରିକ୍ଷେପଣ ନିମନ୍ତେ ବିନ୍ୟାମିନୀର ଅଧିକାରସ୍ଥ ଗିବିୟାକୁ ଆସିଥିଲୁ। ପୁଣି ଗିବିୟାର ଲୋକମାନେ ମୋ ବିରୁଦ୍ଧରେ ଉଠି ରାତ୍ରିରେ ଗୃହ ଚତୁର୍ଦ୍ଦିଗରେ ମୋତେ ଘେରିଲେ, ମୋତେ ସେମାନେ ବଦ୍ଧ କରିବାକୁ ବିଚାର କଲେ, ପୁଣି ମୋର ଉପପତ୍ନୀକି ବଳାତ୍କାର କଲେ, ତହିଁରେ ସେ ମଲା। ତହୁଁ ମୁଁ ନିଜ ଉପପତ୍ନୀକି ନେଇ ଖଣ୍ଡ ଖଣ୍ଡ କରି ଇସ୍ରାଏଲ ଅଧିକାରସ୍ଥ ଦେଶର ସର୍ବତ୍ର ପଠାଇଲି, କାରଣ ସେମାନେ ଇସ୍ରାଏଲ ମଧ୍ୟରେ ଦୁଷ୍ଟତା ଓ ମୂଢ଼ତାର କର୍ମ କରିଅଛନ୍ତି। ଦେଖ, ହେ ଇସ୍ରାଏଲ ସନ୍ତାନଗଣ, ତୁମ୍ଭେ ସମସ୍ତେ ଏ ବିଷୟରେ ଆପଣା ଆପଣା ମତ ଓ ମନ୍ତ୍ରଣା ଦିଅ। ତହିଁରେ ସମସ୍ତେ ଏକ ଲୋକ ପରି ଉଠି କହିଲେ, ଆମ୍ଭେମାନେ କେହି ଆପଣା ତମ୍ବୁକୁ ଯିବୁ ନାହିଁ, କେବଳ ଆମ୍ଭେମାନେ କେହି ଆପଣା ଗୃହକୁ ଫେରିବୁ ନାହିଁ, ମାତ୍ର ଗିବିୟା ପ୍ରତି ଏବେ ଆମ୍ଭେମାନେ ଏହି କଥା କରିବୁ, ଗୁଲିବାଣ୍ଟ କ୍ରମେ ତା ପ୍ରତିକୂଳରେ ଯିବୁ, ପୁଣି ଆପଣା ଲୋକମାନଙ୍କ ନିମନ୍ତେ ଖାଦ୍ୟଦ୍ରବ୍ୟ ଆଣିବା ପାଇଁ ଆମ୍ଭେମାନେ ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରୁ 110 ଜଣ, 1,100 ଜଣ, 10,000, 1,000 ଜଣ ଲେଖାଏଁ ନେବୁ। ତହିଁରେ ଲୋକମାନେ ବିନ୍ୟାମିନୀର ଅଧିକାରସ୍ଥ ଗିବିୟାକୁ ଆସିଲେ। ସେମାନେ ଇସ୍ରାଏଲ ମଧ୍ୟରେ ଯେ ସମସ୍ତ ମୂଢ଼ତାର କର୍ମ କରିଅଛନ୍ତି ତଦନୁସାରେ ସେମାନଙ୍କୁ ପ୍ରତିଫଳ ଦେବେ। ଏହି ରୂପେ ଇସ୍ରାଏଲୀୟ ସମସ୍ତ ଲୋକ ଏକ ମନୁଷ୍ୟ ପରି ଯୁକ୍ତ ହୋଇ ସେହି ନଗର ବିରୁଦ୍ଧରେ ଏକତ୍ରିତ ହେଲେ। ଅନନ୍ତର ଇସ୍ରାଏଲ ବଂଶ ବିନ୍ୟାମିନ୍ର ସମୁଦାୟ ବଂଶ ନିକଟକୁ ଲୋକ ପଠାଇ କହିଲେ, ତୁମ୍ଭମାନଙ୍କ ମଧ୍ୟରେ ଏ କି ଦୁଷ୍ଟତା ଘଟିଅଛି, ଏବେ ତୁମେମାନେ ସେ ଗିବିୟାର ପାପାଧମ ସନ୍ତାନମାନଙ୍କୁ ସମର୍ପଣ କର, ତେଣେ ଆମ୍ଭେମାନେ ସେମାନଙ୍କୁ ବଧ କରି ଇସ୍ରାଏଲ ମଧ୍ୟରୁ ଦୁଷ୍ଟତା ଦୂର କରିବା, ମାତ୍ର ବିନ୍ୟାମିନ୍ ଆପଣା ଭ୍ରାତା ଇସ୍ରାଏଲ ସନ୍ତାନଗଣର ରବ ଶୁଣିବାକୁ ସମ୍ମତ ହେଲେ ନାହିଁ। ପୁଣି ଇସ୍ରାଏଲ ସନ୍ତାନଗଣ ସଙ୍ଗେ ଯୁଦ୍ଧ କରିବା ପାଇଁ ବିନ୍ୟାମିନ ସନ୍ତାନଗଣ ନଗରମାନରୁ ବାହାରି ଗିବିଆକୁ ଯାଇ ଏକତ୍ରିତ ହେଲେ। ସେହିଦିନ ନଗରମାନରୁ ଆଗତ ବିନ୍ୟାମିନ ସନ୍ତାନଗଣର 26,000 ଖଡ଼ଗଧାରୀ ଲୋକ ଗଣିତ ହେଲେ। ଏହାଛଡ଼ା ଗିବିଆ ନିବାସୀ ଲୋକମାନଙ୍କର 700 ବଛା ଲୋକ ଗଣିତ ହେଲେ। ଏହି ଲୋକସମୂହ ମଧ୍ୟରେ 700 ବଛା ଲୋକ ବାଁ ହାତିଆ ଥିଲେ। ସେମାନେ ପ୍ରତ୍ୟେକ ବଣା ନହି ଏକ କେଶକୁ ହିଁ ଲକ୍ଷ୍ୟ କରି ଛାଟିଣି ମାରିପାରନ୍ତି। ବିନ୍ୟାମିନ ଛଡ଼ା ଇସ୍ରାଏଲର ଖଡ଼ଗଧାରୀ 4,00,000 ଲୋକ ଗଣିତ ହେଲେ। ଏ ସମସ୍ତେ ଯୋଦ୍ଧା। ଏ ଉତ୍ତାରେ ଇସ୍ରାଏଲ ସନ୍ତାନଗଣ ଉଠି ବୈଥଲକୁ ଯାଇ ପରମେଶ୍ୱରଙ୍କ ନିକଟରେ ପଚାରି କହିଲେ, ବିନ୍ୟାମିନ ସନ୍ତାନଗଣ ସହିତ ଯୁଦ୍ଧ କରିବା ପାଇଁ ଆମ୍ଭମାନଙ୍କ ପକ୍ଷରେ ପ୍ରଥମେ କିଏ ଯିବ? ସଦାପ୍ରଭୁ କହିଲେ, ଯିହୁଦା ପ୍ରଥମେ ଯିବ। ତହିଁରେ ଇସ୍ରାଏଲ ସନ୍ତାନଗଣ ପ୍ରଭାତରେ ଉଠି ଗିବିଆ ବିରୁଦ୍ଧରେ ଛାଉଣି ସ୍ଥାପନ କଲେ। ପୁଣି ଇସ୍ରାଏଲୀୟ ଲୋକମାନେ ବିନ୍ୟାମିନ ସଙ୍ଗେ ଯୁଦ୍ଧ କରିବାକୁ ବାହାରିଲେ ଓ ଇସ୍ରାଏଲୀୟ ଲୋକମାନେ ଗିବିଆ ନିକଟରେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ ସଜାଇଲେ। ତହିଁରେ ବିନ୍ୟାମିନ ସନ୍ତାନଗଣ ଗିବିଆରୁ ବାହାରି ସେହିଦିନ ଇସ୍ରାଏଲ ମଧ୍ୟରୁ 22,000 ଲୋକଙ୍କୁ ସଂହାର କରି ଭୂମିରେ ନିପାତ କଲେ। ତହିଁ ଉତ୍ତାରେ ଇସ୍ରାଏଲୀୟ ଲୋକମାନେ ଆପଣାମାନଙ୍କୁ ଆଶ୍ୱାସ ଦେଇ ପ୍ରଥମ ଦିନ ଯେଉଁ ସ୍ଥାନରେ ଆପଣାମାନଙ୍କୁ ସଜାଇଥିଲେ ପୁନର୍ବାର ସେହି ସ୍ଥାନରେ ଯୁଦ୍ଧ ସଜାଇଲେ। ପୁଣି ଇସ୍ରାଏଲ ସନ୍ତାନଗଣ ଉଠିଯାଇ ସନ୍ଧ୍ୟା ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ସମ୍ମୁଖରେ ରୋଦନ କଲେ। ପୁଣି ସେମାନେ ସଦାପ୍ରଭୁଙ୍କୁ ପଚାରି କହିଲେ, ଆମ୍ଭେ କି ଆପଣା ଭାଇ ବିନ୍ୟାମିନ ସନ୍ତାନଗଣ ସହିତ ଯୁଦ୍ଧ କରିବାକୁ ନିକଟବର୍ତ୍ତୀ ହେବା? କହିଲେ ସଦାପ୍ରଭୁ କହିଲେ, ତା ବିରୁଦ୍ଧରେ ଯାଅ। ଏ ଉତ୍ତାରେ ଇସ୍ରାଏଲ ସନ୍ତାନଗଣ ଦ୍ୱିତୀୟ ଦିନ ବିନ୍ୟାମିନ ସନ୍ତାନଗଣ ବିରୁଦ୍ଧରେ ଯୁଦ୍ଧ କରିବାକୁ ନିକଟବର୍ତ୍ତୀ ହେଲେ। ପୁଣି ବିନ୍ୟାମିନ ସେହି ଦ୍ୱିତୀୟ ଦିନ ସେମାନଙ୍କ ପ୍ରତିକୂଳରେ ଗିବିଆରୁ ବାହାରି ଇସ୍ରାଏଲ ସନ୍ତାନଗଣର 18,000 ଲୋକଙ୍କୁ ପୁନର୍ବାର ସଂହାର କରି ଭୂମିରେ ନିପାତ କଲେ। ଏ ସମସ୍ତେ ଖଡ଼ଗଧାରୀ ଥିଲେ। ତେବେ ସମସ୍ତ ଇସ୍ରାଏଲ ସନ୍ତାନ ଓ ସମସ୍ତ ଲୋକ ଉଠି ବୈଥଲକୁ ଯାଇ ରୋଦନ କଲେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ବସି ସେଦିନ ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସ କଲେ ଓ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ହୋମବଳି ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ସେହି ସମୟରେ ପରମେଶ୍ୱରଙ୍କ ନିୟମ ସିନ୍ଧୁକ ସେଠାରେ ଥିଲା। ପୁଣି ହାରଣଙ୍କ ପୁତ୍ର ଇଲିଆସର ପୁତ୍ର ପିନହସ୍ ସେହି ସମୟରେ ତହିଁ ସମ୍ମୁଖରେ ଠିଆ ହେବା ବ୍ୟକ୍ତି ଥିଲା। ଏହେତୁ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କୁ ପଚାରି କହିଲେ, ଆମ୍ଭେ ଆପଣା ଭାଇ ବିନ୍ୟାମିନ ସନ୍ତାନଗଣ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଏବେ ହିଁ କି ପୁନର୍ବାର ଯିବା ଅବା କ୍ଷାନ୍ତ ହେବା? ସଦାପ୍ରଭୁ କହିଲେ, ଯାଅ, ଆମ୍ଭେ କାଲି ତୁମ୍ଭ ହସ୍ତରେ ତାହାକୁ ସମର୍ପଣ କରିବା। ତ ଇସ୍ରାଏଲ ଗିବିଆର ଚତୁର୍ଦ୍ଦିଗରେ ଲୋକ ଛକି ବସାଇ ରଖିଲା। ଅନନ୍ତର ତୃତୀୟ ଦିନ ଇସ୍ରାଏଲ ସନ୍ତାନଗଣ ବିନ୍ୟାମିନ ସନ୍ତାନଗଣ ବିରୁଦ୍ଧରେ ଉଠିଗଲେ ଓ ପୂର୍ବପରି ଗିବିଆ ନିକଟରେ ଆପଣାମାନଙ୍କୁ ସଜାଇଲେ। ତେଣୁ ବିନ୍ୟାମିନ ସନ୍ତାନଗଣ ସେହି ଲୋକମାନଙ୍କ ବିରୁଦ୍ଧରେ ଯାଇ ନଗରଠାରୁ ଦୂରକୁ ଆକର୍ଷିତ ହେଲେ। ପୁଣି ପୂର୍ବ ସମୟ ପରି ଲୋକମାନଙ୍କୁ ଆଘାତ ଓ ବଦ୍ଧ କରିବାକୁ ଲାଗିଲେ। ଆଉ ବୈଥଲ ଆଡ଼େ ଓ କ୍ଷେତ୍ର ଦେଇ ଗିବିଆ ଆଡ଼େ ଯିବା ଦୁଇ ସଡ଼କରେ ସେମାନେ 90 ଇସ୍ରାଏଲୀୟ 30 ଲୋକଙ୍କୁ ବଦ୍ଧ କଲେ। ତେଣୁ ବିନ୍ୟାମିନ ସନ୍ତାନମାନେ କହିଲେ, ଏମାନେ ତ ପୂର୍ବପରି ଆମ୍ଭମାନଙ୍କ ସମ୍ମୁଖରେ ପରାସ୍ତ ହେଉଅଛନ୍ତି। ମାତ୍ର ଇସ୍ରାଏଲ ସନ୍ତାନଗଣ କହିଲେ, ଆମ୍ଭେମାନେ ପଳାଇ ନଗରରୁ ସଡ଼କକୁ ସେମାନଙ୍କୁ ଆକର୍ଷଣ କରିନେଉ। ତେଣୁ ଇସ୍ରାଏଲ ଲୋକ ସମସ୍ତେ ଆପଣା ଆପଣା ସ୍ଥାନରୁ ଉଠି ବାଲତାମରରେ ଆପଣାମାନଙ୍କୁ ସଜାଇଲେ। ଏଥିମଧ୍ୟରେ ଇସ୍ରାଏଲ ଛକି ବସିଥିବା ଲୋକମାନେ ଗିବିଆସ୍ତ ଆପଣା ଆପଣା ସ୍ଥାନରୁ ଏକାବେଳେ ଉଠିଆସିଲେ। ତେଣୁ ଇସ୍ରାଏଲିଆ ସମସ୍ତ ଲୋକଙ୍କ ମଧ୍ୟରୁ 10,000 ବଛା ଲୋକ ଗିବିଆ ନିକଟକୁ ଆସନ୍ତେ ଭାରି ଯୁଦ୍ଧ ହେଲା। ମାତ୍ର ଅମଙ୍ଗଳ ଆସି ଯେ ସେମାନଙ୍କ ଉପରେ ପଡ଼ିଲାଣି ଏହା ସେମାନେ ଜାଣିଲେ ନାହିଁ। ସେତେବେଳେ ସଦାପ୍ରଭୁ ଇସ୍ରାଏଲ ସମ୍ମୁଖରେ ବିନ୍ୟାମିନକୁ ଆଘାତ କଲେ। ତହିଁରେ ଇସ୍ରାଏଲ ସନ୍ତାନଗଣ ସେହିଦିନ ବିନ୍ୟାମିନର 25,100 ଲୋକ ବଧ କଲେ। ଏ ସମସ୍ତେ ଖଡ଼ଗଧାରୀ ଥିଲେ। ଏହି ରୂପେ ବିନ୍ୟାମିନ ସନ୍ତାନଗଣ ଆପଣାମାନଙ୍କୁ ପରାସ୍ତ ହେବାର ଦେଖିଲେ, କାରଣ ଇସ୍ରାଏଲୀୟ ଲୋକମାନେ ଗିବିଆରେ ଛକି ବସାଇଥିବା ଲୋକମାନଙ୍କ ଉପରେ ନିର୍ଭର ରଖି ବିନ୍ୟାମିନକୁ ସ୍ଥାନ ଛାଡ଼ିଦେଲେ। ଏଥିମଧ୍ୟରେ ଛକି ବସିବା ଲୋକମାନେ ଶୀଘ୍ର ମାଡ଼ିଆସି ଗିବିଆ ଆକ୍ରମଣ କଲେ। ପୁଣି ଛକି ବସିବା ଲୋକମାନେ ଆସି ଖଡ଼ଗଧାରରେ ସମସ୍ତ ନଗର ଆଘାତ କଲେ। ଆଉ ସେ ଛକି ବସିବା ଲୋକମାନେ ଯେପରି ନଗରରୁ ବୃହତ୍ ଧୂମ ମେଘ ଉଠାଇବେ, ଇସ୍ରାଏଲ ଲୋକମାନଙ୍କ ସହିତ ସେମାନଙ୍କର ଏହି ଚିହ୍ନ ସ୍ଥିର ହୋଇଥିଲା। ଏହେତୁ ଇସ୍ରାଏଲୀୟ ଲୋକମାନେ ଯୁଦ୍ଧବେଳେ ମୁଖ ଫେରାଇଲେ। ତୁ ବିନ୍ୟାମିନ୍ ଇସ୍ରାଏଲ ଲୋକମାନଙ୍କୁ ଆଘାତ କରି ଉଣାଧିକ 30 ଜଣଙ୍କୁ ବଧ କଲେ, କାରଣ ସେମାନେ କହିଲେ, ପ୍ରଥମ ଯୁଦ୍ଧରେ ଯେପରି ଏବେ ମଧ୍ୟ ସେପରି, ନିଶ୍ଚୟ ଏମାନେ ଆମ୍ଭମାନଙ୍କ ସମ୍ମୁଖରେ ପରାସ୍ତ ହେଉଅଛନ୍ତି। ମାତ୍ର ଯେତେବେଳେ ନଗରରୁ ସ୍ତମ୍ଭ ଆକାରର ଧୂମ ମେଘ ଉପରକୁ ଉଠିବାକୁ ଲାଗିଲା, ସେତେବେଳେ ବିନ୍ୟାମିନୀୟ ଲୋକମାନେ ପଛକୁ ଅନାଇଲେ, ଆଉ ଦେଖ, ସମୁଦାୟ ନଗରର ଧୂମ ଆକାଶକୁ ଉଠୁଅଛି। ତେଣୁ ଇସ୍ରାଏଲୀୟ ଲୋକମାନେ ନେଉଟିଲେ, ପୁଣି ବିନ୍ୟାମିନୀୟ ଲୋକମାନେ ବିହୋଳ ହେଲେ, କାରଣ ସେମାନେ ଆପଣମାନଙ୍କ ଉପରେ ଅମଙ୍ଗଳ ଆସି ପଡ଼ିଲା ବୋଲି ଦେଖିଲେ। ଏଣୁ ସେମାନେ ଇସ୍ରାଏଲୀୟ ଲୋକମାନଙ୍କ ସମ୍ମୁଖରୁ ପ୍ରାନ୍ତର ପଥ ଆଡ଼େ ଫେରିଲେ, ମାତ୍ର ଯୁଦ୍ଧ ସେମାନଙ୍କ ପଛେ ପଛେ ଲାଗି ରହିଲା। ପୁଣି ନଗରମାନରୁ ଆଗତ ଲୋକମାନେ ସେମାନଙ୍କ ପଥ ମଧ୍ୟରେ ସଂହାର କଲେ। ସେମାନେ ବିନ୍ୟାମିନୀୟ ଲୋକମାନଙ୍କୁ ଚାରିଆଡ଼ୁ ଘେରିଲେ ଓ ସେମାନଙ୍କୁ ଗୋଡ଼ାଇ ସେମାନଙ୍କ ବିଶ୍ରାମ ସ୍ଥାନରେ ସୂର୍ଯ୍ୟୋଦୟ ଆଡ଼େ ଗିବିଆ ସମ୍ମୁଖସ୍ଥ ସ୍ଥାନ ପର୍ଯ୍ୟନ୍ତ ସେମାନଙ୍କୁ ଭୂମିରେ ଦଳି ପକାଇଲେ। ତହିଁରେ ବିନ୍ୟାମିନ୍ର 18,000 ଲୋକ ହତ ହେଲେ, ସେ ସମସ୍ତେ ବୀର ଥିଲେ। ଏ ଉତ୍ତାରେ ସେମାନେ ଫେରି ପ୍ରାନ୍ତର ଆଡ଼େ ରିମୋନ୍ ଶୈଳକୁ ପଳାଇଲେ। ତେଣୁ ଏମାନେ ସଡ଼କରେ 5,000 ଲୋକଙ୍କୁ ଗୋଟାଇ ସାଉଣ୍ଟି ମାଗିଲେ। ପୁଣି ଗିଦିୟମ୍ ପର୍ଯ୍ୟନ୍ତ ସେମାନଙ୍କ ପଛେ ଲାଗିରହି ସେମାନଙ୍କର 2,000 ଲୋକଙ୍କୁ ବଧ କଲେ। ଏହି ରୂପେ ସେଦିନ ବିନ୍ୟାମିନ୍ର ଖଡ଼ଗଧାରୀ 25,000 ଲୋକ ହତ ହେଲେ, ସେ ସମସ୍ତେ ବୀର ଥିଲେ। ମାତ୍ର 600 ଲୋକ ନେଉଟି ପ୍ରାନ୍ତର ଆଡ଼େ ରିମୋନ୍ ଶୈଳକୁ ପଳାଇଲେ ଓ ରିମୋନ୍ ଶୈଳରେ 4 ମାସ ରହିଲେ। ଅନନ୍ତର ଇସ୍ରାଏଲ ଲୋକମାନେ ବିନ୍ୟାମିନ୍ ସନ୍ତାନଗଣର ପ୍ରତିକୂଳରେ ଫେରି ସମୁଦାୟ ନଗର ଓ ପଶୁ ଯାହା କିଛି ପାଇଲେ ସେସବୁକୁ ଖଡ଼ଗଧାରରେ ଆଘାତ କଲେ। ଆହୁରି ସେମାନେ ଯେତେ ନଗର ପାଇଲେ ସେସବୁରେ ଅଗ୍ନି ଲଗାଇଲେ। ବିଚାରକର୍ତ୍ତା 21 ପର୍ବ। ଇସ୍ରାଏଲ ଲୋକମାନେ ମିସେପ୍ରେ ଶପଥ କରି କହିଥିଲେ, ଆମ୍ଭମାନଙ୍କର କେହି ବିନ୍ୟାମିନ୍ ସହିତ ଆପଣା କନ୍ୟାର ବିବାହ ଦେବ ନାହିଁ। ତେଣୁ ଲୋକମାନେ ବୈଥଲକୁ ଆସି ସନ୍ଧ୍ୟା ପର୍ଯ୍ୟନ୍ତ ସେହି ସ୍ଥାନରେ ପରମେଶ୍ୱରଙ୍କ ସମ୍ମୁଖରେ ବସି ରବ ଉଠାଇ ଅତ୍ୟନ୍ତ ରୋଦନ କଲେ। ଆଉ ସେମାନେ କହିଲେ, ହେ ଇସ୍ରାଏଲ ପରମେଶ୍ୱର ସଦାପ୍ରଭୁ, ଆଜି ଯେ ଇସ୍ରାଏଲ ମଧ୍ୟରୁ ଏକ ବଂଶର ଉଣା ହେଲା, ଇସ୍ରାଏଲ ମଧ୍ୟରେ ଏପରି କାହିଁକି ଘଟିଲା? ତେଣୁ ଆରଦିନ ଲୋକମାନେ ଅତି ପ୍ରଭାତରେ ଉଠି ଏକ ଯଜ୍ଞବେଦୀ ନିର୍ମାଣ କରି ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ପୁଣି ଇସ୍ରାଏଲ ସନ୍ତାନମାନେ କହିଲେ, ସମାଜ ସହିତ ସଦାପ୍ରଭୁଙ୍କ ନିକଟକୁ ଯେ ନ ଆସିଲା, ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରେ ଏପରି କିଏ ଅଛି? କାରଣ ମିସ୍ପିକି ସଦାପ୍ରଭୁଙ୍କ ନିକଟକୁ ଯେ ନ ଆସିବ, ସେ ଅବଶ୍ୟ ହତ ହେବ। ଏହା କହି ସେମାନେ ମହାଶପଥ କରିଥିଲେ। ପୁଣି ଇସ୍ରାଏଲ ସନ୍ତାନମାନେ ଆପଣା ଭାଇ ବିନ୍ୟାମିନ୍ ପାଇଁ ଅନୁତାପ କରି କହିଲେ, ଆଜି ଇସ୍ରାଏଲ ମଧ୍ୟରୁ ଗୋଟିଏ ବଂଶ ଉଚ୍ଛିନ୍ନ ହେଲା। ସେମାନଙ୍କ ମଧ୍ୟରେ ଯେଉଁମାନେ ଅବଶିଷ୍ଟ ଅଛନ୍ତି, ସେମାନଙ୍କ ବିବାହ ବିଷୟରେ ଆମେମାନେ କ'ଣ କରିବା? କାରଣ ସେମାନଙ୍କ ସହିତ ଆପଣା ଆପଣା କନ୍ୟାର ବିବାହ ଦେବୁ ନାହିଁ ବୋଲି ସଦାପ୍ରଭୁଙ୍କ ନାମରେ ଆମେମାନେ ଶପଥ କରିଅଛୁ। ପୁଣି ସେମାନେ କହିଲେ, ମିସ୍ପିକି ସଦାପ୍ରଭୁଙ୍କ ନିକଟକୁ ଯେ ନ ଆସିଲା, ଇସ୍ରାଏଲ ବଂଶ ସମୂହ ମଧ୍ୟରେ ଏପରି କେଉଁ ବଂଶ ଅଛି? ତହିଁରେ ଦେଖ, ଜାବେସ୍ ଗିଲିୟଦରୁ କେହି ଛାଉଣିସ୍ଥ ସମାଜକୁ ଆସିନଥିଲେ। କାରଣ ଲୋକମାନେ ଗଣିତ ହେବାବେଳେ ଦେଖ, ସେଠାରେ ଜାବେସ୍ ଗିଲିୟଦ ନିବାସୀ ମଧ୍ୟରୁ କେହି ନଥିଲେ। ତେଣୁ ମଣ୍ଡଳୀ ସେ ସ୍ଥାନକୁ 12,000 ମହାବୀର ପୁରୁଷ ପଠାଇ ସେମାନଙ୍କୁ ଆଜ୍ଞା ଦେଇ କହିଲେ, ଯାଇ ସ୍ତ୍ରୀ ବାଳକ ସମେତ ଜାବେସ୍ ଗିଲିୟଦ ନିବାସୀମାନଙ୍କୁ ଖଡ଼ଗରେ ଆଘାତ କର। ଆହୁରି ତୁମ୍ଭେମାନେ ଏହା କରିବ, ତୁମ୍ଭେମାନେ ପ୍ରତ୍ୟେକ ପୁରୁଷକୁ ଓ ପୁରୁଷ ସହବାସିନୀ ପ୍ରତ୍ୟେକ ସ୍ତ୍ରୀକି ବର୍ଜିତ ରୂପେ ବିନାଶ କରିବ। ତେଣୁ ସେମାନେ ଜାବେସ୍ ଗିଲିୟଦ ନିବାସୀମାନଙ୍କ ମଧ୍ୟରେ ପୁରୁଷ ସହବାସ ରହିତା 400 ଅବିବାହିତା କନ୍ୟା ପାଇଲେ, ଆଉ ସେମାନଙ୍କୁ କିଣାଣ ଦେଶସ୍ଥ ଶିଲ ଛାଉଣିକି ଆଣିଲେ। ଅନନ୍ତର ସମଗ୍ର ମଣ୍ଡଳୀ ରିମୋନ୍ ଶୈଳସ୍ଥିତ ବିନ୍ୟାମିନ୍ ସନ୍ତାନଗଣ ସହିତ ଆଳାପ କଲେ ଓ ଦୂତ ପଠାଇ ସେମାନଙ୍କ ସହିତ ସେମାନଙ୍କ ନିକଟରେ ସନ୍ଧି ପ୍ରଚାର କଲେ। ସେ ସମୟରେ ବିନ୍ୟାମିନୀୟ ଲୋକମାନେ ଫେରିଆସିଲେ। ତେଣୁ ଜାବେସ୍ ଗିଲିୟଦର ଯେଉଁ ସ୍ତ୍ରୀମାନଙ୍କୁ ଇସ୍ରାଏଲୀୟମାନେ ବଞ୍ଚାଇ ରଖିଥିଲେ ସେମାନଙ୍କୁ ସେମାନଙ୍କ ସହିତ ବିବାହ କରିଦେଲେ, ତଥାପି ସେମାନଙ୍କ ପାଇଁ କନ୍ୟା ଅଣ୍ଟିଲେ ନାହିଁ। ଏହେତୁ ସଦାପ୍ରଭୁ ଇସ୍ରାଏଲ ବଂଶ ସମୂହ ମଧ୍ୟରେ ଛିଦ୍ର କରିବାରୁ ଲୋକମାନେ ବିନ୍ୟାମିନମାନଙ୍କ ବିଷୟରେ ଅନୁତାପ କଲେ। ତେବେ ମଣ୍ଡଳୀର ପ୍ରାଚୀନମାନେ କହିଲେ, ବିନ୍ୟାମିନ ମଧ୍ୟରୁ ସ୍ତ୍ରୀମାନେ ଉଚ୍ଛିନ୍ନ ହୋଇଅଛନ୍ତି, ଏଣୁ ଅବଶିଷ୍ଟ ଲୋକମାନଙ୍କ ବିବାହ ବିଷୟରେ ଆମ୍ଭେମାନେ କ'ଣ କରିବା? ଆହୁରି ସେମାନେ କହିଲେ, ଇସ୍ରାଏଲ ମଧ୍ୟରୁ ଏକ ବଂଶର ଲୋପ ଯେପରି ନ ହୁଏ, ଏଥିପାଇଁ ବିନ୍ୟାମିନ୍ର ଅଧିକାର ସେହି ଅବଶିଷ୍ଟ ଲୋକମାନଙ୍କର ହେଉ। ତଥାପି ଆମ୍ଭେମାନେ ସେମାନଙ୍କ ସହିତ ଆପଣମାନଙ୍କ କନ୍ୟାର ବିବାହ ଦେଇ ନ ପାରୁ, କାରଣ ଯେ କେହି ବିନ୍ୟାମିନ୍ଙ୍କୁ କନ୍ୟା ଦେବ ସେ ସାପଗ୍ରସ୍ତ ହେଉ ବୋଲି କହି ଇସ୍ରାଏଲ ସନ୍ତାନଗଣ ଶପଥ କରିଅଛନ୍ତି। ଆହୁରି ସେମାନେ କହିଲେ, ଦେଖ, ବୈଥଲର ଉତ୍ତର ଦିଗରେ ବୈଥଲଠୁ ସିକିମ୍କୁ ଯିବା ସଡ଼କର ପୂର୍ବ ଆଡ଼େ ଓ ଲିବାନନର ଦକ୍ଷିଣ ଦିଗରେ ସ୍ଥିତ ସିଲରରେ ପ୍ରତିବର୍ଷ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଉତ୍ସବ ହୋଇଥାଏ। ଏହେତୁ ସେମାନେ ବିନ୍ୟାମିନ ସନ୍ତାନଗଣକୁ ଆଜ୍ଞା ଦେଇ କହିଲେ, ତୁମେମାନେ ଯାଇ ଦାକ୍ଷା କ୍ଷେତ୍ରରେ ଛକି ବସି ଅନାଅ, ଆଉ ଦେଖ, ସିଲର କନ୍ୟାମାନେ ମେଳ ମଧ୍ୟରେ ନାଚିବା ପାଇଁ ବାହାର ହୋଇ ଆସିଲେ। ତୁମେମାନେ ଦାକ୍ଷାକ୍ଷେତ୍ରରୁ ବାହାରି ପ୍ରତ୍ୟେକ ଆପଣା ଆପଣା ପାଇଁ ସିଲ କନ୍ୟାଗଣ ମଧ୍ୟରୁ ଭାର୍ଯ୍ୟା ଧରି ବିନ୍ୟାମିନ ଦେଶକୁ ଚାଲିଯାଅ। ପୁଣି ସେମାନଙ୍କ ପିତା ଅବା ଭାଇମାନେ ଆମ୍ଭମାନଙ୍କ ନିକଟକୁ ବିବାଦ କରିବାକୁ ଆସିଲେ ଆମ୍ଭେମାନେ ସେମାନଙ୍କୁ କହିବୁ, ଆମ୍ଭମାନଙ୍କୁ ଅନୁଗ୍ରହ କରି ସେମାନଙ୍କୁ ଛାଡ଼ିଦିଅ, କାରଣ ଆମ୍ଭେମାନେ ଯୁଦ୍ଧରେ ସେମାନଙ୍କ ପ୍ରତି ଜଣ ପାଇଁ ଭାର୍ଯ୍ୟା ନେଇନାହୁଁ, ଅବା ତୁମ୍ଭେମାନେ ହିଁ ଏମାନଙ୍କୁ ସେମାନଙ୍କୁ ଦେଇନାହ, ନହେଲେ ତୁମ୍ଭେମାନେ ଏବେ ଅପରାଧୀ ହୁଅନ୍ତ। ତୈନେ ବିନ୍ୟାମିନ ସନ୍ତାନଗଣ ସେରୂପେ କରି ଆପଣମାନଙ୍କ ସଂଖ୍ୟାନୁସାରେ ନୃତ୍ୟକାରିଣୀମାନଙ୍କ ମଧ୍ୟରୁ ଭାର୍ଯ୍ୟା ନେଇ ଚାଲିଗଲେ, ଆଉ ସେମାନେ ଆପଣା ଆପଣା ଅଧିକାରକୁ ଫେରିଯାଇ ନଗର ନିର୍ମାଣ କରି ତହି ମଧ୍ୟରେ ବାସ କଲେ। ତେଣୁ ଇସ୍ରାଏଲ ସନ୍ତାନଗଣ ସେତେବେଳେ ସେଠାରୁ ପ୍ରସ୍ଥାନ କରି ପ୍ରତ୍ୟେକ ଆପଣା ଆପଣା ବଂଶ ଓ ଗୋଷ୍ଠୀ ନିକଟକୁ ଯାଇ ସେଠାରୁ ଆପଣା ଆପଣା ଅଧିକାରକୁ ଗଲେ। ସେ ସମୟରେ ଇସ୍ରାଏଲ ମଧ୍ୟରେ କୌଣସି ରାଜା ନ ଥିଲା, ଯାହା ଦୃଷ୍ଟିରେ ଯାହା ଭଲ ସେ ତାହା କଲା।